ଦୁଇଟି ବିଭିନ୍ନ ଧର୍ମାତ୍ମା ଆଦୌ ନାହାନ୍ତି ତାହା ତ କେବଳ ଆଉ ସେହି ସମାନ ଆତ୍ମା ଶିବନଙ୍କୁ ସେଦିନ ରାତ୍ରିବେଳା କିମ୍ବା ସେଦିନ ସକାଳବେଳା ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ ସେହି ଆତ୍ମା ଆଜି ରାତ୍ରି ସମୟରେ ଆପଣମାନଙ୍କୁ ଏହି ସ୍ଥାନକୁ ଆଣିଅଛନ୍ତି ଯେହେତୁ ଆପଣମାନେ ପବିତ୍ରାତ୍ମାଙ୍କର ପ୍ରତିଜ୍ଞାକୁ ବିଶ୍ୱାସ କରନ୍ତି ପୁଣି ସେ ଯେପରି ସେମାନଙ୍କୁ ଅନୁଗ୍ରହକାରୀ ହୋଇଥିଲେ ଠିକ୍ ସେହିପରି ଅନୁଗ୍ରହକାରୀ ସେ ଆପଣମାନେ ନିମନ୍ତେ ମଧ୍ୟ ଅଟନ୍ତି ଯେହେତୁ ସେ ଈଶ୍ୱର ଅଟନ୍ତି ପୁଣି ତାଙ୍କୁ ନିଜସ୍ୱ ବସନକୁ ଅବଶ୍ୟ ରକ୍ଷା କରିବାକୁ ଅଛି ତତ୍ପରେ ମୁଁ ସେମାନଙ୍କ ପ୍ରତି ଲକ୍ଷ୍ୟ କରିପାରେ ସେ ବିନୀତ ଭାବେ ପ୍ରାର୍ଥନା କରିଥିଲେ ସେ ଯୀଶୁଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ ଈଶ୍ୱରଙ୍କ ବଚନ ତାଙ୍କୁ ଯାହା କିଛି କହିଥିଲେ ସେଥିରେ ସେ ବିଶ୍ୱାସ ରଖିଥିଲେ ବଚସାକାରୀଗଣ ଯେ ସେମାନେ ତାଙ୍କୁ କଣ କହିଥିଲେ ସେଥିପ୍ରତି ସେ ଆଦୌ ଧ୍ୟାନ ଦେଇନଥିଲେ ସେ ଈଶ୍ୱରଙ୍କ ବଚନକୁ କେବଳ ବିଶ୍ୱାସ କରିଥିଲେ ଖ୍ରୀଷ୍ଟଙ୍କୁ ଦର୍ଶନ କରିବା ନିମନ୍ତେ ତାଙ୍କ ହୃଦୟରେ ଏକ ପ୍ରକାର ଅଭ୍ୟାସ ଥିଲା ଆଉ ସେ ଯେ ସେପରି କରିବେ ଏଥିରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ଥିଲା ଦାଉଦ ଯେପରି କହିଥିଲେ ଯେତେବେଳେ ଏକ ଗଭୀର ଅନ୍ୟ ଗଭୀରକୁ ଡାକି ଠିକ୍ ସେହିପରି ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଅଲୌକିକ ସୁସ୍ଥକାରୀ ଶକ୍ତି ଉପରେ ବିଶ୍ୱାସ କରନ୍ତି ଆପଣମାନେ କରନ୍ତି ନା ଆପଣମାନେ ଅଲୌକିକ ସୁସ୍ଥତାରେ ବିଶ୍ୱାସ ରଖନ୍ତି ନା ଅଲୌକିକ ସୁସ୍ଥତାରେ ଆପଣମାନେ ବିଶ୍ୱାସ ରଖିବାର ପ୍ରକୃତ କାରଣଟି ପ୍ରକାଶ କରିଥାଏ ଯେ ଅଲୌକିକ ସୁସ୍ଥତା ବିଷୟ ରହିଛି ଆମମାନେ ଆମେରିକାକୁ ଆସିବା ସମୟରେ ଏଠାରେ ଆମମାନେ ଭାରତୀୟ ଆମେରିକୀୟ ଅଧିବାସୀମାନଙ୍କୁ ଦେଖିଥିଲୁ ସେମାନେ ସୂର୍ଯ୍ୟ ଚନ୍ଦ୍ର ପୁଣି ସେପରି ଅନେକ ବିଷୟରେ ଉପାସନା କରୁଥିଲେ ଯେହେତୁ ତା ମଧ୍ୟରେ ମନୁଷ୍ୟ ଜାତିର ସ୍ୱଭାବ ବାସ କରୁଥିଲା ପୁଣି ତାହା ଜଣେ ଯେ ଶ୍ରେଷ୍ଠ ଅଛନ୍ତି ସେପରି ଏକ ସେ ଧାରଣାକୁ ତା ମଧ୍ୟରେ ରଖିଥିଲା ତେଣୁ ତାର ମନୁଷ୍ୟରୂପୀ ସ୍ୱଭାବରେ ଏପରି ଏକ ଆବେଗ ବାସ କରୁଥିଲା ଯାହାକି ଉପାସନା ନିମନ୍ତେ ତାହାକୁ ପ୍ରେରିତ କରୁଥିଲା ଏହାର ମରଣଶୀଳ ପ୍ରତ୍ୟେକ ମନୁଷ୍ୟ ସ୍ୱଭାବ ହୋଇପାରେ ଆପଣ ନିଜର ମୋଟର ଗାଡ଼ିକୁ ନିଜର କାର୍ଯ୍ୟକୁ ନିଜର ଗୃହକୁ କିମ୍ବା ଅନ୍ୟ ଯେକୌଣସି ବସ୍ତ୍ର ଉପାସନା କରୁଥାଇ ପାରନ୍ତି ମାତ୍ର ଯେକୌଣସି ବସ୍ତ୍ର ଉପାସନା ଆପଣ କରିବେ ତେଣୁ ଯେକୌଣସି ଧରଣର ପ୍ରତିମୂର୍ତ୍ତି ଯଦି ଆପଣଙ୍କ ହୃଦୟ ରହିଥାଏ ତେବେ ସର୍ବପ୍ରଥମେ ତାହାକୁ କାଢି ବାହାର କରନ୍ତୁ ପୁଣି ଯୀଶୁଖ୍ରୀଷ୍ଟଙ୍କୁ ସର୍ବପ୍ରଥମ ସ୍ଥାନ ଅଧିକାର କରିବାକୁ ଦିଅନ୍ତୁ ସକଳ ପ୍ରକାରର ବିଷୟରୁ ପ୍ରଥମ ସ୍ଥାନ ତାହାଙ୍କୁ ଦିଅନ୍ତୁ ତତ୍ପରେ ଦାଉଦ କହିଲା ପରି ଗଭୀର ନିମନ୍ତେ ଏକ ଗଭୀର କ୍ଷୀରା ଜାଗ୍ରତ ହେବ ଦାଉଦ ଏପରି କହନ୍ତି ତୁମ ନିର୍ଜ୍ଜଳ ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକି ସୁତରାଂ ଏକ ଗଭୀର ଅନ୍ୟ ଗଭୀରକୁ ଡାକି ଉଦାହରଣ ସ୍ୱରୂପ ଏପରି ଏହି ସ୍ଥାନରେ ଏକ ଗଭୀର ଅବସ୍ଥିତ ଯଦି ରହିଛି ପୁଣି ଆହ୍ୱାନ କରୁଅଛି ତେବେ ସେହି ଆହ୍ୱାନର ପ୍ରତ୍ୟୁତ୍ତର ଦେବାକୁ କୌଣସି ଏକ ସ୍ଥାନରେ ଏକ ଗଭୀରକୁ ହେବା ବାଞ୍ଛନୀୟ ହୋଇପାରେ ଏହାର ସପକ୍ଷରେ ମୁଁ ନିଜକୁ ଅଧିକ ସୁସ୍ପଷ୍ଟ କରିପାରିବି ମୁଁ ପ୍ରକୃତିରେ ଜଣେ ପ୍ରମୁଖ ପ୍ରେମକାରୀ ଅଟେ ଜଙ୍ଗଲ ମଧ୍ୟକୁ ଚାଲିଯାଇ ମୁଁ ସୂର୍ଯ୍ୟାସ୍ତ ବେଳାକୁ ଲକ୍ଷ୍ୟ କରିଥାଏ ଜଙ୍ଗଲୀ ପଶୁମାନଙ୍କୁ ଚିତ୍କାର କରୁଥିବା ଶବ୍ଦକୁ ମୁଁ ଶୁଣିଥାଏ ମୋର ମାତା ଆଂଶିକ ଭାରତୀୟ ଅଟନ୍ତି ତେଣୁକରି ଏହା ଏପରି ମୋ ରକ୍ତରେ ସେପରି କିଛି ସ୍ୱଭାବ ନିହିତ ଅଛି ଅର୍ଥାତ୍ ମୁଁ ପ୍ରକୃତିକୁ ଭଲ ପାଏ ତତ୍ପରେ ବନ୍ୟ ପଶୁମାନଙ୍କ ଚିତ୍କାର ଶବ୍ଦକୁ ମୁଁ ଯେତେ ଶୁଣେ ସେତେବେଳେ ମୋ ପ୍ରାଣ ଏପରି ଆକର୍ଷଣଟିଏ ରହିଛି ଯାହାକି ମୋତେ ଉତ୍ତେଜିତ କରିଥାଏ ମୁଁ ଏହାକୁ ସମ୍ଭାଳି ପାରେ ନାହିଁ ଏଇ କିଛି ଦିନ ତଳେ ମୁଁ କଲରାଡୋରେ ଥିଲି ଆଉ ମୁଁ ଏକ ପାହାଡ ଉପରେ ଠିଆ ହୋଇଥିଲି ପୁଣି ସେଠାରେ ଏକ ବୃଦ୍ଧା ଇଗଲ ମାଆକୁ ନିରୀକ୍ଷଣ କରୁଥିଲି ଯେତେବେଳେ ସେ ଆପଣାର ଶାବକଗଣଙ୍କୁ ବସାରୁ ବାହାରକୁ ଆଣୁଥିଲା ପୁଣି ଆପଣା ଡେଣାଦ୍ୱାରରେ ବହି ସେମାନଙ୍କୁ ସବୁଜ ଘାସର ଭରା ଉପତ୍ୟକାରେ ଆଣି ବସାଇଥିଲା ତତ୍ପରେ ସେ ପାହାଡ ଚୋଟିକୁ ଫେରିଯାଇଥିଲା ପୁଣି ସବୁଠାରୁ ଉଚ୍ଚତର ଶୃଙ୍ଗକୁ ସେ ପହଞ୍ଚି ପାରିଥିଲା ଭଳି ଗିରିସିଂହକୁ ସେ ଉଡ଼ିଯାଇଥିଲା ଆଉ ସେଠାରେ ବସି ପଡ଼ିଥିଲା ସେ ଜଗି ରହିବାରେ ଲାଗିଥିଲା ହଁ ମୋର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମୁଁ ତାହାକୁ ଦେଖୁଥିଲି ମୋର ଘୋଡ଼ାଟି ଗଛରେ ବନ୍ଧା ହୋଇଥିଲା ମୁଁ ନିରୀକ୍ଷଣ କରୁଥିଲି ଆଉ ମୁଁ କହିଥିଲି ହେ ପ୍ରଭୁ ଏହାକୁ ମୁଁ ପସନ୍ଦ କରେ ପୁଣି ମୁଁ ଯେ ଧାରଣା କରିପାରେ ଏପରି ଅନୁଭୂତ ହୋଇଥିଲା ଆପଣମାନେ କଦାପି ଇଗଲର ବସା ନିକଟରେ ଯଦି ଉପସ୍ଥିତ ରହିଥିବେ ସେମାନେ ଅତି ଶିଖର ସ୍ଥାନରେ କଣ୍ଟା ଡାଳରେ ପୁଣି କୁଟାକାଠିର ତାହାକୁ ପ୍ରସ୍ତୁତ କରନ୍ତି ଆଉ ସେହି ଦୁର୍ବଳ ଶାବକ ଗୁଡାକ ସେହି କଣ୍ଟା ଆଉ ସେହି ସବୁ ବସ୍ତୁ ଉପରେ ଦେଇ ପାର ହୁଅନ୍ତି ମାନେ ଅନ୍ୟ କିଛି ବିଷୟକୁ ଆଦୌ ବୁଝନ୍ତି ନାହିଁ କିନ୍ତୁ ଦିନେ ମା ଆପଣଙ୍କ ଡେଣାଦ୍ୱୟକୁ ବିସ୍ତାରିଥିଲା ଆଉ ସେମାନେ ସେହି ଡେଣାଦ୍ୱୟରେ ପଶିଥିଲେ ତତ୍ପରେ ତଳକୁ ଓହ୍ଲାଇ ଆସିଥିଲେ ସେହି ଶାବକ ଗୁଡାକୁ ମୁଁ ଲକ୍ଷ୍ୟ କରିଥିଲି ପୁଣି ସେମାନେ ପେଣ୍ଟିକଷ୍ଟାଲ ଉଦ୍ଦୀପନା ପରି ସମୟକୁ ବିତାଉଥିଲେ ସେମାନେ ସେହି କୋମଳ ଘାସ ଉପରେ ତାଡ଼ିଆକୁ ଦୌଡୁଥିଲେ ଠିକ୍ ସେହି ସ୍ଥାନରେ ଉଡୁଥିଲେ ପୁଣି ଏକ ଗାୟକକୁ ସେମାନେ କଳ ଶୁଣାଉଥିଲେ ପୁଣି ପରସ୍ପର ଉପରେ ଡେଉଁଥିଲେ ଅତି ସ୍ୱତନ୍ତ୍ର ଭାବରେ ସେପରି କରିଚାଲିଥିଲେ ମୁଁ ଚିନ୍ତା କଲି ହଁ ତାହା ତ ଉପଯୁକ୍ତ ବିଷୟ ସେହି ସ୍ଥାନରେ କେହି ଜଣେ ବ୍ୟକ୍ତି ଜଗତ ପୁରୁଣା ବସା ମଧ୍ୟ ରହିଛି ପୁଣି ଶୟତାନ ତାହାକୁ ଦେଇପାରିବା ବିଷୟ ବିନୁ ଆଉ କିଛି ସେ ଜାଣେ ନାହିଁ ମାତ୍ର ଏକଦା ପରମେଶ୍ୱର ତାହାକୁ ଉଠାଇ ଆଣନ୍ତି ପୁଣି ସବୁଜ ଘାସରେ ଭରପୁର ଏକ ଉପତ୍ୟକା ଆଣି ତାହାକୁ ଉପସ୍ଥିତ କରାନ୍ତି ଆରେ ବା ସେ କିପରି ଉଲ୍ଲସିତ ହୋଇଥାଏ ସେ ସ୍ୱତନ୍ତ୍ର ଅଟେ ସେଠାରେ ସେ କୌଣସି ଅସୁବିଧାକୁ ବା ଅନିଷ୍ଟକୁ आदौ इच्छा करि नथाए। मु चिंता कलि हाँ सही शाग गुड़ाक काहीकि भयतर नुहति विस्मित होता है से चतुर्दिगस्त विनीत भाव गुड़ाक जी अनुमान कर उपर को उठाई निए तथापि प्रति मुहूर्त थर को थर कर चाही देखती पुणी से वृद्धा माता जनक बस रही जगी रही थाए। मु चिंता कली हाँ परमेश्वर प्रशंसनीय हूं ता तो उचित विषय से जगतर बसा मध्य मत बाहर पुणी से महिमार सकल सकल दुर्ग को आरंभ कर ऊर्ध स्थान बसी कौन सी प्रकार शंकर जन्मित सतान न आसे तेणु से गुड़िकर से ध्यान सहित देखुले। मु चिंता कली कही जाने वन्य पशु से ईगल शाव गुड़ाक कौन गोटी को आक्रमण करने को प्रवृत्त हुए से ताक मृत्युमुखी करदेव। मु चिंता कली ताथोचित विषय चयतान कौन जन विश्वास को आक्रमण करू आउ से जीशुख्रीष्ट को आपणार हस्तधर संभाल रखि ताहा ही सत्य कथा हाँ ताक आक्रमण करने को दि जाऊ कि क्षण उत्तर से सतर्क नजर रखुला ताहार प्रकांड विचक्षण दृष्टि चतुर्दिग को ध्यान लगे रही से पाईपाला भाई सबुठ उच्चतर पार उपर को चली जाता जेहतु से चतुर्दिग को सतर्क दृष्टि रखी पार्ला ताहार तीक्षण ईगल चक्षु सतर्क नजर रखुला तत्पर किसी समय उत्तर ताक आपणा मुंड को टेकी थी देखी थी मोहर दस गुण शक्ति विशिष्ट दूरवीक्षण जंत्र मध्यम ताक मुंड टेकी चार सतर्क दृष्टि पकाथवार देखी थी से शून्य निजर डेड़ा को फड़ फड़ शब्द करुला। मु चिंता कली किपर विषय पक्षरे उत्तर दिग्वर उत्तर पवन बहवा लगी मेघ गर्जन कर एक भीषण चित्कार कर स्थान मध्य उड़ी आसी से घासपूर्ण विस्तार तृणमय स्थान में से अपना विशाल पक्षदय को मिलाई आवक ईगल गुड़ा मध्य प्रत्येक जन पक्ष उपरक चंचल उठी पड़ते एपरी हो पारे बसा छाड़िया पूर्वे से ईगल शाग गुड़ाक एथपाय निर्देश दत्त होते से छोट छोट पाद गुड़ाक से पक्षद मध्य धरई देते निज निज मुह को तल को रखी छोट 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 थंट गुड़ाक डेणा गुड़ाक चारिपाखे मजबूत कर रखते तत्पर ईगल शाग गुड़ाक निज डेणा धरी से उपर उठा अति सहजे बढ़ीला पवन को भेद कर अबाधे से बहुत पचास माइल बेगर पवन को अतिक्रम कर पहाड़ श्रृंग को पहाड़ छिद्र को से चली जाता एक शिशुर न्याय मु कांदी पकड़ी मु चिंता कली एकदा गौरवमय दिन में उद्दीपना शेष हो जाए अपना शक्ति युक्त विराट पक्ष दय को मिलाई अपना महिमा अपना महामहिमा स्थान ओह्लाई आसवे आवक ईगल गुड़ाक निज चंचु को धसाई देवे पुणी सहित महिमार स्थान को उड़ी जिबे एक गभीर अन्य गभीर को डाकई जदि गभीर डाक था तेज उत्तर दवा को अन्य एक गभीर को रहा बांछनीय अटे अन्य अर्थ में पृथ्वी पृष्ठ में गछ टे बढ़िया को मनस्थ कर तेरे से गछ को बढ़िया पूर्वे भूमि टे आवश्यक था भूमि पर गछटी को परमेश्वर आदौ सृष्टि कर नथिले से गछ पर भूमि को सृष्टि करथिले से भूमि को सृष्टि कर गछ गुड़ा को उत्पन्न होगा भूमि को आदेश देते तत्पर भूमि डाकि तेणु गछ टे उत्पन्न होता माछर शरीर में पक्ष टे उत्पन्न होगा पूर्वे पहरिया निम्ते जलर कौन अवस्थित नाला पक्ष टे शरीर रही उद्देश्य पहरिया निम्ते जलर साधन व्यवहार क्षम कराया जल था प्रति साधन जहां कि आम लाभ कर एक निर्दिष्ट उद्देश्य पुणी उपयुक्त कारण रही किसी दिन पूर्वे कौन बालक संबंध में एक बरणी को पाठ करी जी कि पेनसिल सीसा को खाऊला से पाई सब रबर को खाई पकाऊला एपरिक सैकल पेडल रबर गुड़ा सुधा से खाई पकाऊला से बालकटर मध्य रही रोग को से बुझीपारी नुतरा परीक्षा कर देखापी से नहीं एक आरोग्य निकेतन चिकित्सक पाखक नहीं परीक्षा कला उत्तर से बुझी शिशुटी अपना शरीर में सल्फर आवश्यक कर रबर में सल्फर परिमाण रही सल्फर हासिल करने रबर को खाऊला यार कारण एपरी ताक बुझत सल्फर आवश्यक करने अभिप्राय जदि कौन अभाव परिलक्षित हुए तेज ताक भरवाक सल्फर ही दरकार होता है ये आवश्यक को व्यक्त करने को पड़ता मुझे कौन अर्थ कर बुझले कि तेणु सेपरी होगा पूर्वे एक गभीर अन्य गभीर को डाकई एपूर्वे कि गभीर टे डाकई तार उत्तर देवाई गभीर टे निहाती पक्षे होगा आवश्यक तत्पर किसी वर्ष पूर्वे आपण मान मध्य केतक व्यक्ति जपरी कि संभवतः पापीगण थे ହୋଇପାରେ କୌଣସି ନାମଧାରୀ ମଣ୍ଡଳୀରେ ସମ୍ବନ୍ଧ ସ୍ଥାପନ କରି ରହିଥିଲେ ଯିଏକି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ ବିଶ୍ୱାସ ରଖୁନଥିଲା ତଥାପି ଆପଣ ସନ୍ଦେଶକୁ ଶୁଣୁଥିଲେ ସେହି ସ୍ଥାନରେ ଏପରି ଏକ ଅଭାବନୀୟ ଅବସ୍ଥା ରହିଥିଲା ଯାହାକି ଈଶ୍ୱରଙ୍କ ବିଷୟରେ ଅଧିକ କିଛି ଶୁଣିବାକୁ ଆଗ୍ରହୀ ଥିଲା ହୋଇପାରେ ପରମେଶ୍ୱରଙ୍କ ସମ୍ମୁଖରେ ଆପଣ ନ୍ୟାୟୋଚିତ ରୂପେ ବାସ କରିଥିଲେ ତଥାପି ଆପଣ ତ ଆତ୍ମାଙ୍କ ବାପ୍ତିସ୍ମକୁ ଆବଶ୍ୟକ କରିଥିଲେ ପୁଣି ଏଥିପାଇଁ ଆପଣ ଅଧିକ କ୍ଷୁଧିତ ଥିଲେ ପୁଣି ପବିତ୍ର ଆତ୍ମାଙ୍କର ଅବସ୍ଥିତି ଯେ ରହିଛି ତାହା ପ୍ରକୃତ କାରଣ ଏପରି ଥିଲା ଯେହେତୁ ଆପଣ ଏହା ପାଇଁ କ୍ଷୁଧିତ ରହୁଥିଲେ ଏବଂ ଅନୁସନ୍ଧାନ କରୁଥିଲେ ଆଉ ଆପଣ ଏଥିପାଇଁ ଆଦୌ ଆଗ୍ରହୀ ହୋଇନଥାନ୍ତେ ଯେତେବେଳେ ସୁଦ୍ଧା ଆପଣଙ୍କ ମଧ୍ୟରେ ତାହାର ଅଭିଳାଷ ହେବାକୁ ସେପରି କ୍ଷୀରର ଲିପ୍ସା ଜାଗ୍ରତ ନ ହୁଏ ସେହି ସ୍ଥଳରେ କ୍ଷୀରର ଲିପ୍ସା ନ ରହେ ମୁଁ ଯେ କଣ ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି ଆଉ ତତ୍ପରେ ଆଜି ରାତିରେ ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଥିବା ପ୍ରକୃତ କାରଣଟି ଏପରି ଅଟେ ଆପଣମାନେ ଅଲୌକିକ ଆରୋଗ୍ୟତାକୁ ବିଶ୍ୱାସ କରନ୍ତି ପୁଣି ବାଇବଲରେ ଏହା ଉପରେ ସେପରି ଧରଣର କିଛି ବିଷୟକୁ ଯଦି ଶିକ୍ଷା ଦିଆଯାଇ ନଥିଲା ପୁଣି ଆପଣମାନଙ୍କ ପରି ଦଳଟିଏ ଅଲୌକିକ ସୁସ୍ଥତା ଉପରେ ଯଦି ବିଶ୍ୱାସ କରିନଥିଲେ ତେବେ କୌଣସି ଏକ ସ୍ଥାନରେ ସେହି ଧରଣାଟି ନିଶ୍ଚିତ ରୂପେ ରହିଛି ଅନ୍ୟଥା ସେଥିପାଇଁ ଆପଣଙ୍କଠାରେ ସେପରି ଇଚ୍ଛାଟିଏ ଆଦୌ ଜାଗ୍ରତ ହୋଇନଥାନ୍ତା ପରମେଶ୍ୱରଙ୍କ ଦ୍ୱାରା ସୁସ୍ଥ ହେବା ପାଇଁ ଆପଣମାନଙ୍କ ମଧ୍ୟରେ ଯଦି ସେପରି ଆଗ୍ରହଟିଏ ଥିଲା ତେବେ ଆପଣମାନଙ୍କୁ ସୁସ୍ଥ କରିବାକୁ ଈଶ୍ୱର ବୋଲି ଜଣେ ଅଛନ୍ତି ତାହା ହିଁ ସତ୍ୟ କଥା ଯେହେତୁ ଏକ ଗଭୀର ଅନ୍ୟ ଗଭୀରକୁ ଡାକି ସିମିଓନଙ୍କ ସହିତ ସେପରି ଧରଣର ଅବସ୍ଥାଟିଏ ନିହିତ ଥିଲା ସେ ଜାଣିଥିଲେ ଯେ ଜଣେ ମସିହାଙ୍କର ଆଗମନ ହେଉଛି ସେ ବୁଝିଥିଲେ ଯେ ସେ ମରିବା ପୂର୍ବେ ମସିହଙ୍କୁ ଯେ ଦର୍ଶନ କରିବେ ସେ ପ୍ରକାର ବିଷୟକୁ ଈଶ୍ୱର ତାଙ୍କୁ ପ୍ରତିଜ୍ଞା କରି କହିଥିଲେ ତେଣୁକରି ଏହାକୁ ଲକ୍ଷ୍ୟ କରନ୍ତୁ ପୁଣି ସିମିଓନ ଯେତେବେଳେ ଚାଳିତ ହୋଇ ଆସିଥିଲେ ତାହା ଏକ ବିସ୍ମୟଜନକ ବିଷୟ ନଥିଲା କି ଯୀଶୁ ଯେତେବେଳେ ମନ୍ଦିରକୁ ଆସିଥିଲେ ସିମିଓନ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳନା ପାଇ ଖ୍ରୀଷ୍ଟଙ୍କ ନିକଟ ଆସିଥିଲେ ଯେଉଁ ପବିତ୍ର ଆତ୍ମା ତାଙ୍କୁ ପ୍ରତିଜ୍ଞାଟିକୁ ଦାନ କରିଥିଲେ ତାଙ୍କ ଦ୍ୱାରା ସେ ଚାଳନା ପାଇ ଆସିଥିଲେ ଆଉ ପବିତ୍ର ଆତ୍ମା ଯିଏ ଅଲୌକିକ ସୁସ୍ଥତା ପ୍ରତିଜ୍ଞା ଦାନ କରିଥିଲେ ଆଜି ରାତିରେ ଠିକ୍ ଝରଣା ନିକଟକୁ ଆପଣମାନଙ୍କୁ ନେଇ ଆସିଅଛନ୍ତି ଯେଉଁ ସ୍ଥାନରେ ଠିକ୍ ଏହି ସମୟରେ ଇଚ୍ଛା କରୁଥିବା ପ୍ରତ୍ୟେକ ନିମନ୍ତେ ତାହା ଉନ୍ମୁକ୍ତ ଅଟେ ସେହି ସମାନ ପବିତ୍ର ଆତ୍ମା ଯେଉଁମାନେ ଈଶ୍ୱରଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କରନ୍ତି ତାଙ୍କର ସେପରି ଉତ୍ତରଗଣକୁ ତନ୍ମଧ୍ୟକୁ କଢ଼ାଇ ଆଣୁଅଛନ୍ତି ମୁଁ ଯେ କଣ ଅର୍ଥ କରିଥାଏ ତାହାକୁ ଆପଣମାନେ ବୁଝନ୍ତି କି ଆପଣମାନଙ୍କ ମଧ୍ୟରୁ ଈଶ୍ୱରଙ୍କ ପ୍ରତ୍ୟେକ ପୁଅ ଝିଅ ଏଠାକୁ ଏ ନିମନ୍ତେ ଚାଳିତ ହୋଇ ଅଣାଯାଇଅଛନ୍ତି ଯେହେତୁ ଈଶ୍ୱରଙ୍କ ପ୍ରତିଜ୍ଞାକୁ ଆପଣମାନେ ବିଶ୍ୱାସ କରନ୍ତି ଆରେ ବା ଏହାରି ଉପରେ ଆମମାନେ ଯେତେବେଳେ ମୁଁ ଯେତେବେଳେ ବିଚାର କରିଥାଏ ତତ୍ପରେ ମୁଁ ଚିନ୍ତା କରେ ଦୂରରେ ଅନତି ଦୂରରେ ସେଠାରେ ସ୍ଥିତ କୋଣରେ କେହି ଜଣେ ବୃଦ୍ଧା ନାରୀ ଉପସ୍ଥିତ ଥିଲେ ସେ ଯେ ଅନ୍ଧୁଣୀ ଥିଲେ ଆମମାନେ ସେପରି କୁହାଯାଇଥିଲା ଆଉ ତାଙ୍କର ନାମ ହାନ୍ନା ଥିଲା ସେ ଜଣେ ଭବିଷ୍ୟତ ବକ୍ତି ଥିଲେ ପୁଣି ପ୍ରଭୁଙ୍କର ଆଗମନକୁ ଅପେକ୍ଷା କରି ରହିଥିଲେ ତାଙ୍କୁ ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରାଇବାକୁ ଈଶ୍ୱର ବାଧ୍ୟତାର ବଶବର୍ତ୍ତୀ ହୋଇ ରହିଥିଲେ ଆଉ ପବିତ୍ର ଆତ୍ମା ହାନ୍ନାଙ୍କ ଉପରେ ସଞ୍ଚାଳିତ ହୋଇଥିଲେ ସେଦିନ ପ୍ରାତଃକାଳରେ ସେହି ଭବିଷ୍ୟତ ବକ୍ତିନୀଙ୍କୁ ସେ ବୃଦ୍ଧା ଅନ୍ଧଣୀଙ୍କୁ ମୁଁ ଲକ୍ଷ୍ୟ କରିପାରେ ପବିତ୍ର ଆତ୍ମାଙ୍କ ଚାଳନା ପାଇଁ ଉପସ୍ଥିତ ଜନତାଙ୍କ ମଧ୍ୟରେ ସେ ଗତି କରି ଚାରିଆଡ଼କୁ ବୁଲା କରି ଚଲାବୁଲା କରି ଆସୁଥିଲେ ନାରୀମାନଙ୍କ ଏକ ଦଳ ମଧ୍ୟରୁ ବାହାରି ଆସିଥିଲେ ପୁଣି ନିର୍ଝର ସମ୍ମୁଖକୁ ଆସି ଠିଆ ହୋଇ ପଡ଼ିଥିଲେ କାରଣ ପବିତ୍ର ଆତ୍ମାଙ୍କ ଦ୍ୱାରା ସେହି ସ୍ଥାନ ପାଖକୁ ସେ ଚାଳିତ ହୋଇ ଆସିଥିଲେ ହଁ ଆଜି ରାତିରେ ସେ ଏଇଠାରେ ଉପସ୍ଥିତ ସେ ମୃତ୍ୟୁରୁ ଜୀବିତ ହୋଇଅଛନ୍ତି ସେ ଆପଣମାନଙ୍କୁ ପ୍ରତିଜ୍ଞାଟିଏ ଦେଇଅଛନ୍ତି ପବିତ୍ର ଆତ୍ମା ଆପଣମାନଙ୍କୁ ସମେତ ରୂପେ ଏଠାକୁ କଢ଼ାଇ ଆଣିଅଛନ୍ତି ଆପଣମାନେ ଏହି ସ୍ଥାନରେ ଆଜି ରାତିରେ ଯଦି ଉପସ୍ଥିତ ନଥିଲେ ପୁଣି ପବିତ୍ର ଆତ୍ମା ଏହି ସ୍ଥାନକୁ ଆପଣମାନଙ୍କୁ ଯଦି କଢ଼ାଇ ଆଣିନଥାନ୍ତେ ତେବେ ବାହାରେ ଜଗତ କୌଣସି ଅନ୍ୟ ସ୍ଥାନରେ ଆପଣମାନେ ଆଜି ଏତେବେଳେ ଉପସ୍ଥିତ ଥାନ୍ତେ ମାତ୍ର ଏହି ଅସହ୍ୟ ଗରମ ଲାଗୁଥିବା ଭବନ ମଧ୍ୟରେ ପଙ୍ଖା କରୁଥିବା ଅବସ୍ଥାରେ ଆପଣମାନେ ବସିଅଛନ୍ତି ସେପରି କାହିଁକି ଯେହେତୁ ଯୀଶୁଙ୍କୁ ସଭାସ୍ଥଳକୁ ଆସି ତାଙ୍କର ବଚନକୁ ସିଦ୍ଧ କରିବା ବିଷୟକୁ ଦେଖିବା ପାଇଁ ଆପଣମାନେ ଆଶା ପୋଷଣ କରି ଅପେକ୍ଷା କରୁଅଛନ୍ତି ସମାଲୋଚନା କରିବା ନିମନ୍ତେ କୌଣସି ପ୍ରସଙ୍ଗକୁ ଲାଭ କରିବା ଅଭିପ୍ରାୟକୁ ନେଇ ଆପଣମାନେ ଏହି ସ୍ଥାନକୁ ଯଦି ଆସିଥାନ୍ତି ତେବେ ଏକାଧିକ ସମାଲୋଚନାର ବିଷୟକୁ ସହାୟତା ନିଶ୍ଚିତ ରୂପେ ଆପଣମାନଙ୍କୁ ଦେଖାଇବ ସେ ନିଶ୍ଚିତ ରୂପେ ସେପରି କରିବ ଆପଣମାନେ ଯାହା କିଛି ବିଷୟକୁ ଅଭିଳାଷା କରିଥାନ୍ତି ତାହା ହିଁ ପାଆନ୍ତି ସେମାନେ ମଧ୍ୟ କେତେକ କହନ୍ତି ଭଲ କଥା କୌଣସି ବିଷୟ ନୁହେଁ ଯଦି ମୁଁ ଲାଭ କରେ ମୁଁ ପ୍ରାର୍ଥନା ଧାଡ଼ିକୁ ଯଦି ନ ଆସେ ସେ ପ୍ରକାର ବିଷୟକୁ ମୁଁ ଯଦି ଦେଖେ ତେବେ ଯାଇ ମୁଁ ବିଶ୍ୱାସ କରିବି ଆପଣମାନେ ଯାହା କିଛି ବିଷୟକୁ ଅଭିଳାଷା କରନ୍ତି ତାହାକୁ ପାଇଥାନ୍ତି ଆଜି ରାତିରେ ପବିତ୍ର ଆତ୍ମା ଅବତରି ଆସନ୍ତୁ ପୁଣି ସାମର୍ଥ୍ୟ ସହିତ ସ୍ୱୟଂକୁ ପ୍ରଘଟ କରନ୍ତୁ ନିଜର ମହିମା ତେଜକୁ ଏହି ଏହି ସ୍ଥାନରେ ଢାଳି ଦିଅନ୍ତୁ ସେ ବିଷୟକୁ ଦେଖିବା ପାଇଁ ମୁଁ ଆଶା କରୁଅଛି ଅନେକ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମକୁ ଲାଭ କରନ୍ତୁ ପାପୀଗଣ ଆପଣାର ପଥକୁ କନ୍ଦରତ ଥାଇ କାଲବରି ଆଡ଼କୁ କଢ଼ାଇ ନିଅନ୍ତୁ ପୀଡ଼ିତଗଣ ଆରୋଗ୍ୟ ଲାଭ କରନ୍ତୁ ସମସ୍ତ ପ୍ରକାର ଚିହ୍ନ ପୁଣି ଆଶ୍ଚର୍ଯ୍ୟଜନକ ବିଷୟ ଗୁଡାକ ପ୍ରଘଟ ହେଉ ଯେହେତୁ ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞା କରିଅଛନ୍ତି ପୁଣି ମୁଁ ତାଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କରେ। ଆମମାନେ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଆପଣଙ୍କ ବଚନ ଯେପରି ସତ୍ୟ, ଆପଣ ବଚନକୁ ପୁନରୁତ୍ଥିତ ଯୀଶୁଙ୍କ ସକଳ ପ୍ରକାର ଚିହ୍ନ ଆଉ ଆଶ୍ଚର୍ଯ୍ୟଜନକ ଶକ୍ତି ସହିତ ଦୂରୀଭୂତ କରନ୍ତୁ। ଆମମାନଙ୍କୁ ଜଣା ଯେ ସେ ଯେତେବେଳେ ଏହି ଜଗତରେ ଥିଲେ ସେ ନିଜକୁ ଜଣେ ମହାନ ବ୍ୟକ୍ତି ବୋଲି ଆଦୌ ଦାବି କରିନଥିଲେ, ମାତ୍ର କଣ ଯେ କରିବା କଥା ସେ ବିଷୟକୁ ବିଭିନ୍ନ ଦର୍ଶନ ଗୁଡାକୁ ଦେଖାଇବା ଦ୍ୱାରା ଆପଣ ଯେ ତାଙ୍କୁ ଦେଖାଉଥିଲେ ସେ କଥାକୁ ସେ ଦାବି କରିଥିଲେ। ସେ ଲୋକମାନଙ୍କ ଗୁପ୍ତ ମନୋଭାବକୁ, ବିଚାରଧାରା ଗୁଡ଼ିକୁ, ପୁଣି ସେମାନଙ୍କ ସକଳ ପ୍ରକାର ଅବସ୍ଥାକୁ ଜାଣୁଥିଲେ। ଏହି ଜଣେ ନାରୀ କେଉଁ ବେଳେ ଯେ ରକ୍ତସ୍ରାବର ରୋଗରେ ପୀଡିତ ହୋଇଥିଲେ ସେ ବିଷୟକୁ ସେ ଜାଣିଥିଲେ। ପୁଣି ସେଇ ଜଣଙ୍କ ଯେ ତାଙ୍କୁ ଛୁଇଁଥିଲେ ସେ କଥାକୁ ସେ ବୁଝିଥିଲେ। ସେ ସେହି ସ୍ଥାନରେ ଦଣ୍ଡାୟମାନ ହୋଇ ରହିଥିଲେ, ପୁଣି ସେ ଯେ ସ୍ୱୟଂକୁ ଗୁପ୍ତ କରି ରଖି ନ ପାରନ୍ତି ସେ କଥାକୁ ସେ ବୁଝିଥିଲେ, କାରଣ ଯୀଶୁ ଠିକ୍ ତାଙ୍କରି ଆଡ଼କୁ ଏକ ଲୟରେ ଚାହିଁ ରହିଥିଲେ। ସେ ବୁଝିଥିଲେ, ତେଣୁ ସେ କହିଥିଲେ, ତୁମ୍ଭର ବିଶ୍ୱାସ ତୁମକୁ ସୁସ୍ଥ କରିଛି। ହେ ପିତା, ଆଜି ରାତିରେ ସେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ବୋଲି ଆମକୁ ଜଣା, କାରଣ ଉପସ୍ଥିତ ରହିବେ ବୋଲି ସେ ପ୍ରତିଜ୍ଞା କରି କହିଥିଲେ। ପୁଣି ଆମମାନଙ୍କ ଲଙ୍ଗର ତାଙ୍କରି ବଚନରେ, ଆମମାନଙ୍କ ଭରସା ଲଙ୍ଗର ତାଙ୍କଠାରେ ସ୍ଥିରତା ଲାଭ କରିଛି, ଆମେ ସେଥିରେ ନିଶ୍ଚିତ ଅଟୁ। ଏହି ଜଗତରେ ତାଙ୍କରି ମହାନ ପୁନରୁତ୍ଥାନ ପ୍ରଗଟିକରଣ ସହିତ ଆମ୍ଭେମାନେ ତାଙ୍କୁ ବାସ୍ତବକାର ଦେଖିଛୁ, ତାଙ୍କରି ମଣ୍ଡଳୀରେ ଆପଣଙ୍କ ଲୋକମାନଙ୍କ ଗହଣରେ ଥିବାର ଦେଖିଛୁ। ପୁଣି ହେ ପ୍ରଭୁ, ଏହି ଜଗତର ଆଲୋକ ପ୍ରଦାନକାରୀମାନଙ୍କ ପରି ଆମମାନଙ୍କୁ ହେବାକୁ ଦେଉନ୍ତୁ, ଯେପରିକି ଏହି ଯାତ୍ରା ପଥର ଶେଷ ଭାଗରେ ଏହି ଶ୍ରେଷ୍ଠ ନାଟକଟି ଯେତେବେଳେ ଶେଷ ହୁଏ ତତ୍ପରେ ଆମମାନ ମନ୍ଦିର ପ୍ରତ୍ୟେକ ଜଣ ଆପଣଙ୍କ ସମ୍ମୁଖରେ ଯେବେ ଉପସ୍ଥିତ ହେଉ, ପୁଣି ବିରାଟ ପରଦାଟି ଯେତେବେଳେ ଅପସରି ଯାଏ ଆଉ ଏହି ପୁରୁଷରେ ଥିବା ଆମମାନଙ୍କର ଜୀବନ ଗୁଡାକ ଆମମାନଙ୍କ ସାମ୍ନାକୁ ଫେରାଇ ଅଣାଯାଏ, ହେ ଈଶ୍ୱର, ଅଧର୍ମାଚରଣର ଚରଣ ବିରୋଧରେ ମୋର ଚିତ୍କାର କରୁଥିବା ରବଟିକୁ ମୋତେ ଶୁଣିବାକୁ ଦିଅନ୍ତୁ, ଆଉ ଲୋକମାନଙ୍କୁ ଆପଣଙ୍କ ପୁତ୍ର ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଆହ୍ୱାନ କରୁଥିବା ବାକ୍ୟକୁ ଶୁଣିବାକୁ ଦିଅନ୍ତୁ। ଆଜି ରାତିରେ ଏଠା ସ୍ଥିତ ଜନବୃନ୍ଦଙ୍କ ଆଶୀର୍ବାଦ କରନ୍ତୁ, ସେମାନେ ଅସହ୍ୟ ଗରମରେ ଏଠାରେ ବସିଅଛନ୍ତି। ଆଉ ହେ ଈଶ୍ୱର, ମୁଁ ପ୍ରାର୍ଥନା କରେ ଯେ ଆପଣ ସେମାନଙ୍କୁ ଏକ ବିଶେଷ ଧରଣର ଆଶୀର୍ବାଦକୁ ପ୍ରଦାନ କରିବେ। ପବିତ୍ରତ୍ମାଙ୍କର ସିକ୍ତତା ବିଶିଷ୍ଟ ଶକ୍ତି ଏହାର ସକଳ ବିଚାରକୁ ଗ୍ରହଣ କରନ୍ତୁ। ହେ ପ୍ରଭୁ, ଆପଣା ଦାସକୁ ଯେତେବେଳେ ନିର୍ମଳ କରି ପକାନ୍ତୁ, ଯେହେତୁ ବାସନା ଗୁଡାକ ହେବାକୁ ଯାଉଅଛି। ଏଠାରେ ଠିଆ ହୋଇଥିବା ଅବସ୍ଥାରେ ଆଖି ଦୁଇଟି ଯେ ଶିଆଳକୁ ଫେରିଯିବ ଏପରି ଅନୁମାନ କରୁଛି। ପୁଣି ହେ ପିତା, ମୁଁ ପ୍ରାର୍ଥନା କରେ ଯେ ବିନମ୍ରତା ସହିତ ଅନୁନୟ କରେ ଯେ ପ୍ରତ୍ୟେକ ଜଣଙ୍କୁ ଆପଣ ନିଜର ମହାନ ଶକ୍ତି, ତେଜସ୍ୱୀ ଶକ୍ତିକୁ ପରିଚିତ କରାଇବେ। ତତ୍ପରେ ଆପଣଙ୍କ ଏହି ଅଯୋଗ୍ୟ ଦାସଟି ଆପଣଙ୍କ ଦୃଷ୍ଟିରେ ଆଜି ରାତିରେ ଯଦି ଅନୁଗ୍ରହ ପାଇଛି, ତେବେ ଏହି ଅଯୋଗ୍ୟ ବ୍ୟକ୍ତିଟିକୁ ଆପଣ ସ୍ୱୀକାର କରନ୍ତୁ, ସକଳ ଅଧମତାକୁ କାଢି ଦୂରେଇ ଦିଅନ୍ତୁ। ପୁଣି ହେ ପ୍ରଭୁ ଯୀଶୁ, ହୃଦୟକୁ ଆସନ୍ତୁ, ପୁଣି ନିଜ ଲୋକମାନଙ୍କୁ କଥା କୁହନ୍ତୁ। ଏହି ପୃଥିବୀ ପୃଷ୍ଠରେ ଜୀବନର ଦଶାଟି ଯେତେବେଳେ ଶେଷ ହୁଏ, ଶେଷ ପ୍ରାର୍ଥନାଟି କରାଯାଇ ସାରିଥିବ, ସକଳ ଯୁଦ୍ଧର ଅବସାନ ଘଟିସାରିଥିବ, ବିଭୀଷିକାର ସମାପ୍ତି ହୋଇସାରିଥିବ, ସମ୍ପୂର୍ଣ୍ଣ ରୂପେ ବିଲୀନ ହୋଇସାରିଥିବ, ଅସ୍ତ୍ରଶସ୍ତ୍ର ଗୁଡାକ ଜମା ହୋଇସାରିଥିବ, ବାଇବଲଟି ମୁଦ୍ରାଙ୍କିତ ହୋଇସାରିଥିବ, ତତ୍ପରେ ଆମମାନେ ଆପଣଙ୍କ ଭବନକୁ ଚାଲିଯିବୁ। ଏହି ମହାନ ସକାଳର ଶୁଭାରମ୍ଭରେ, ଚିରନ୍ତନ ଆଲୋକମୟ ଆଉ ସୁନ୍ଦର ବେଳାରେ ଆପଣଙ୍କ ନିକଟରେ ସମବେତ ହେବୁ। ତତ୍ପରେ ମନୋନୀତ ଗଣ, ଦୂର ଦିଗ୍ବଳର ଆକାଶ ପକ୍ଷରେ ଆପଣ ସ୍ୱର୍ଗୀୟ ନିବାସ ଯେତେବେଳେ ଏକତ୍ରିତ ହେବେ, କାରଣ ଗୀତିକାର ସେପରି କହିଥିଲେ, ହେ ପ୍ରଭୁ, ହଜାର ହଜାର ମାଇଲ ଲମ୍ବା ସେହି ବିସ୍ତୀର୍ଣ୍ଣ ଟେବୁଲଟିକୁ ରାତ୍ର ଭୋଜନ ଉଦ୍ଦେଶ୍ୟରେ ସେହି ସ୍ଥାନରେ ବିସ୍ତାରିତ ହୋଇଥିବାର ଆମମାନେ ଯେପରି ଦେଖିଥାଉ। ଆକସ୍ମିକ ଭୟାବହ ଯୁଦ୍ଧର ଯୋଦ୍ଧାଗଣଙ୍କୁ ମେଜର ଉଭୟ ଦିଗରେ ବସି ପରସ୍ପରକୁ ଚାହୁଁଥିବା ଦୃଶ୍ୟକୁ ଆନନ୍ଦାଶ୍ରୁତ ଗାଲଗୁଡ଼ିକର ଉପରେ ଦେଇ ବହୁଥିବା ସେହି ଦୃଶ୍ୟ ଦେଖିଥାଉ। ରାଜା ବାହାରି ଆସନ୍ତି, ତାଙ୍କର ସୌନ୍ଦର୍ଯ୍ୟ ପବିତ୍ରତା ମେଜର ନିକଟବର୍ତ୍ତୀ ଦେଇ ଚାଲିଯାଏ, ପୁଣି ନିଜର ହସ୍ତକୁ ବଢାଇ ସେମାନଙ୍କ ଚକ୍ଷୁରୁ ସେ ଲୋକ ଧାରାକୁ ପୋଛି ପକାନ୍ତି, କହୁଥାନ୍ତି, ଆଉ କାନ୍ଦ ନାହିଁ, ତାହା ବିତି ସାରିଛି, ଆପଣ ପ୍ରଭୁଙ୍କର ଆନନ୍ଦରେ ପ୍ରବେଶ କର। ହେ ପିତା, ଯାତ୍ରାର ସକଳ ପ୍ରକାର କଷ୍ଟ କିଛି ନୁହେଁ ବୋଲି ଅନୁମାନ ହେବ ଯେତେବେଳେ ଯାତ୍ରା ଶେଷରେ ଆମେ ପହଞ୍ଚିବୁ। ବିଗତ ଦିନମାନଙ୍କରେ ଘଟିସାରିଥିବା ସକଳ ପ୍ରକାର ଅଧମତାକୁ ହେ ପ୍ରଭୁ ଆଜି ରାତିରେ ମାର୍ଜନା କରି ତାକୁ ଏବଂ ବସାଇ ପକାନ୍ତୁ, ସାହାଯ୍ୟ କରନ୍ତୁ, ଆମେ ସମସ୍ତେ ମହାନ ଆହ୍ୱାନର ଲକ୍ଷ୍ୟସ୍ଥଳ ଆଡ଼କୁ ଅଗ୍ରସର ହେଉ। ପୁଣି ଆପଣଙ୍କର ଆତ୍ମା ଓହ୍ଲାଇ ଆସନ୍ତୁ, ପୁଣି ଏହି ଲୋକମାନଙ୍କ ନିକଟରେ ଆପଣଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପ୍ରକଟ କରନ୍ତୁ। ଜଣେ ମରଣଶୀଳ ବ୍ୟକ୍ତି ହୋଇଥିବା ପ୍ରମାଣେ ଆପଣ ଯେ କାଲି ଆଜି ପୁଣି ସଦାସର୍ବଦା ସମାନ ଅଟନ୍ତି, ସେପରି କହିବା ନିମନ୍ତେ ମୁଁ ପ୍ରୟାସ କରୁଅଛି। ଯେହେତୁ ଆପଣଙ୍କର ପ୍ରିୟତମ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନେ ଏହାକୁ ଯାତନା କରୁଅଛୁ, ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆଜି ରାତିରେ ଆରୋଗ୍ୟତାର ସଭା ଗୁଡାକର ଠିକ ପୂର୍ବେ ଏକ ଶିଶୁ ପରି ବ୍ୟବହାର କରୁଥିବାରୁ ମୋତେ କ୍ଷମା କରିବେ। ତଥାପି ତାଙ୍କ ବିଷୟରେ ମୁଁ କିଛି କହୁଥିବା ସମୟରେ ମୋ ହୃଦୟ କିଛି ବିଶେଷ ଅନୁଭୂତି ହୋଇଥାଏ। ମୋହର ସେବକଙ୍କ ଦ୍ୱାରା ମୁଁ ଯେତେ ସର୍ବପ୍ରଥମେ ଆହୁତ ହୋଇଥିଲି ସେ କଥାକୁ ମନେ ପକାଏ। ଯେତେ ସେମାନେ ଦେଖିଥିଲେ ଛୋଟ ବାଘଟିଏ ଥିବା ଅବସ୍ଥାରୁ ଦର୍ଶନ ଗୁଡାକ ପ୍ରଘଟ ହେଉଥିଲା। ସେମାନେ କହିଥିଲେ, ବିଲି, ସେ ଆଡ଼କୁ ତୁମେ ଆଦୌ ମନୋନିବେଶ କର ନାହିଁ। କହିଥିଲେ ତାହା ଶୈତାନର ପରିଚୟ ଅଟେ। ସେବକମାନଙ୍କ ଦ୍ୱାରା ସେପରି ଶିଖାଯାଇଥିବାରୁ ଦର୍ଶନ ଗୁଡାକ ଯେ ଭୁଲ ଧରଣ ବିଷୟ ସେପରି କଥାକୁ ମୁଁ କେତେକାଂଶରେ ବିଶ୍ୱାସ କରୁଥିଲି। ସେଦିନ ରାତ୍ରି କାଳ ସେ ମୋ ପାଖକୁ ଯେତେବେଳେ ଆସିଥିଲେ ପୁଣି ସେ କିଏ ବୋଲି ମୋତେ କହିଥିଲେ। ଆହା ବା, ତେଣୁ ସେ ଯେ ଠିକ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥାକୁ ମୁଁ ଜାଣେ। ପୁଣି ତାଙ୍କର ଉପସ୍ଥିତି ବିଷୟରେ ମୋତେ ଜଣା ଆଉ ମୁଁ ତାଙ୍କୁ ଯେ ସ୍ନେହ କରେ ତା ମଧ୍ୟ ମୁଁ ଜାଣେ। ମୁଁ ଚିନ୍ତା କଲି, ମୁଁ ଜଣେ ଶୈତାନ କିପରି ହୋଇପାରେ, ପୁଣି ଯେପରି ଭାବରେ ମୁଁ କରିଥାଏ ସେହି ଅନୁସାରେ ମୁଁ କିପରି ପ୍ରଭୁ ଯୀଶୁଙ୍କୁ ସ୍ନେହ କରିପାରେ, କିପରି ମୋ ହୃଦୟ ତାଙ୍କ ପାଇଁ କିପରି ବ୍ୟଥିତ ହୋଇପାରେ, ଆଉ ସେ ମୋ ହୃଦୟ ଭାବନାକୁ ବୁଝନ୍ତି। ତତ୍ପରେ ସେ ଆସିଥିଲେ ଏବଂ ମୋତେ ଭିନ୍ନ କଥା କହିଥିଲେ। ମୁଁ ତାଙ୍କଠାରେ ବିଶ୍ୱାସ କରେ, ଯେହେତୁ ଈଶ୍ୱରଙ୍କ ବାକ୍ୟ ସହିତ ଏହା ତୁଳନାକୁ ରକ୍ଷା କରେ, ଯେହେତୁ ସେମାନଙ୍କ ବଚନ ଈଶ୍ୱରଙ୍କ ବାକ୍ୟ ସହିତ ଆଦୌ ତୁଳନା ରକ୍ଷା କରେ ନାହିଁ, ଯେହେତୁ ସେହି ଯୁଗଟେ ମଧ୍ୟରେ ଆମମାନେ ବାସ କରୁ। ପୁଣି ହେ ଖ୍ରୀଷ୍ଟିଆନ ବନ୍ଧୁଗଣ, ଏତେବେଳେ ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ କହିବାକୁ ଚାହେଁ, କାରଣ ତାହା ମୋ ନିକଟରେ ଯେତେବେଳେ ପ୍ରଘଟ ହୋଇଥାଏ ସେତେବେଳେ କେମିତି ଆପଣମାନେ ସମ୍ଭବତଃ କଣ ଘଟିଥିଲା ବୋଲି ବିସ୍ମୟ ପ୍ରକାଶ କରୁଥିଲେ। ମୁଁ ତାହାକୁ ଆଦୌ ବର୍ଣ୍ଣନା କରି ନପାରେ, ମୋହର ବର୍ଣ୍ଣନା କରିବାର ପରିସରଭୁକ୍ତ ଏହା ନୁହେଁ। ମାତ୍ର ମୁଁ ଏପରି ଦୁର୍ବଳ ହୋଇପଡ଼େ ଯେ ମୁଁ ଚେଷ୍ଟା କରି ସୁଦ୍ଧା ଠିଆ ହୋଇପାରେ ନାହିଁ। ସମ୍ଭବତଃ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ କଲା ପରେ ମୁଁ ସେପରି ଦୁର୍ବଳ ହୋଇପଡ଼େ। ଆପଣମାନେ ସେ ପ୍ରକାର ଅନୁଭୂତିକୁ ସମ୍ଭବତଃ ଅନୁଭବ କରି ନପାରନ୍ତି, ତଥାପି ବାକ୍ୟ ପାଠ କରନ୍ତୁ, ଏହା ସେ ବିଷୟକୁ ପ୍ରକାଶ କରିଥାଏ। ଭାବବାଦୀ ଦାନିଏଲ ଦର୍ଶନଟିଏ ଦେଖିଥିଲେ ବୋଲି ମୁଁ ବିଶ୍ୱାସ କରେ। ସେ କହିଥିଲେ ଅନେକ ଦିନ ପର୍ଯ୍ୟନ୍ତ ସେ ସେଥିପାଇଁ ଖୁବ୍ ବ୍ୟସ୍ତତା ଅନୁଭବ କରିଥିଲେ, ତାହା ସତ୍ୟ କଥାଟେ ନା? ପୁଣି ଏକଦା ଯୀଶୁ ଅଧିକ ବିଶ୍ୱାସ ସହିତ ଥିବା ସେହି ନାରୀଟିକୁ ଦେଖିବା ନିମନ୍ତେ ଯେତେବେଳେ ଚତୁର୍ଦିଗକୁ ଘୁରାଫେରା କରି ଦେଖୁଥିଲେ, ପୁଣି ସେହି ଜଣକ ଯେ କିଏ ତାହାକୁ ଦେଖିବାକୁ ସେ ଇଚ୍ଛା କରୁଥିଲେ, ସେ କହିଥିଲେ ମୋ ଠାରୁ ଶକ୍ତି ନିର୍ଗତ ହେଲା ଏପରି ମୁଁ ଧାରଣା କରେ। ଆଉ ସେହି ସ୍ଥାନ ଲୋକ ସବୁ ଉପସ୍ଥିତ ଥିଲେ ସେମାନେ ବିସ୍ମିତ ହେଉଥିଲେ। ଆହେ ଖ୍ରୀଷ୍ଟିଆନ ଗଣ, ସେହି ଜଣକ ମୁଁ ନୁହେଁ, ମୁଁ ଆଦୌ ନୁହେଁ, ମୁଁ ତ ନାମକ ମାତ୍ର ମଣିଷଟିଏ, ପାପୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପାପୀ। ଆପଣମାନଙ୍କ ପରି ଫୁଲ ଗସ୍ପୁଲ ଲୋକମାନଙ୍କ ମଧ୍ୟରେ ମୁଁ ଜଣେ ଅକାଳଜାତ ମନୁଷ୍ୟ, ତାହା ଯଥାର୍ଥ କଥା। ଅନୁଗ୍ରହରେ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ହେ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଆହ୍ୱାନ କରିବାକୁ ସେ ମୋତେ ପ୍ରେରଣା ଦିଅନ୍ତି। ପୁଣି ମୁଁ ଆପଣମାନଙ୍କୁ ସ୍ନେହ କରେ। ଶୁଣାଇବା ନିମନ୍ତେ କିମ୍ବା ଦେଖାଇବା ନିମନ୍ତେ ଆଜି ରାତିରେ ମୁଁ ଏଠାରେ ଉପସ୍ଥିତ ନୁହେଁ। ଟଙ୍କା ପଇସାର ଅଭିପ୍ରାୟକୁ ନେଇ ମୁଁ ଏଠାରେ ଉପସ୍ଥିତ ନୁହେଁ, ତାହା ତ ମୁଁ ଆପଣମାନେ ତାହା ଜାଣନ୍ତି। ତଥାପି ଏକ ପ୍ରମୁଖ ବିଷୟ ନିମନ୍ତେ ମୁଁ ଏଠାରେ ଉପସ୍ଥିତ, ଯେହେତୁ ମୁଁ ଯୀଶୁଙ୍କୁ ପ୍ରେମ କରେ, ପୁଣି ମୁଁ ଆପଣମାନଙ୍କୁ ସୁଦ୍ଧା ସ୍ନେହ କରେ। ତତ୍ପରେ ଆସୁଥିବା ସୁଯୋଗ ବିଷୟରେ ମୁଁ ବିଶ୍ୱାସ କରେ ଯେ ଏହି ନିମନ୍ତ୍ରଣ ଦ୍ୱାରା ଯେପରି ସେ କରିଥାଏ ହୋଇପାରେ, ମୁଁ ତାଙ୍କ ପାଖରେ ସ୍ୱୟଂକୁ ସମର୍ପଣ କରିଦେଇପାରନ୍ତି। ପୁଣି ସେ ମୋ ମଧ୍ୟ ଦେଇ କିଛି ବିଶେଷଣର କାର୍ଯ୍ୟକୁ କରିପାରନ୍ତି, ଯାହାକି ତାଙ୍କୁ ଅଧିକ ସ୍ନେହ କରିବାକୁ ଆପଣମାନଙ୍କୁ ପ୍ରେରିତ କରନ୍ତା। ପୁଣି ତାଙ୍କଠାରେ ବିଶ୍ୱାସ କରି ଆପଣମାନେ ଆରୋଗ୍ୟ ହୋଇପାରନ୍ତେ। ଆଉ ଏହି ସ୍ଥାନରେ ଉପସ୍ଥିତ ଥିବାର ମୋର ଏକମାତ୍ର ଉଦ୍ଦେଶ୍ୟ କେବଳ ତାହା ହିଁ ଅଟେ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପାଳକଗଣ, ଈଶ୍ୱର ଆପଣମାନଙ୍କୁ ପୁନଃ ଆଶୀର୍ବାଦ କରନ୍ତୁ। ବ୍ୟବସାୟୀଗଣଙ୍କୁ ସୁଦ୍ଧା ଆଶୀର୍ବାଦ କରନ୍ତୁ। ମୁଁ ଯେତେବେଳେ ଆପଣମାନଙ୍କୁ କହେ, ଏଥିପୂର୍ବେ କି ମୁଁ ଦୁର୍ବଳ ହୋଇପଡ଼େ କହିବାକୁ ଚାହେଁ, ସମୟ ମୁଁ ମଞ୍ଚକୁ ଛାଡ଼ିପାରି ନଥାଏ। ମୋର ପୁତ୍ର ଆଉ ମୋର ମ୍ୟାନେଜର ପୁଣି ଅନ୍ୟମାନେ ତାହାକୁ ଲକ୍ଷ୍ୟ କରିଥାନ୍ତି। ମୁଁ ଆପଣମାନଙ୍କୁ ବିଦାୟ କହି ସମ୍ଭାଷଣ କରିବାକୁ ଚାହେଁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏହି ପ୍ରଧାନ ନଦୀର ଏହି ପାର୍ଶ୍ୱରେ, ଜଗତର ଏହି ବିସ୍ତୀର୍ଣ୍ଣ ନଦୀ ତୀରରେ ମୁଁ ଆପଣମାନଙ୍କ ସହିତ ଯଦି ଆଦୌ ସାକ୍ଷାତ କରି ନପାରେ, ତେବେ ଯେଉଁ ସ୍ଥାନରେ ତାହା ସମ୍ଭବ ହେବ ସେଠାର ଶୁଭପ୍ରଭାତ ବେଳାରେ ମୁଁ ଆପଣମାନଙ୍କ ସହିତ ସାକ୍ଷାତ କରିବି। ପୁଣି ସାକ୍ଷ୍ୟଦାନର ଯେଉଁ ସୁଯୋଗକୁ ମୁଁ ଏତେବେଳେ ଲାଭ କରିଅଛି, ସେହି ସାକ୍ଷ୍ୟଦାନ ସୁଯୋଗକୁ ମୁଁ ସେଠାରେ ମଧ୍ୟ ହାସଲ କରିବି। ମୁଁ ପ୍ରଭୁ ଯୀଶୁଙ୍କୁ ପ୍ରଗାଢ଼ ସ୍ନେହ କରେ। ତତ୍ପରେ ଦର୍ଶନ ଗୁଡାକ ବିଷୟରେ ପରମେଶ୍ୱର ଦର୍ଶନ ଗୁଡାକ ମୋତେ ଦେଖାନ୍ତି, ତାହା ନିରାଟ ସତ୍ୟ କଥା। ବାଇବଲଟି ମୋ ସାମ୍ନାରେ ଅଛି, ଆଉ ଈଶ୍ୱର ଯେ ମୋର ସାକ୍ଷାତରେ ପରିଚିତ ଅଟନ୍ତି ସେ ତାହା ଜାଣନ୍ତି। ପୁଣି ତାଙ୍କରି ଅନୁଗ୍ରହ ଦ୍ୱାରା ଯାହା କିଛି କରିବାକୁ ସେ ମୋତେ ପ୍ରେରଣା ଦିଅନ୍ତି, କେବଳ ତାହାକୁ ଘୋଷଣା କରିବାକୁ ଏବଂ କହିବାକୁ ମୁଁ ସକ୍ଷମ ହୋଇପାରେ। ତେଣୁ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଅନ୍ୟ ଏକ ବିଷୟକୁ ମୁଁ ପଚାରିବା ନିମନ୍ତେ ଇଚ୍ଛା କରିବି। ମୁଁ ଆଫ୍ରିକାକୁ, ଭାରତକୁ, ପାଲେଷ୍ଟାଇନକୁ, ପୁଣି ଜର୍ମାନ ଦେଶକୁ ଯାଉଛି। ପୁଣି ମନେ ପକାନ୍ତୁ, ପୂର୍ବେ ଯେପରି ହୋଇଥିଲା ସେ ରାଷ୍ଟ୍ର ଗୁଡାକ ମଧ୍ୟରେ ଯେପରି ପୂର୍ବେ ଘଟିଥିଲା, ସେପରି ଆଦୌ ବିଚାର ନ କରନ୍ତୁ ଯେ ଗୁଣିଆମାନେ ପୁଣି ଭୂତପ୍ରେତଗ୍ରସ୍ତ ସେହି ବିଭିନ୍ନ ଲୋକ ଗୁଡାକ ଏହି ସମାନ କ୍ଷେତ୍ରରେ ଆପଣମାନଙ୍କୁ ଆହ୍ୱାନ ଦେବେ। ପୁଣି ଆପଣମାନେ ଯେ କଣ କହୁଛନ୍ତି ସେ ବିଷୟ ଉପରେ ଆପଣମାନଙ୍କର ଉତ୍ତମ ଧାରଣା ଯେ ଅଛି ସେ ବିଷୟ ଅବଗତ ଥାନ୍ତୁ, ତାହା ହିଁ ଉପଯୁକ୍ତ ବିଷୟ। ତତ୍ପରେ ସଙ୍କଟର ପ୍ରଚଣ୍ଡ ପବନ ଯେତେବେଳେ ବୋହୁଛି, ପ୍ରବଳ ଭାବରେ ଭୀଷଣ ରୂପେ ବୋହୁଛି, ତତ୍ପରେ ତାଳନ ସମୟଟି ଆରମ୍ଭ ହୋଇସାରିଛି। ମୁଁ ମନେ ପକାଇ ପାରେ ଯେ ୱାଶିଂଟନ ଡିସିରେ କେହି ଜଣେ ବ୍ୟକ୍ତି ମୋ ପାଇଁ ପ୍ରାର୍ଥନା କରୁଛନ୍ତି। ଆପଣ ସେପରି କରିବାକୁ ମୋ ନିକଟରେ ପ୍ରତିଜ୍ଞା କରିବେ କି? ଆପଣମାନେ ଯଦି ସେପରି କରିବେ ହାତକୁ ଉଠାନ୍ତୁ। ଧନ୍ୟବାଦ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣମାନଙ୍କୁ ଅଶେଷ ଧନ୍ୟବାଦ ଦିଏ। ତତ୍ପରେ ମୁଁ ବିଚାର କରେ, ଗତ ରାତିରେ ସେମାନେ ଶତାଧିକ ପ୍ରାର୍ଥନାର କାର୍ଡ ଗୁଡାକ ବାଣ୍ଟିଥିଲେ, ଆଉ ସେଇ ସଂଖ୍ୟାଟି ଯେ ଥିଲା କିମ୍ବା ସେଇ ଅକ୍ଷରଟି ଯେ ୱାଇ ଥିଲା ଏପରି ମୁଁ ମନେ ପକାଏ। ପୁଣି ଗତ ରାତିରେ ପ୍ରଥମ 15 ସଂଖ୍ୟାକୁ ମୁଁ ଯେ ଡାକିଥିଲି ତାହାକୁ ମନେ ପକାଏ। ତାହା ଯେ ପ୍ରକୃତ ବିଷୟ ଏପରି ମୁଁ ବିଚାର କରେ, ହେ ଭାଇ ତାହା ସତ୍ୟ କଥା ନୁହେଁ କି? ପ୍ରଦାନ କରାଯାଇଥିବା ସେହି ସେପରି 15 କାର୍ଡ ଗୁଡାକ ସେଗୁଡାକ ଥିଲେ, ଆଉ ଅନ୍ୟ ଗୁଡାକ କେତୋଟି ଅଧିକ ସଂଖ୍ୟାକୁ ଆମମାନେ ଏତେ ଡାକିବୁ। ଆଉ ଏପରି ମଧ୍ୟ ହୋଇପାରେ ଆଜି ରାତିରେ ବିଶ୍ୱାସ ଯଦି ଅଧିକ ବଳବତ୍ତର ହୁଏ ତେବେ ସେମାନେ ମଧ୍ୟରୁ 2 କିମ୍ବା 3 ଦଳକୁ ଆମମାନେ ଲାଭ କରିପାରିବା। ସେପରି ଯଦି ନ ହୁଏ ତେବେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ମୁଁ ଏପରି ପଚାରେ, ଏଠାରେ କେତେଜଣ ବ୍ୟକ୍ତି ସେପରି ଉପସ୍ଥିତ ଅଛନ୍ତି ଯେଉଁମାନେ ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇ ନାହାନ୍ତି, ପୁଣି ଆଜି ରାତିରେ ପରମେଶ୍ୱରଙ୍କ ଦ୍ୱାରା ସୁସ୍ଥତା ଲାଭ କରିବା ବୋଲି ଇଚ୍ଛା କରନ୍ତି, ପ୍ରାର୍ଥନାର କାର୍ଡ ଖଣ୍ଡେ ପାଇ ନାହାନ୍ତି, ସେମାନେ କେବଳ ହାତକୁ ଉପରକୁ ଉଠାନ୍ତୁ। ହଁ, ଏହା ତ କେବଳ ଅଟେ, ଆପଣ କଷ୍ଟେ ମଷ୍ଟେ କେବଳ କହନ୍ତି, ପ୍ରତ୍ୟେକ ସ୍ଥାନରେ ଏହା ତ କେବଳ ବାସ୍ତବ ଅଟେ। ଆପଣଙ୍କୁ କିଛିଟା ପ୍ରଶ୍ନ ମୁଁ ପଚାରିବାକୁ ଯାଉଛି, ହୋଇପାରେ ଆପଣମାନଙ୍କୁ ଆଉ କଦାପି ସାକ୍ଷାତ କରିଥିବାର ଏହା କେବଳ ପ୍ରଥମ ସୁଅବସର ଅଟେ। ଉପାସନାରେ ଅଧିକ ସମୟ ଧରି ଆମମାନେ ଯେ ଉପସ୍ଥିତ ରହିପାରୁ ନାହୁଁ ଏହା ଅତିଶୟ ଦୁଃଖଦ ବିଷୟ। ପୁଣି ଅଲୌକିକ ସୁସ୍ଥତାକୁ ଯେ କିପରି ଭାବରେ ସ୍ୱୀକାର କରାଯାଇପାରେ ସେ ବିଷୟଟି ଆପଣମାନଙ୍କୁ ଜଣା, ଅଲୌକିକ ସୁସ୍ଥତା। ଆଉ ବହୁଧା ଲୋକ ଯେତେବେଳେ ସୁସ୍ଥ ହୋଇଯାଆନ୍ତି ଏକ ପ୍ରକାର ସଂକ୍ରାମକ ତାହା ଏକ ପ୍ରେତାତ୍ମା, ପ୍ରତ୍ୟେକ ଧରଣର ରୋଗ ବ୍ୟାଧି ତାହା ଶୈତାନ ଆଡୁ ଅଟେ। ପରମେଶ୍ୱର ସେପରି ଆଦୌ କରିବେ ନାହିଁ, ଆପଣଙ୍କ ସନ୍ତାନଗଣଙ୍କ ପରେ ରୋଗ ବ୍ୟାଧି ସେ ଘଟାନ୍ତି ନାହିଁ, ଶୈତାନ ତାହା କରିଥାଏ, ବୁଝନ୍ତି ତ? ତତ୍ପରେ ଶୈତାନ ଯଦି ଶୈତାନକୁ ବାହାର କରି ପକାଏ, ଆପଣମାନେ ପଚାରନ୍ତି ଶୈତାନ ମଧ୍ୟ କାହିଁକି ସୁସ୍ଥ କରିଥାଏ? ହଁ, ଯୀଶୁ ଏପରି କହିଥିଲେ, ସେ ସେପରି କରି ନପାରେ। ସେପରି କହିଥିଲେ ଯଦି ଶୈତାନ ଶୈତାନକୁ ବାହାର କରିଥାଏ ତେବେ ତ ତାହା ରାଜ୍ୟଟି ବିଭକ୍ତ ହୋଇସାରିଛି, ତେଣୁ ସେ ସେପରି ସୁସ୍ଥ କରିପାରେ ନାହିଁ, କେବଳ ଈଶ୍ୱର ସୁସ୍ଥ କରିପାରନ୍ତି। ଚିକିତ୍ସକଗଣ ଆଉ ଔଷଧପତି ସୁସ୍ଥ ପ୍ରଦାନ ଯେ କରିଥାଏ ସେପରି ଧରଣର ଦାବିକୁ ଚିକିତ୍ସକମାନେ ଆଦୌ କରନ୍ତି ନାହିଁ। ମେୟୋ ଭାତୃବୃନ୍ଦ ଆମମାନଙ୍କର ଉତ୍ତମ ଚିକିତ୍ସକମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନେ ଏପରି କହିଥିଲେ ଯେ ଆମମାନେ ଆରୋଗ୍ୟ କରିଥାଉ ସେପା ଦାବିକୁ ଆଦୌ କରିନଥାଉ, କହିଥିଲେ ଆମମାନେ କେବଳ ପ୍ରକୃତିକୁ ସାହାଯ୍ୟ କରିଥାଉ ବୋଲି ଦାବି କରୁଥିଲେ। କେବଳ ଜଣେ ମାତ୍ର ଆରୋଗ୍ୟଦାତା ଅଛନ୍ତି, ସେହି ଜଣଙ୍କ ଈଶ୍ୱର। ସେମାନେ ଆପଣମାନଙ୍କ ହସ୍ତରେ ଏକ ନିଶ୍ଚିତ ସ୍ଥାନକୁ କେବଳ ଦେଖାଇ ପାରିଥିଲେ, ମାତ୍ର ସେମାନେ ଏହା ସୁସ୍ଥ କରିପାରିନଥିଲେ। ସେମାନେ ସେଠାରେ ଆକ୍ରାନ୍ତ ଥିବା ଅବସ୍ଥାକୁ କେବଳ ଦେଖାଇ ପାରିଥିଲେ। କେହି ଜଣେ ଦାନ୍ତ ଚିକିତ୍ସକ ଦାନ୍ତକୁ ଉପାଡ଼ି ଦେଇପାରନ୍ତି, ମାତ୍ର କ୍ଷତର ସେ ସ୍ଥାନକୁ କିଏ ସୁସ୍ଥ କରିଦିଅନ୍ତି? ଜଣେ ଚିକିତ୍ସକ ପେଟ ମଧ୍ୟ ସ୍ଥିତ ବୃହତ ଫୁଲା ଘାକୁ କାଟି ବାହାର କରିପାରନ୍ତି, ମାତ୍ର ସେ କାଟି ପକାଇଥିବା ଘାକୁ କିଏ ସୁସ୍ଥ କରିପାରନ୍ତି? କେବଳ ଈଶ୍ୱର ସେପରି କରନ୍ତି। ଔଷଧପତ୍ର ଗ୍ରନ୍ଥି ଗୁଡାକୁ ନିର୍ମାଣ କରନ୍ତି ନାହିଁ, ଔଷଧପତ୍ର କେବଳ ସାହାଯ୍ୟର ଉପାଦାନ ଅଟନ୍ତି। କେହି ଜଣେ ଚିକିତ୍ସକ ଆପଣଙ୍କ ହାତକୁ କେବଳ ଯଥାସ୍ଥାନରେ ଖଞ୍ଜିଥାନ୍ତି, ମାତ୍ର ସେ ଆସି ଆପଣଙ୍କ ହାତକୁ ଯେତେବେଳେ ଖଞ୍ଜନ୍ତି ପୁଣି ଆପଣ ବାହାର କରିପାରିନଥାନ୍ତି, ତେଣୁ ଆପଣ ସୁସ୍ଥ ହୋଇପାରିନଥାନ୍ତି। ଚିକିତ୍ସକ ଜଣକ ତାଙ୍କର କାର୍ଯ୍ୟ କରିଥାନ୍ତି, ସେ କରିବା ପାଇଁ ଯାହା କିଛି ଶିଖିଥିଲେ ତାହାକୁ କରନ୍ତି, ସେପରି ଜ୍ଞାନକୁ ଖଟାନ୍ତି, ସେ ଆପଣଙ୍କ ବାହୁକୁ ଖଞ୍ଜନ୍ତି, ମାତ୍ର ଆରୋଗ୍ୟ ପାଇଁ ସେ ଈଶ୍ୱରଙ୍କ ହାତରେ ତାହାକୁ ଛାଡ଼ି ଦିଅନ୍ତି, ତାହା ଯଥାର୍ଥ ବିଷୟ। ପ୍ରତ୍ୟେକ ଧରଣର ଆରୋଗ୍ୟତା ତାହା ଈଶ୍ୱରଙ୍କ ସାଧନ ଅଟେ। ସୁତରାଂ ଆପଣମାନେ ତାଙ୍କଠାରେ କେବଳ ବିଶ୍ୱାସ କରନ୍ତୁ, ଆଉ ସମୟ ସମୟରେ ସେହି ସଂକ୍ରାମକ ବ୍ୟାଧି ଗୁଡାକ ଯେତେବେଳେ ବ୍ୟାପନ୍ତି ଜୀବନ ସେଗୁଡ଼ିକରୁ ନିଷ୍କ୍ରିୟ ହୋଇପଡ଼େ, ଏକ ପ୍ରେତାତ୍ମା ପରି ନିସ୍ତେଜ ହୋଇପଡ଼େ, ତତ୍ପରେ ସେହି ବ୍ୟାଧି ଗୁଡାକ ମରିଯାନ୍ତି। ଆପଣଙ୍କ ଶରୀରରୁ ଜୀବାତ୍ମା ଯଦି ଚାଲିଯାଏ ତେବେ ନିଶ୍ଚିତ ରୂପେ ଆପଣ ମରିଯିବେ, ଆପଣଙ୍କର ସେହି ଆପଣଙ୍କର ପ୍ରାଣବାୟୁଟି ଆପଣଙ୍କ ମଧ୍ୟରୁ ବାହାରିଯାଏ ନିଶ୍ଚୟ, ମାତ୍ର ଶରୀର ତଥାପି ସେହି ସ୍ଥାନରେ ପଡ଼ିଥାଏ, ତାହା ସଙ୍କୁଚିତ ହୁଏ। କେହି ଜଣେ ପରିଚାଳକ ଏହି ସ୍ଥାନରେ ଉପସ୍ଥିତ ଥାନ୍ତି, ସେ ଜାଣିବେ ଯେ ମଣିଷର ଶରୀରଟି ଯେକୌଣସି ଶରୀର ନିଷ୍ପ୍ରାଣ ହେଲା ଉତ୍ତାରେ ସଙ୍କୁଚିତ ହୋଇଥାଏ, ଯେକୌଣସି କ୍ଷୁଦ୍ର ବସ୍ତୁ ବା ଏକ ପଶୁକୁ ଲକ୍ଷ୍ୟ କରନ୍ତୁ, ତାହା ସଡ଼କ ଉପରେ ଘାତ ହେଲା ଉତ୍ତାରେ ତାକୁ ଦେଖନ୍ତୁ, ଯେକୌଣସି କ୍ଷୁଦ୍ର ପଶୁକୁ ଲକ୍ଷ୍ୟ କରନ୍ତୁ, ତାହା ସଡ଼କ ଉପରେ ଘାତ ହେଲା ଉତ୍ତରେ ତାକୁ ଦେଖନ୍ତୁ, ତାହା ଓଜନିଆ ହୋଇପଡ଼େ। କିମ୍ବା ଏଠାରେ ଉପସ୍ଥିତ ହେବା ଆପଣମାନଙ୍କ ମଧ୍ୟରୁ କେତେକ ଶିକାରୀ, ଆପଣମାନେ କୌଣସି ପଶୁର ଯଦି ଶିକାର କରନ୍ତି, ଗୋରୁଟିଏ କିମ୍ବା ଛେଳିଟିଏ ଯଦି ମାରନ୍ତି, ଆଉ ଆପଣମାନେ ତାହାକୁ ଯଦି ଏକ ତରାଜୁ ରଖନ୍ତି, ପୁଣି ତାହାକୁ ତତ୍ପରେ ଓଜନ କରନ୍ତି, କେବଳ ମାରନ୍ତୁ ଓ ପରେ ଓଜନ କରନ୍ତୁ, ତତ୍ପରେ ପରଦିନ ସକାଳେ ଆଉ ଥରେ ଓଜନ କରନ୍ତୁ, ପୁଣି କେତେକ ପାଉଣ୍ଡ ଉଣା ତାହା ହୋଇଛି ସେଗୁଡ଼ାକ ଲକ୍ଷ୍ୟ କରନ୍ତୁ, ତତ୍ପରେ 2-3 ପର୍ଯ୍ୟନ୍ତ ତାହାକୁ ସେଠାରେ ପକାଇ ରଖନ୍ତୁ, ତତ୍ପରେ କେତେକ ପାଉଣ୍ଡ ଅଧିକ ଓଜନିଆ ତାହା ଅଟେ ସେ ବିଷୟରେ ଲକ୍ଷ୍ୟ କରନ୍ତୁ। ଭଲ କଥା, ଏକ ପ୍ରକାର ବୃଦ୍ଧିକ୍ରମ ପ୍ରକାଶ, ତାହା ଯେତେବେଳେ ନିଷ୍କ୍ରିୟ ହୋଇପଡ଼େ ପେତାତ୍ମା ବୃଦ୍ଧିରୁ ବାହାରି ପଳାଏ, ଯେପରିକି କର୍କଟ ରୋଗ, ଟ୍ୟୁମର, କ୍ୟାଟାରକ୍ ପୁଣି ଅନ୍ୟାନ୍ୟ ରୋଗ ଗୁଡାକ, ଯେତେବେଳେ ପେତାତ୍ମାଟି ଯାହାକି ଜୀବନ ଅଟେ ତାହା ବାହାରିଯାଏ। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏକ କ୍ଷୁଦ୍ର ଜୀବାଣୁରୁ ଉତ୍ପନ୍ନ, ତତ୍ପରେ ଆପଣମାନେ ଏକାଧିକ କୋଷରେ ବଢ଼ନ୍ତି, ପୁଣି ସେହି କୋଷ ଗୁଡାକ ତତ୍ପରେ ସେ ପ୍ରକାର ସ୍ୱଭାବ ବିଶିଷ୍ଟ ହୋଇ ବଢ଼ନ୍ତି, ଯେ ପ୍ରକାର ଆଚରଣ ବିଶିଷ୍ଟ ସ୍ୱଭାବ ସେଥିରେ ଥାଏ ନା କାହିଁକି, ଯାହାକି ମଣିଷକୁ ସୃଷ୍ଟି କରିଥାଏ। ଆଉ ଏକ କୁକୁର କୋଷରୁ ଏକ କୁକୁର ଜାତ ହୁଏ, ପୁଣି ପକ୍ଷୀର କୋଷରୁ ପକ୍ଷୀଟି ଜାତ ହୁଏ। ଆପଣ ମଧ୍ୟରେ ସନ୍ନିହିତ ସ୍ୱଭାବ ଅନୁସାରେ କେତେକ ବିଷୟ ସୃଷ୍ଟି ହୁଏ, କିନ୍ତୁ ବର୍ତ୍ତମାନ ଏକ ପେତାତ୍ମା ଯାହାକି କ୍ରମବିକାଶ ଅଟେ, କିମ୍ବା ଏହାକୁ କ୍ରମବିକାଶ ହୋଇ ପରିଚାଳକ ଆଦୌ ପ୍ରୟୋଜନ ହୁଏ ନାହିଁ, ଏହା ବୃଦ୍ଧି ସାଧନ କରୁଥିବା ଏକ ଏକ କୋଷରୁ ବଢ଼ିବାକୁ ଆରମ୍ଭ କରେ। ଉଦାହରଣ ସ୍ୱରୂପ କହନ୍ତୁ କର୍କଟ ରୋଗଟି, ଏହା ବୃଦ୍ଧି ସାଧନ କରୁଥିବା ଏକାଧିକ କୋଷରେ ଆରମ୍ଭ ହୁଏ, ତତ୍ପରେ ଆସ୍ତେ ଆସ୍ତେ ବଢ଼ି ଚାଲେ। ହଁ, ତାହା ଯେତେବେଳେ ଜୀବନ ଲାଭ କରିଥିଲା, ପୁଣି ଏହା ଏକ ଜୀବନ୍ତ କୋଷ ଅଟେ। ଠିକ ସେହିପରି ଧରଣ ବିଷୟ, ଯେପରି ଆପଣମାନେ ନିଜ ନିଜ ମାତୃଘରେ ଥାଇ ଜୀବିତ ଥିଲେ ଆଉ ବୃଦ୍ଧି ଲାଭ କରୁଥିଲେ, ଠିକ ସେହିପରି ଭାବରେ ଆପଣମାନେ ବଢ଼ୁଅଛନ୍ତି। ତଥାପି ସେହି ଜୀବନଟି ଯେତେବେଳେ ଆପଣଙ୍କ ଜୀବନ ନୁହେଁ, ତାହା ତ ଏକ ଭିନ୍ନ ଧରଣର ଜୀବନ ଥିଲା। ଜୀବିତ ରହିବା ପାଇଁ ଆପଣମାନେ ଜୀବନ ଲାଭ କରିଛନ୍ତି, ପୁଣି ତାହା ମୃତ୍ୟୁର ଆତ୍ମା ଅଟେ, ମୋତେ କ୍ଷମା କରନ୍ତୁ, ପୁଣି ତାହା ମୃତ୍ୟୁ ଅଟେ। ହଁ, ଏହା ଆପଣଙ୍କ ସହିତ ବାସ କରି ରହେ ନାହିଁ, ଆପଣଙ୍କ ହୋଇନଥାଏ, ତାହା ପୂର୍ବେ ସେହି ସ୍ଥାନରେ ନଥିଲା, କିନ୍ତୁ ବର୍ତ୍ତମାନ ତାହା ସେହି ସ୍ଥାନରେ ଅବସ୍ଥିତ। ତେବେ ତ ଭଲ କଥା, ତାହାକୁ କିଏ ସେଠାରେ ସ୍ଥାପିତ କରିଥିଲା? ତାହାକୁ ଏକ କ୍ଷୁଦ୍ର ଉତ୍ସରୁ ଆଗତ ହୋଇଥିଲା, ସେହି ଜଣଙ୍କ ଶୈତାନ ଥିଲା, ପୁଣି ଏହା ତ ଜୀବାଣୁ ଥିଲା, କର୍କଟ ରୋଗ, ଟ୍ୟୁମର, ସେ ପ୍ରକାର ଧରଣର ଅନ୍ୟାନ୍ୟ ବ୍ୟାଧି, ସେଗୁଡ଼ିକ ଜୀବାଣୁରୁ ଉତ୍ପନ୍ନ ହୁଅନ୍ତି, ପୁଣି ଆପଣ ମଧ୍ୟ ଏକ ଏକ ବୀଜାଣୁରୁ ଉତ୍ପନ୍ନ ହୋଇଥିଲେ। ଦେଖନ୍ତୁ, ଉଦାହରଣ ସ୍ୱରୂପ ଏକ ମୋତିଆବିନ୍ଦୁ ପରି, ତାହା ଯେତେବେଳେ ନିଷ୍କ୍ରିୟ ହୋଇ ପଡ଼ିଥିଲା, ତତ୍ପରେ ସେହି ବ୍ୟକ୍ତି ଜଣକ ଯିଏକି ମୋତିଆବିନ୍ଦୁରେ ଆକ୍ରାନ୍ତ ଥିଲେ, ଆତ୍ମାଟି ଯେତେବେଳେ ବାହାରି ଚାଲିଯାଏ, ଲୋକେ କହନ୍ତି, ଆରେ ବା, ମୁଁ ଦେଖିପାରେ, ହଁ ମୁଁ ତ ଦେଖିପାରେ, ତତ୍ପରେ ପରବର୍ତ୍ତୀ ଦିନ ସେମାନେ ଅଧିକ ସୁସ୍ପଷ୍ଟ ଭାବେ ଦେଖିପାରନ୍ତି, ପୁଣି ତାପରେ 72 ଘଣ୍ଟା ଉତ୍ତାରେ ଦୁର୍ବଳତା ଆଉ ଥରେ ଆକ୍ରମଣ କରିଥାଏ। ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନ ପରି ଜୀବକୋଷ ଗୁଡାକ ମରିନଥିଲେ, ସେ 3 ଦିନ ଆଉ 3 ରାତ୍ରି ପୂର୍ବେ ଉତ୍ଥାପିତ ହୋଇଥିଲେ, ଅବଶ୍ୟ ତାହା ହିଁ ସତ୍ୟ। ଆପଣମାନେ ଧ୍ୟାନ ଦିଅନ୍ତୁ, ସେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ମୃତ୍ୟୁବରଣ କରିଥିଲେ, ଆଉ ରବିବାର ଦିନ ସକାଳ ଉତ୍ଥାପିତ ହୋଇଥିଲେ। ଯେହେତୁ ଦାଉଦଙ୍କ ଦ୍ୱାରା ଏପରି କୁହାଯାଇଥିଲା, ଆମ୍ଭେ ତାର ପ୍ରାଣକୁ ପାତାଳରେ ପରିତ୍ୟାଗ କରିବୁ ନାହିଁ, ପୁଣି ଆମ୍ଭର ପବିତ୍ର ଜନକୁ ବିନାଶ କରିବୁ ନାହିଁ, ସେହି ଜୀବକୋଷ ଗୁଡାକ 72 ଘଣ୍ଟା ମଧ୍ୟରେ ସଢିବାକୁ ଆରମ୍ଭ କରନ୍ତି, ଆଉ ପ୍ରାୟ ତତ୍ପରେ ରୋଗୀଟି ଯେତେବେଳେ ତାହା ଯେତେ ଫୁଲିବାକୁ ଆରମ୍ଭ କରେ, ସେହି ଫୁଲା ଅଂଶଟି ଅଧିକ ଅଧିକ ବଡ ହେବାକୁ ଆରମ୍ଭ କରେ, ସେଗୁଡାକ ହେବେ ଅବଶ୍ୟ ଆପଣଙ୍କ ହୃତ୍ପିଣ୍ଡ ରକ୍ତର ପ୍ରଣାଳୀକୁ ବିଶୁଦ୍ଧ କରିଥାଏ। ଗତ ରାତିରେ କେହି ଜଣେ ନାରୀ ମୋ ପାଖକୁ ଆସିଥିଲେ, ସେ ଅତି ପ୍ରଭୁଭକ୍ତା ଈଶ୍ୱର ପ୍ରାଣ ବୋଲି ବୁଝାଯାଉଥିଲେ, ତାଙ୍କ ଶରୀରରେ କର୍କଟ ରୋଗର ଏକ ବଡ ଧରଣର ଏକ ଫୁଲାଦାଗ ଥିଲା। ସେ କହିଥିଲେ, ସେ ପଙ୍କ୍ତି ମଧ୍ୟ ଠିଆ ହୋଇଥିଲେ, ଆଉ କହିଥିଲେ ତାହା ତାଙ୍କର ମୁଣ୍ଡର ବାଳକୁ ସୁଦ୍ଧା ଘୋଡ଼ାଇ ରଖିଥିଲା। ତତ୍ପରେ କହିଥିଲେ, ମୁଁ ତ ଠିଆ ହୋଇ ପଡ଼ିଥିଲି, ପୁଣି ତାଙ୍କ ଆଗକୁ ଅନାଇଥିଲି, ପୁଣି ଆତ୍ମାରେ ଅଭିଷିକ୍ତ ଥାଇ ତାଙ୍କୁ କହିଥିଲି, ତାଙ୍କ ମୁଣ୍ଡରେ ସେ ଏକ ପ୍ରକାର କର୍କଟର ପୀଡ଼ାକୁ ସେ ଲାଭ କରିଛନ୍ତି, ପୁଣି ମୁଁ କହିଥିଲି ତାହା ଅକ୍ଲେଶରେ ସୁସ୍ଥ ହୋଇଯିବ, ଆଉ ତା ପ୍ରକୃତରେ ସୁସ୍ଥ ହୋଇଯାଇଥିଲା, ପୁଣି ସେ ଆଜି ରାତିରେ ଏହି ସ୍ଥାନରେ ଯେ ଉପସ୍ଥିତ ଅଛନ୍ତି, ଏପରି ମୁଁ ବିଚାର କରେ। ସେମାନଙ୍କ ପରି ସହସ୍ରାଧିକ ବ୍ୟକ୍ତିଙ୍କୁ ଆମେ ଏଠାରେ ଦେଖିଥିଲୁ। ଏହି ବହନ ମଧ୍ୟରେ ଉକ୍ତ ମହିଳା ଜଣକ ଉପସ୍ଥିତ ଅଛନ୍ତି କି, ସେ କଣ ଠିଆ ହୋଇପଡ଼ିବେ କି? ସେହି ମହିଳା ଜଣକ ଏହି ଭବନରେ ଯେକୌଣସି କଣ ଯଦି ଉପସ୍ଥିତ ଥାନ୍ତି, କର୍କଟ ରୋଗର ସେହି କ୍ଷତର ସହିତ ଜଡିତ ଦାଗ ଗୁଡିକ ସହିତ ଉପସ୍ଥିତ ଥାନ୍ତି, ତେବେ ଠିଆ ହୋଇପଡ଼ନ୍ତୁ। ଭବନର ଯେକୌଣସି ସ୍ଥାନରେ ସେ ଯଦି ଉପସ୍ଥିତ ଥାନ୍ତି, ପୁଣି ଠିଆ ହୋଇଥାନ୍ତି, ତେବେ ନିଜ ହାତକୁ ହଲାନ୍ତୁ କିମ୍ବା ଅନ୍ୟ କିଛି କରନ୍ତୁ, ତେବେ କେହି ଜଣେ ବ୍ୟକ୍ତି ଆପଣଙ୍କୁ ନିଶ୍ଚିତ ରୂପେ ଦେଖିପାରିବେ। ହଁ, ସେହି ସ୍ଥାନରେ କର୍କଟ ବ୍ୟାଧିଯୁକ୍ତ ସେହି ନାରୀ ଜଣକ ଠିଆ ହୋଇଛନ୍ତି, ମୁଁ ସେଗୁଡାକ ଦେଖିଛି, ମଞ୍ଚ ଉପରେ ଠିଆ ହୋଇ ମୁଁ ଦେଖିପାରିଛି, ମଞ୍ଚ ଉପରେ ଥାଇ ତାହାକୁ ଧଳ ରଙ୍ଗରେ ପରିଣତ ହେବାର ମୁଁ ହେବାର ପୁଣି ସୁସ୍ଥ ହୋଇପଡିବାର ଦେଖିଛି। ବୁଝନ୍ତି ତ, ପୁଣି ତାହା ଏକ ଆଶ୍ଚର୍ଯ୍ୟଜନକ କର୍ମ ଅଟେ। କାର୍ଯ୍ୟତଃ ଫୁଲାଟି ଯେତେବେଳେ ନିଷ୍କ୍ରିୟ ହୋଇପଡିଥାଏ ଜୀବନ ତହିଁରୁ ବାହାରିଯାଏ, ମାତ୍ର ଫୁଲାଟି ତାହା ଯଦି ସୁସ୍ଥ ହୋଇ ନ ପାରେ ତେବେ ତାହା ଭିତରେ ତାହାର ଭିତର ପାଖ ରହିଥାଏ। ପୁଣି ଏହା ଯଦି ସେପରି ହୋଇଥାଏ ଅବଶ୍ୟ କିଛି ଦିନ ପାଇଁ ତାହା ସେହି ସ୍ଥାନରେ ରହିଥିବ, ଆଉ ଫୁଲିବାରେ ଆରମ୍ଭ କରିବ, ଅନ୍ୟମାନଙ୍କର ମାଂସ ପରି ଜୀବକୋଷ ଗୁଡାକ ସଢିବାରେ ଆରମ୍ଭ କରିବ। ତତ୍ପରେ ଯାଇ ଆପଣ ପ୍ରକୃତରେ ଭୀଷଣ ଜ୍ୱରରେ ପଡିଥାନ୍ତି, ଯେହେତୁ ତାହା ଏକ ସଂକ୍ରାମକ ବ୍ୟାଧି ପରି ଅଟେ। ହୃତ୍ପିଣ୍ଡ ରକ୍ତକୁ ସଞ୍ଚାଳିତ କରିଥାଏ, ପୁଣି ଶରୀରକୁ ପରିଷ୍କାର କରିଥାଏ। ଆପଣମାନଙ୍କ ଶରୀର ମଧ୍ୟରେ ଏକ ବିରାଟ ମାଂସପିଣ୍ଡରା ଖୋଲା ଆକାରରେ ରହିଥାଏ, ତେଣୁ ରୋଗୀଟି ଅତ୍ୟଧିକ ରୋଗାସକ୍ତ ହୋଇପଡେ। ଆଉ ଆପଣ କହନ୍ତି, ଓହୋ, ମଞ୍ଚ ଉପରେ ମୁଁ ଯେତେବେଳେ ଥିଲି ମୁଁ ଖୁବ୍ ଆଶ୍ୱସ୍ତି ଅନୁଭବ କରିଥିଲି, ପୁଣି ଦିନେ ଦୁଇ ଦିନ ଧରି ସେପରି ଅନୁଭବ କରିଥିଲି, ମାତ୍ର ମୁଁ ଯେ ସୁସ୍ଥ ହୋଇପଡିଛି ଏପରି ମାତ୍ର ମୁଁ ଯେ ଅସୁସ୍ଥ ହୋଇପଡିଛି ଏପରି ଧାରଣା କରେ କିପରି? ହେ ଭାଇ, ହେ ଭଉଣୀ, ଆପଣମାନେ ନିଜର ସୁସ୍ଥତା ଲାଭ କରିଥିବାର ସବୁଠାରୁ ଉତ୍ତମ ଚିହ୍ନ ଯାହାକି ଜଗତ ମଧ୍ୟରେ ଉପଲବ୍ଧ ହୋଇପାରେ ତାହା ଏହା ହିଁ ଅଟେ। ବୁଝନ୍ତି ତ, ତତ୍ପରେ ଆପଣ ଅବିଶ୍ୱାସ କରିବା ଲାଗନ୍ତି, ପୁଣି ଜୀବନର ମାର୍ଗରେ ଆପଣଙ୍କର ବିଶ୍ୱାସ ଯେତେବେଳେ ନିଶ୍ଚିତ ରୂପେ ଆସ୍ଥା ଦେବାଇ ପାରିଥିଲା, ଆପଣଙ୍କ ଅବିଶ୍ୱାସ ଯଦି ସେହିପରି ଭାବରେ ତାହାକୁ ଦୂରେଇ ଦେଇଥାଏ। ବୁଝନ୍ତି ତ, ଏହା କରିବ, ଏହା ତାହାକୁ ଜୀବନ୍ତ କରି ଉଠାଇବ। ମନେ ରଖିଥାନ୍ତୁ, ଯୀଶୁ କହିଥିଲେ ଜଣେ ବ୍ୟକ୍ତି ଠାରୁ ଅଶୁଚି ଆତ୍ମା ଯେତେବେଳେ ଦୂରେଇ ଯାଏ ତାହା ଶୁଷ୍କ ସ୍ଥାନରେ ବିଚରଣ କରେ, ତତ୍ପରେ ସାତଟି ଅନ୍ୟ ଆତ୍ମାକୁ ସଙ୍ଗେ ଧରି ଆସି ସେ ଫେରି ଆସେ। ଏହା ସତ୍ୟ କଥା ଅଟେ ନା? ତେଣୁ ଗୃହର ଉତ୍ତମ ବ୍ୟକ୍ତି ବିଶ୍ୱାସ ସେହି ସ୍ଥାନ ଧରି ରଖନ୍ତୁ। ଆପଣ ଯେ କିପରି ଅନୁଭବ କରନ୍ତି ସେଥିରେ କିଛି କହିବାର ନାହିଁ, ବିଶ୍ୱାସକୁ ନିଜ ସ୍ଥାନରେ ରହିବାକୁ ଦିଅନ୍ତୁ। ଆପଣ ଯେ କିପରି ଅନୁଭବ କରନ୍ତି ଏହା ତାହା ନୁହେଁ, ଆପଣ ଯେ କଣ ବିଶ୍ୱାସ କରନ୍ତି ଏହା ହିଁ ତାହା ଉପରେ ନିର୍ଭର କରେ। ଯୀଶୁ ସେପରି ଆଦୌ କହିନଥିଲେ ଯେ ତୁମେ ଏହାକୁ ଅନୁଭବ କଲ କି, ମାତ୍ର ସେ ପଚାରିଥିଲେ ତୁମେ ଏହାକୁ ବିଶ୍ୱାସ କରିଥିଲ କି, ତାହା ଉଚିତ ଧରଣ ବିଷୟ ଥିଲା। ଭଲ କଥା, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେଣୁ ଆସନ୍ତୁ ଏତେବେଳେ ଦେଖିବା ୱାଇ ସଂଖ୍ୟାର ପ୍ରାୟ 100 ପ୍ରାର୍ଥନା କାର୍ଡକୁ ଯେ ସେମାନେ ବଣ୍ଟନ କରିଥିଲେ, ଗତ ରାତିରେ ସେପରି ବାଣ୍ଟିଥିଲେ ଏପରି ମୁଁ ବିଶ୍ୱାସ କରେ। ସେଗୁଡାକ ମଧ୍ୟରୁ ସବୁକୁ ଆମେ ଏତେବେଳେ ଡାକି ନ ପାରୁ, ଚେଷ୍ଟା କରିବାକୁ ଯାଇ ସେହି କାର୍ଡ ଗୁଡିକର ଶେଷ 15 ସଂଖ୍ୟକ କାର୍ଡକୁ ଆଜି ରାତିରେ ନେବା। କାହା ପାଖରେ 80 ପ୍ରାର୍ଥନା କାର୍ଡ ଅଛି ତାହା ସେପରି ନୁହେଁ, 85 ସଂଖ୍ୟାଟି ଅଟେ। କାହା ପାଖରେ 85 ପ୍ରାର୍ଥନା କାର୍ଡଟି ଅଛି? ଯଦି ସେପରି କେହି ବ୍ୟକ୍ତି ଏଠାରେ ଉପସ୍ଥିତ ଥାନ୍ତି ତେବେ ଆପଣ ନିଜ ହାତକୁ ଉପରକୁ ଉଠାଇବେ କି? ପଛରେ କୌଣସି ସ୍ଥାନରେ 85 କାର୍ଡଧାରୀ ବ୍ୟକ୍ତି ଉପସ୍ଥିତ ଅଛନ୍ତି କି? ଅତି ଉତ୍ତମ, 86। କାହା ପାଖରେ ପ୍ରାର୍ଥନା କାର୍ଡ 86 ଅଛି କି? ଅତି ଉତ୍ତମ, 87। କୌଣସି ବ୍ୟକ୍ତିଙ୍କୁ 87 କାର୍ଡ ସହିତ ଉପସ୍ଥିତ ଥିବାର ମୁଁ ଦେଖିବି କି? ଯଦି ଆପଣ ଠିଆ ହୋଇପଡିବେ କି? ଭଲ କଥା, 80, ତାହା ତ 87 ଅଟେ। ବୁଝନ୍ତୁ, ଯେପରି କେହି ବ୍ୟକ୍ତି ହୋଇପାରନ୍ତି ଯିଏକି ଠିଆ ହୋଇପାରନ୍ତି ନାହିଁ, ହୋଇପାରେ ସେମାନେ ରୋଗୀ ବୁହା ଯାଉଥିବା ସଜରେ ଥାଇପାରନ୍ତି, ହୋଇପାରେ କାଳବଧିର ଥାଇପାରନ୍ତି, ତତ୍ପରେ ସେମାନେ କହନ୍ତି ପ୍ରକୃତରେ କେହି ଜଣେ ମୋତେ ସାହାଯ୍ୟ କଲେ ନାହିଁ, ତତ୍ପରେ ମୋର କାର୍ଯ୍ୟାଳୟରେ ମୁଁ ଆପତ୍ତି ଅଭିଯୋଗ ପାଇଥାଏ। ସେମାନେ କହନ୍ତି ପ୍ରକୃତରେ ମୁଁ ସେଠାରେ ଉପସ୍ଥିତ ଥିଲି, ତତ୍ପରେ ସେହି ସ୍ଥାନ ଆପଣ କେବଳ ଏପରି କହିଥିଲେ ଅମୁକକୁ ପୁଣି ସେପରି ଆଉ ସେପରି ଜଣକୁ, ତଥାପି କେହି ଜଣେ ହେଲେ ସୁଦ୍ଧା ମୋତେ ସାହାଯ୍ୟ କରିନଥିଲେ, ତେଣୁ ସେମାନେ ସମ୍ଭବତଃ ବଧିର ଥିଲେ। ତେଣୁ ଲକ୍ଷ୍ୟ କରନ୍ତୁ, ଆମମାନଙ୍କ ମଧ୍ୟରେ 85, 86, 87 ସଂଖ୍ୟାର କାର୍ଡ ଅଛି। ନିଜ ପାଖରେ ବସିଥିବା ବ୍ୟକ୍ତିଙ୍କ କାର୍ଡକୁ ଦେଖନ୍ତୁ, ଆଉ ନିଜର କାର୍ଡ ଖଣ୍ଡିକ ଦେଖନ୍ତୁ, ହୋଇପାରେ ସେ ବଧିର ଅଟନ୍ତି ଆଉ ପୁଣି ଶୁଣିପାରୁନାହାନ୍ତି। 87, ଭଉଣୀ ଧନ୍ୟବାଦ। 88, କାହା ପାଖରେ 88 କାର୍ଡ ଅଛି? ସେ ଜଣଙ୍କ ଭର ମଧ୍ୟରେ ଉପସ୍ଥିତ ଅଛନ୍ତି କି? 88 କି? ଭଲ କଥା। 99 ସଂଖ୍ୟା କାର୍ଡଧାରୀ ଅଛନ୍ତି କି? ଆପଣ ଠିଆ ହୋଇପାରନ୍ତି କି? 99 ଅଟେ। 99 ସଂଖ୍ୟା କାର୍ଡଧାରୀ କେହି ଅଛନ୍ତି କି? 99 ଅଛନ୍ତି କି? 79 ଅଟେ କି? 90। କେବଳ ବିଶ୍ୱାସ କରନ୍ତୁ, ଏଥିରେ ତାହା ଉତ୍ତମ ବିଷୟ ଅଟେ। ପୁଣି ସେଗୁଡ଼ିକର ସହିତ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣ, ପୁଣି ସେ ଆପଣମାନଙ୍କୁ ଯାହା କିଛି କରିବାକୁ ଆଜ୍ଞା କରନ୍ତି, ଆପଣମାନେ ଯଦି କେବଳ ସେପରି କରିବେ, ସେ ଯାହା କିଛି କରିବାକୁ ଆଜ୍ଞା କରନ୍ତି ସେଥିରେ କିଛି ଯାଏ ଆସେ ନାହିଁ। ଆପଣମାନେ ତାହାକୁ କରନ୍ତୁ, କେବଳ ତାହା ହିଁ କରନ୍ତୁ, କେବଳ କରନ୍ତୁ। ଆପଣମାନଙ୍କୁ କରିବାକୁ ସେ ଯାହା କହନ୍ତି ତାହାକୁ ଆପଣମାନେ କରିବାକୁ କେବଳ ଅଗ୍ରସର ହେଉନ୍ତୁ। ମୁଁ ଆପଣଙ୍କର ଭାଇ, ପୁଣି ଜଣେ ସାଧାରଣ ମନୁଷ୍ୟ, ଆଉ ସେ ଯଦି ଆସିବେ, ପୁଣି ଏହି ଦୁର୍ବଳ ଶରୀରର ଢାଞ୍ଚାକୁ ଯଦି ସେ ଗ୍ରହଣ କରିବେ, ପୁଣି ଏହାଦ୍ୱାରା ଆପଣ ପବିତ୍ରାତ୍ମକ କାର୍ଯ୍ୟଟିକୁ ଯେ ସଫଳ ହୁଏ, ତେଣୁ ଏହାକୁ ଆଶୀର୍ବାଦ କରିବେ, ତେବେ ଯୀଶୁଖ୍ରୀଷ୍ଟ ଯେ ଏହି ସ୍ଥାନରେ ଚଳବୁଲା କରୁଛନ୍ତି, ତାହା ଆପଣ ମାନେ ଦେଖିବେ। ସେ ଯେ ଆପଣଙ୍କୁ କେତେ ଅଧିକ ରୂପେ ଏଠାରେ ପ୍ରକଟ କରନ୍ତି ସେଥିରେ କିଛି କହିବାର ନାହିଁ। ମାତ୍ର ଆପଣ ତାଙ୍କର ଯଦି ବିଶ୍ୱାସ ନ ରଖନ୍ତି ସେ ଆପଣଙ୍କ ପାଇଁ କିଛି କରିପାରନ୍ତି ନାହିଁ। ତାହା ସତ୍ୟ କଥା ଅଟେ ନା? ଯଦି ଦୃଶ୍ୟ ସେ ମୋ ନିକଟରେ ଆସି ଠିଆ ହୋଇ ପଡ଼ିଥିଲେ ସେଥିପାଇଁ କିଛି କହିବାର ନାହିଁ, ଯେପରିକି ସେ ଯେପରିକି ଆପଣମାନେ ତାଙ୍କୁ ଦେଖିପାରନ୍ତି। ହଁ, ଏହା ସତ୍ୟ, ଆପଣ ତାଙ୍କଠାରେ ଯଦି ବିଶ୍ୱାସ କରିନଥିଲେ ତେବେ ଆପଣଙ୍କ ପାଇଁ ମୁଁ କିଛି କରିପାରେ ନାହିଁ। ତଥାପି ମୋର ବାକ୍ୟରେ ତାହା ହିଁ ହେବ ଯାହାକି ସେ ଆପଣ ଧର୍ମଶାସ୍ତ୍ରରେ କହିଅଛନ୍ତି। ପୁଣି ଈଶ୍ୱର ଯେ ଆପଣଙ୍କୁ ଆଶୀର୍ବାଦ କରିବେ ଏଥିପାଇଁ ମୁଁ ନିଜର ସର୍ବାନ୍ତଙ୍କ ସହିତ ପ୍ରାର୍ଥନା କରିବି। କାରଣ ଏପରି ହୋଇପାରେ ଯେ ଏଠାରେ ଉପସ୍ଥିତ ଥିବା ସଜ୍ଜନଗଣ, ପିତାମାତାଗଣ, ଆଉ ହୋଇପାରେ ଯେ ସେପରି ଯେଉଁମାନେ ପୀଡ଼ିତ ଅଛନ୍ତି, ରୋଗାଗ୍ରସ୍ତ ଥାଇ ସାହାଯ୍ୟ ଲାଭକାରୀ ଗଣ ଅଟନ୍ତି। ପୁଣି ମୋର ଜ୍ଞାତସାରରେ ଯେପରି ମୁଁ କରିପାରେ ତଦନୁସାରେ ଆପଣମାନଙ୍କୁ ସାହାଯ୍ୟ କରିବାକୁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି। ଭଲ କଥା, ଏଠାରେ ଡାହାଣ ପାଖରେ ଧାଡ଼ି କରି ଠିଆ ହୋଇପଡ଼ନ୍ତୁ। ଆସନ୍ତୁ କିଛି କ୍ଷଣ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରିବା ପାଇଁ ନିଜ ନିଜ ମସ୍ତକକୁ ଅବନତ କରିବା। ଦୟାଳୁ ପିତା, ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରିଥାଉ। ପବିତ୍ର ଆତ୍ମା ତଳେ ଓହ୍ଲାଇ ଆସିପାରନ୍ତି, ପୁଣି ଯୀଶୁଖ୍ରୀଷ୍ଟଙ୍କର ସକଳ କର୍ମକୁ ପ୍ରକଟ କରିପାରନ୍ତି। ପ୍ରତ୍ୟେକ ସ୍ଥାନ ଜନତାଙ୍କୁ ଆଶୀର୍ବାଦ କରନ୍ତୁ, ପୁଣି ପ୍ରତ୍ୟେକଙ୍କୁ ସ୍ୱାସ୍ଥ୍ୟବାନ କରନ୍ତୁ, ସେମାନଙ୍କୁ ଭଲ କରି ଦିଅନ୍ତୁ, ସେମାନଙ୍କୁ ସବଳ ଓ ଆନନ୍ଦିତ କରନ୍ତୁ। ପୁଣି ହେ ପିତା, ଏହାକୁ ସମ୍ପନ୍ନ କରିବା ଅଭିପ୍ରାୟରେ ଆପଣ ଦୁର୍ବଳତା ଅବସ୍ଥାକୁ ବୁଝନ୍ତି, ପୁଣି ଆପଣଙ୍କ ସେବକ ଦୁର୍ବଳତାକୁ ବୁଝନ୍ତି। ତତ୍ପରେ କଣ ଯେ କହିବା କଥା ଆଉ କଣ ଯେ ମୋତେ କହିବା କଥା ସେ ବିଷୟକୁ ମୁଁ ଜାଣେ ନାହିଁ। ଏହିସବୁ କାର୍ଯ୍ୟ ମୁଁ ଆପଣଙ୍କ ଆଜ୍ଞା ଅନୁସାରେ କରିଥିଲି, ପୁଣି ଆପଣ ଯେ ଏହି ସ୍ଥାନରେ ଉପସ୍ଥିତ ରହିବେ, ଆଜି ରାତିରେ ଉପସ୍ଥିତ ରହିବେ, ତାହାକୁ ମୁଁ ବିଶ୍ୱାସ କରେ। ଏହି ଜନତାଙ୍କୁ ସାହାଯ୍ୟ ପୁଣି ଆଶୀର୍ବାଦ କରେ ବୋଲି ମୁଁ ବିଶ୍ୱାସ କରେ। ତେଣୁ ହେ ପିତା, ପୁଣି ଆପଣଙ୍କ ପବିତ୍ରାତ୍ମାଙ୍କୁ ନିଜର ସେବକଙ୍କ ଉପରକୁ ଅବତରିତ ହେବାକୁ ଦିଅନ୍ତୁ। ଯଦି ସେପରି ସେବା କରି ବାଧିତ ହେବେ, ପୁଣି ଯେଉଁ ସବୁ ବିଷୟ ଆମମାନଙ୍କୁ ଜାଣିବା ଉଚିତ ସେସବୁ ସତ୍ୟତାକୁ ଆମମାନଙ୍କ ଉପରେ ପ୍ରକଟ କରିଦେବେ। ପୁଣି ସେଗୁଡ଼ାକୁ ଯେ କିପରି ଆମମାନଙ୍କୁ ସଫଳ କରିବା ଉଚିତ ସେ କଥାକୁ ପ୍ରକାଶ କରିବେ, ତେବେ ଆମେ ସମସ୍ତେ ଉଲ୍ଲସିତ ପୁଣି ଆନନ୍ଦିତ ହେବୁ। ପୁଣି ଏହି ଉପସ୍ଥିତ ମଣ୍ଡଳୀ ଏକ ହୃଦୟ ଆଉ ଏକ ମନା ହୋଇ ଆପଣଙ୍କ ଉପରେ ବିଶ୍ୱାସ କରିବେ। ପୁଣି ହେ ପିତା, ଆପଣଙ୍କ ସେବକ ହୋଇଥିବା ଯୋଗୁଁ ମୁଁ ଆପଣଙ୍କଠାରେ ଏପରି ନିବେଦନ କରେ ଯେ ଆଜି ରାତିରେ କେହି ଜଣେ ହେଲେ ଦୁର୍ବଳ ରୋଗାସକ୍ତ ବ୍ୟକ୍ତି ଏହି ଭବନକୁ ଯେପରି ମାହାଳିଆ ପରିତ୍ୟାଗ ନ କରନ୍ତି, ସେମାନେ ସମସ୍ତେ ପ୍ରତ୍ୟେକ ସୁସ୍ଥ ହୋଇ ଯାଇପାରନ୍ତି, ପୁଣି ଆଉ ପୁଣି ସବଳ ହୋଇ ଆଉ ଆନନ୍ଦିତ ହୋଇ ଏଠାରୁ ଯାଇପାରନ୍ତି, ଏହାକୁ ସେପରି ସାଧନ କରନ୍ତୁ। ପିତା, ଆପଣ ସେପରି କରିବେ କି? ଆପଣଙ୍କ ହୃଦୟରେ ଆପଣଙ୍କ ଅନୁଗ୍ରହକୁ ସମ୍ବଳ କରି ଯୀଶୁ ଖ୍ରୀଷ୍ଟ ନାମରେ ବିଶ୍ୱାସ ରଖି ମୁଁ ନିବେଦନ କରେ, ଆମେନ୍। ପୁଣି ବହୁଧା, ହଁ, ସେହି ଆଲୋକ ପ୍ରତିବିମ୍ବ ନିକଟରେ କୌଣସି ବ୍ୟକ୍ତି ଉପସ୍ଥିତ ଅଛନ୍ତି? ଆଲୋକ ଗୁଡାକ ନିକଟରେ ସେପରି କେହି ଅଛନ୍ତି କି ଯେଉଁମାନେ ସେମାନଙ୍କୁ ଘୁଞ୍ଚାଇ ପାରନ୍ତି? ଆଉ ସମୟ ସମୟ ଏହି ପବିତ୍ର ଆତ୍ମା ତାହା ଆସନ୍ତି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ସେହି ଆଲୋକ ଚିତ୍ରକୁ ଦେଖିଛନ୍ତି। ଯଦି ମୁଁ ପୁନଶ୍ଚ ଏଠାକୁ ଆସେ, ତେବେ ଆଜି ରାତିରେ ଭାଇ ମୋର ଯେପରି କହୁଥିଲେ ତଦନୁସାରେ ମୁଁ ସେଗୁଡ଼ାକରୁ କିଛି ଆଲୋକ ଚିତ୍ର ଆପଣମାନଙ୍କ ପାଇଁ ଆଣିବି। ଏହା ଏକାଧିକ ଥର ଉଠାଯାଇ ସାରିଛି। ପୁଣି ପୁସ୍ତକ ଗୁଡାକରେ ଆପଣମାନେ ମଧ୍ୟ ପ୍ରତ୍ୟେକ ଜଣ ଯେ ସେହି ପୁସ୍ତକ ଗୁଡାକ ଲାଭ କରିଥିଲେ ଏପରି ମୁଁ ଧାରଣା କରେ। ଆମ୍ଭେମାନେ ମୁଁ କେବଳ ଦୁଇଟି ବାକ୍ସ ଭରି ସେଗୁଡ଼ାକ ଆଣିଥିଲି, ତେଣୁ ଆପଣମାନେ ସେଗୁଡ଼ାକୁ ପ୍ରଗାଢ଼ ପ୍ରସନ୍ନତା ସହିତ ପାଠ କରିପାରନ୍ତି ଏପରି ମୁଁ ଆଶା କରେ। ତତ୍ପରେ ସେମାନେ ଆପଣମାନେ ତହିଁରେ ଲକ୍ଷ୍ୟ କଲେ ସେଗୁଡ଼ିକ ମଧ୍ୟରେ ଅନ୍ୟ ଏକ ଆଲୋକ ଚିତ୍ରକୁ ଦେଖିବେ, ଯଦ୍ୱାରା ଏହା ଦୂରନିଶ୍ଚିତ ହୋଇଥାଏ। ଆଉ ଜଣେ ସାମାଜିକ ଫଟୋଗ୍ରାଫର ସେଗୁଡ଼ାକୁ ଉଠାଇଥିଲେ, ଆର୍କାନସାସର କ୍ୟାମ୍ଡେନ୍ ଠାରେ ଉଠାଇଥିଲେ, ମାତ୍ର ଆମେରିକାର ସଂଘ ପରି ତାହା ମୋତେ ବାସ୍ତବ ଧର ଆଲୋକ ଚିତ୍ର ନଥିଲା। ପୁଣି ସେମାନେ ତାହାକୁ ହସ୍ତଗତ କରିଥିଲେ, ତତ୍ପରେ ଯାଇ ତାହା ବାସ୍ତବ ହୋଇପାରିଥିଲା। ତେଣୁ ଆମ୍ଭେମାନେ ପୁଣି ସହସ୍ରାଧିକ ଜନତା ଏଠାରେ କିଛି ଦିନ ତଳେ ମୁଁ ନଦୀ କୂଳେ ଠିଆ ହୋଇଥିଲି, ଏକ ଉଦ୍ଦୀପର ସଭା ଉତ୍ତାରେ 500 ଜଣଙ୍କୁ ବାପ୍ତିସ୍ମ ଦେଉଥିଲି, ଆଉ ମୁଁ ଠିଆ ହୋଇଥିବା ସ୍ଥାନରେ ତାହା ଓହ୍ଲାଇ ଆସିଥିଲେ, ଆଉ ଲୋକଗୁଡାକ ଅଚେତ ହୋଇ ପଡ଼ିଥିଲେ। ପୁଣି ସେହି ସ୍ଥାନରେ ତାହା ସେପରି ହୋଇଥିଲା, ସେଠାରେ ବିରାଟ ଗର୍ଜନ ଶବ୍ଦ ଶୁଣାଯାଇଥିଲା, ପୁଣି ଅଗ୍ନିର ଦହନକାରୀ ତେଜ ପ୍ରକାଶିତ ହୋଇଥିଲା। ଆଜି ରାତିରେ ସଭାସ୍ଥଳୀରେ ଉପସ୍ଥିତ ଜନତା ନିକଟରେ ଈଶ୍ୱର ଯେ ଦୃଶ୍ୟମାନ ହେଉନ୍ତୁ ହେବେ ଏପରି ମୁଁ ପ୍ରାର୍ଥନା କରେ। ସେହିପରି ଭାବରେ ଆଉ ପୁଣି ଥରେ ଏହି ରାଜଧାନୀରେ ସମ୍ପନ୍ନ କରନ୍ତୁ, ତେଣୁ ମୁଁ ଈଶ୍ୱର ନିକଟରେ ସେପରି ସୁଦୟ ପାଇପାରେ। ତତ୍ପରେ ମୁଁ ହୃଦବୋଧ କରେ ଯେ କେତେକଙ୍କର ତାହା ଦୃଷ୍ଟିଗୋଚର ହେବ, ମାତ୍ର ଅନ୍ୟମାନଙ୍କର ଦୃଷ୍ଟିଗୋଚରରୁ ସେ ଅଦୃଶ୍ୟ ହୋଇ ରହିଥିବେ। ସେ ପ୍ରକାର ହେବାର ବିଷୟକୁ ଆମେ ଚିନ୍ତା କରିନଥାଉ ଏବଂ ଇଚ୍ଛା ମଧ୍ୟ କରିନଥାଉ, ତଥାପି ସେପରି କରନ୍ତି। ଯୀଶୁଙ୍କ ପରେ ଈଶ୍ୱରଙ୍କ ଆତ୍ମାଙ୍କୁ ଅବତରଣ କରିଥିବା ବିଷୟକୁ ଦର୍ଶନ କରିଥିବା ସାକ୍ଷୀ ଯୋହନ ଏପରି ବ୍ୟକ୍ତି ଥିଲେ, ଯିଏକି ସାକ୍ଷ୍ୟ ଦେଇଥିଲେ ତା ସତ୍ୟ କଥା ଅଟେ ନା? ସମସ୍ତ ଜନସମୂହ ଯେ ତାହାକୁ ଦେଖିଥିଲେ ଏପରି ସେ ଆଦୌ କହିନଥିଲେ। ତତ୍ପରେ ପଣ୍ଡିତଗଣ ଏକ ତାରାକୁ ଅନୁସରଣ କରିଥିଲେ। ଆପଣମାନେ ସେ କଥାକୁ ବିଶ୍ୱାସ କରନ୍ତି କି? ଆଉ ଦେଶର ପ୍ରତ୍ୟେକ ମାନମନ୍ଦିର ଇଲାକା ଦେଇ ତାହା ଅତିକ୍ରମ ଆସିଥିଲା। ସୁଦୂର ପୂର୍ବ ଦେଶରୁ ତାହା ବହୁ ସପ୍ତାହ ଧରି ମାସ ମାସ ଧରି ଅତିକ୍ରମ କରି ଆସୁଥିଲା। ପୁଣି ସେମାନେ ତାରା ଗୁଡ଼ିକର ଗତିପଥକୁ ନିୟନ୍ତ୍ରଣ କରୁଥିଲେ। ସେମାନେ ସାରା ରାତି ଜଗି ରହୁଥିଲେ, ସମୟ ନିର୍ଦ୍ଧାରଣ କରୁଥିଲେ, ତଥାପି କେହି ଜଣେ ମଧ୍ୟ ପର୍ଯ୍ୟବେକ୍ଷଣ ତାହାକୁ ଦେଖିପାରିନଥିଲେ। ଏହା ସତ୍ତ୍ୱେ ପଣ୍ଡିତଗଣ ଦେଖିଥିଲେ, ଯେହେତୁ ସେମାନେ ତା ପାଇଁ ଧ୍ୟାନ ଲଗାଇ ରହୁଥିଲେ। ଆଜି ରାତିରେ ଆପଣମାନେ ଖ୍ରୀଷ୍ଟଙ୍କ ପାଇଁ ଯଦି ଅନ୍ୱେଷଣ କରୁଥାନ୍ତି, ପୁଣି ଆପଣମାନେ ତାଙ୍କୁ ନିଶ୍ଚିତ ଦର୍ଶନ କରିବେ। ପ୍ରଭୁ ଯୀଶୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଭଲ କଥା, ବିଲି ପାୱଲ, ମୋର ଭାଇ ମୋର ଆପଣଙ୍କ ପରି ଅନ୍ୟ କେତେକ ବ୍ୟକ୍ତି ଏହା ପୂର୍ବରୁ ପ୍ରସ୍ତୁତ ହୋଇ ରହିଛନ୍ତି। ଭଲ କଥା, ବିଲି ଯଦି ସେମାନେ ସବୁ ଧାଡ଼ିକି ପ୍ରସ୍ତୁତ କରି ରଖିଥାନ୍ତି, ସବୁ 15 ଜଣଙ୍କୁ ପ୍ରସ୍ତୁତ କରି ରଖିଛନ୍ତି କି? ସେହି 15 ଜଣ ବ୍ୟକ୍ତି ଧାଡ଼ି କରି ଏଠାରେ ଠିଆ ହୁଅନ୍ତୁ। ତତ୍ପରେ ଆପଣମାନଙ୍କ ମଧ୍ୟରୁ ଅବଶିଷ୍ଟ ଲୋକଙ୍କୁ, ସେହି ଜଣଙ୍କ ଯିଏ ପ୍ରାର୍ଥନା କାଳଖଣ୍ଡେ ପାଇନାହାନ୍ତି, ପୁଣି ଆପଣ ଯେ ଏହି ଧାଡ଼ି ମଧ୍ୟ ଉପସ୍ଥିତ ରହିବେ ନାହିଁ, ସେମାନଙ୍କ ସହିତ ଉଦ୍ୟମ କରନ୍ତୁ। ଆପଣମାନେ ଏହି ଆଡ଼କୁ ଦେଖନ୍ତୁ, ପୁଣି କେବଳ ବିଶ୍ୱାସ କରନ୍ତୁ। ଆପଣମାନଙ୍କ ପାଇଁ ମୁଁ ଏହା ହିଁ ଚାହେଁ। ତତ୍ପରେ ସେ ନାରୀ ଜଣକ ଯିଏକି ତାଙ୍କର ବସ୍ତ୍ରାଞ୍ଚଳକୁ ସ୍ପର୍ଶ କରିଥିଲେ, ତାଙ୍କଠାରେ ଯେଉଁ ବିଶ୍ୱାସ ଦେଖାଯାଇଥିଲା, ଠିକ ସେହିପରି ବିଶ୍ୱାସ ସହିତ ଯଦି ଆପଣମାନେ ବିଶ୍ୱାସ କରନ୍ତୁ, ତାହା ମୁଁ ଇଚ୍ଛା କରେ। ତେଣୁ ସେ ମଧ୍ୟ ପଛକୁ ବୁଲି ପଡ଼ିଥିଲେ, ଆଉ ପଚାରିଥିଲେ, କହିଥିଲେ, ତୁମର ବିଶ୍ୱାସ ତୁମକୁ ମୁକ୍ତ କଲା। ସେ ଯେ ଆଜି ମଧ୍ୟ ସମାନ ଅଟନ୍ତି, ଏ କଥାକୁ ଆଜି ରାତିରେ ଆପଣମାନେ ବିଶ୍ୱାସ କରନ୍ତି କି? ଆପଣମାନେ ସେପରି ବିଶ୍ୱାସ କରନ୍ତି? ସେହି ଚିତ୍କାର କରୁଥିବା ଜନଗହଳି ମଧ୍ୟରେ ସେହି ସାଧାରଣ ଗରିବ ଅନ୍ଧ ବ୍ୟକ୍ତିଟି ଜିରିହୋର ସେହି ପାଚେରୀ ନିକଟରେ ବସିଥିଲା, ହୋଇପାରେ ଏହି ଭବନର 2 ଗୁଣ ଦୂରତା ମଧ୍ୟ ବସିଥିଲା, ଆଉ ମୋ ଉପରେ ଦୟା କରନ୍ତୁ ଏପରି କହି ଚିତ୍କାର କରୁଥିଲା, ଭୀଷ୍ମ ପାଟି କରୁଥିଲା। ଏପରି ହୋଇପାରେ ଯୀଶୁ ତାହାର ଡାକିବା ଶବ୍ଦକୁ ଆଦୌ ଶୁଣିପାରିନଥିଲେ, ତଥାପି ତାହା ବିଶ୍ୱାସକୁ ସେ ଅନୁଭବ କରିଥିଲେ। ଏହା ତାଙ୍କୁ ବିଚଳିତ କରିଥିଲା। ସେହି ସମାଲୋଚକ ମାନଙ୍କ ମାନ ମଧ୍ୟରେ ସେ ଥିଲେ, ଆଉ ସେ କଥାକୁ ବୁଲି ପଡ଼ିଥିଲେ, ଆଉ କହିଥିଲେ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଅଛି। ମାତ୍ର ସେ ଜନସମାରକୁ ବୁଲି ପଡ଼ିଥିଲେ, ଆଉ ଭିନ୍ନ ଧରଣ ବାକ୍ୟକୁ କହି ପଚାରିଥିଲେ, ତୁମମାନେ ନିଜ ନିଜ ହୃଦୟରେ କାହିଁକି ତର୍କ ବିତର୍କ କରୁଅଛ? କୂପ ନିକଟସ୍ଥ ନାରୀଙ୍କୁ ସେ କହିଥିଲେ, ଯାଇ ଆପଣଙ୍କ ସ୍ୱାମୀଙ୍କୁ ଡାକି ଏଠାକୁ ଆସ। ପୁଣି ସେ ଏପରି ମଧ୍ୟ କହିଥିଲେ, ପିତା ମୋତେ ନ ଦେଖିବା ପର୍ଯ୍ୟନ୍ତ ମୁଁ ଆପଣଙ୍କର କିଛି କରି ନ ପାରେ। ମୁଁ ଆପଣମାନଙ୍କୁ କିଛି ପଚାରେ, ମୁଁ ଯାହା କିଛି ପଚାର କରି କହିଅଛି, ତାହା ଯଦି ସତ୍ୟ, ଏହା ଯଦି ସତ୍ୟ ହୋଇଥାଏ, ତେବେ ଈଶ୍ୱର ଆପଣା ବାକ୍ୟ ପ୍ରତି ବିଶ୍ୱାସ ଯୋଗ୍ୟ ଅଟନ୍ତି। ମୋ ପ୍ରତି ସେପରି ନୁହେଁ, ମାତ୍ର ତାଙ୍କ ବାକ୍ୟ ପ୍ରତି ବିଶ୍ୱସ୍ତ ଅଟନ୍ତି। ତାହା ସତ୍ୟ କଥା ଅଟେ ନା? ସେ ଆପଣଙ୍କ ବାକ୍ୟ ପ୍ରତି ଅଧିକ ବିଶ୍ୱସ୍ତ ଅଟନ୍ତି। ତତ୍ପରେ ସେ ଏହାକୁ ଯେପରି ଭାବରେ କରିବେ ବୋଲି କହିଥିଲେ, ଅବିକଳ ରୂପେ ସେ ସେହିପରି ଭାବରେ ଏହାକୁ ସଫଳ କରିବେ। ସେ କରିଥିବା ଭଳି ସେ ଯଦି ସେପରି କରନ୍ତି, ତେବେ ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ କରିବେ କି? ଆପଣମାନଙ୍କ ମଧ୍ୟରୁ କେହି ଜଣେ ବ୍ୟକ୍ତି ଯୀଶୁଖ୍ରୀଷ୍ଟକୁ ସ୍ୱୀକାର କରିନଥାନ୍ତି, ତେବେ ସେପରି କରିବାକୁ ଆପଣମାନେ ଇଚ୍ଛୁକ ହେବେ କି? ପୁଣି ଆପଣମାନେ ଯେଉଁମାନେ ଏଠାରେ ଉପସ୍ଥିତ, ଯେଉଁମାନେ ତାଙ୍କର ଅନୁଗ୍ରହକୁ ଅନ୍ୟମାନଙ୍କ ମଧ୍ୟରେ ଦେଖିପାରନ୍ତି, ତେବେ ହଁ, ଯଦି ଆପଣମାନେ କେବଳ ଭରସା ଓ ବିଶ୍ୱାସକୁ ରଖନ୍ତି, ତେବେ ସେ ଆପଣମାନଙ୍କୁ ନିଶ୍ଚିତ ରୂପେ କୃପା ପ୍ରକାଶ କରିବେ। କେବଳ ପ୍ରାର୍ଥନା କରନ୍ତୁ, ଆଉ କହନ୍ତୁ, ହେ ପ୍ରଭୁ, ମୁଁ ଜଣେ ବିଶ୍ୱାସୀ, ପୁଣି ଆଜି ରାତିରେ ଆପଣ ଯେ ମୋତେ ସୁସ୍ଥ କରନ୍ତୁ, ଏହା ମୁଁ ଇଚ୍ଛା କରେ। ତେବେ ଈଶ୍ୱର ତାହାକୁ ସଫଳ କରିବେ। ଏଇ କିଛି ଦିନ ପୂର୍ବେ ଆମେ ଆଫ୍ରିକାରୁ ଫେରିଛୁ, ଯେଉଁ ସ୍ଥାନକୁ କିଛି ସପ୍ତାହ ଉତ୍ତରେ ମୁଁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବି। ସେବାର କାର୍ଯ୍ୟ ପାଇଁ ମୁଁ ଆଫ୍ରିକା, ଭାରତ, ପାଲେଷ୍ଟାଇନ୍ ଆଉ ଜର୍ମାନ ଦେଶକୁ ଯାତ୍ରା କରିବି। ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ 3-4 ଜଣ ବ୍ୟକ୍ତି ପ୍ରାର୍ଥନା ଧାଡ଼ି ଯାଇ ଅତିକ୍ରମ କଲା ଉତ୍ତାରେ ସେମାନେ ପବିତ୍ର ଆତ୍ମାଙ୍କ ଶକ୍ତିକୁ ଜନସମାଗମ ମଧ୍ୟରେ ଚଳପ୍ରଚଳ କରୁଥିବା ଦେଖିଥିଲେ, ଆଉ ଈଶ୍ୱର ଯେ କିପରି କାର୍ଯ୍ୟ କରୁଥିଲେ ତାହାକୁ ଦେଖିଥିଲେ। ପୁଣି ଗୋଟିଏ ମାତ୍ର ବେଦୀର ଆହ୍ୱାନ ଅବସରରେ 30,000 ଲୋକ ଯୀଶୁଙ୍କୁ ସେମାନଙ୍କ ବ୍ୟକ୍ତିଗତ ତାଣକର୍ତ୍ତା ରୂପେ ଗ୍ରହଣ କରିଥିଲେ। କେବଳ ଏକମାତ୍ର ଅବସର କାଳରେ 30,000 ଜନତା ଗ୍ରହଣ କରିଥିଲେ। ତେଣୁ ଈଶ୍ୱରଙ୍କ ବାକ୍ୟକୁ ଏକ ମାପକାଠି ରୂପେ ଯଦି ଆମମାନେ ଗ୍ରହଣ କରିବୁ, ଯେପରିକି ମୁଁ ବିଶ୍ୱାସ କରିଥାଏ, ତତ୍ପରେ ସମସ୍ତ ଜଗତକୁ ଯାଇ ବାକ୍ୟ ପ୍ରଚାର କରୁ। ଯେହେତୁ ସୁସମାଚାର କେବଳ ବାକ୍ୟ ପ୍ରଦତ୍ତ ହେଲା ନାହିଁ, ମାତ୍ର ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଓ ଶକ୍ତି ସହିତ ମଧ୍ୟ ପ୍ରଦତ୍ତ ହେଲା। ତେଣୁ ସୁସମାଚାର ତାହା ପବିତ୍ର ଆତ୍ମାଙ୍କର ଶକ୍ତିକୁ କାର୍ଯ୍ୟକାରୀ କରୁଅଛି। ମୁଁ ରାଷ୍ଟ୍ରଗୁଡ଼ାକ ମଧ୍ୟରେ ଯାତ୍ରା କରି ଆସୁଅଛି। ସେମାନେ କହନ୍ତି, ଆମ୍ଭେମାନେ ସୁସମାଚାର ପ୍ରଚାରକଗଣଙ୍କୁ ଆଦୌ ଆବଶ୍ୟକ କରିନଥାଉ। ଆପଣମାନେ ଜାଣିଥିବା ପରିମାଣରେ ଅଧିକ କିଛି ବିଷୟ ଆମମାନେ ଜାଣୁ, ତଥାପି ଆମମାନେ ଦେଖିବାକୁ ଥିବା ଇଚ୍ଛୁକ ବିଷୟ ଯାହା ତାହା ଏହିକି ଏପରି ଜଣେ ବ୍ୟକ୍ତିଙ୍କର ଆବଶ୍ୟକ ରହିଛି ଯାହାଙ୍କ ମଧ୍ୟରେ ଈଶ୍ୱରଙ୍କ ବାକ୍ୟକୁ ପ୍ରକଟ କରିପାରୁଥିବା ଭଳି ନିଶ୍ଚିତ ବିଶ୍ୱାସର ମହିମା ବାସ କରିଥାଏ। ତାହା ହିଁ ଯାହାକି ସେମାନେ ଦେଖିବାକୁ ଚାହାନ୍ତି। ଆଉ ସେହିପରି ଭାବରେ ସେମାନେ ଧର୍ମ ପରିବର୍ତ୍ତିତ ହୋଇଥିଲେ, ସେହିପରି ଭାବରେ ସେମାନେ ଖ୍ରୀଷ୍ଟଙ୍କୁ ଲାଭ କରନ୍ତି, ଯେହେତୁ ସେମାନେ ତଦ୍ରୂପ ବିଶ୍ୱାସ କରିଥାନ୍ତି। ମୋହର ସର୍ବାନ୍ତକରଣରେ ମୁଁ ଈଶ୍ୱରଙ୍କଠାରେ ଭରସା କରେ ଯେ ଏଠାରେ ସେପରି ଅଧିକାଂଶ ବ୍ୟକ୍ତି ଉପସ୍ଥିତ ଅଛନ୍ତି, ଏପରି ଅଧିକାଂଶ ବ୍ୟକ୍ତି ଅଛନ୍ତି ଆପଣ ହୃଦୟରେ ସେପରି ବିଷୟକୁ ଧାରଣା କରି ଆଶା ପୋଷଣ କରି ଆଜି ରାତି ଏଠାରେ ଉପସ୍ଥିତ ଅଛନ୍ତି। ତେଣୁ ନାଜୟିତ ପ୍ରଭୁ ଯୀଶୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଯେ ଆଶୀର୍ବାଦ କରନ୍ତୁ, ଏହା ହିଁ ମୋହର ପ୍ରାର୍ଥନା। ବର୍ତ୍ତମାନ ପୁରାପୁରି ଠିକ ନା, କୌଣସି ସମୟରେ କେହି ଜଣେ ମନୁଷ୍ୟ ଈଶ୍ୱରଙ୍କୁ ଆଦୌ ଖୋଜି ନାହିଁ, ଈଶ୍ୱର ମନୁଷ୍ୟକୁ ଖୋଜନ୍ତି। ସମସ୍ତ ଜଗତରେ କୌଣସି ମନୁଷ୍ୟ ଈଶ୍ୱରଙ୍କୁ ଆଦୌ ଖୋଜି ନଥିଲେ, ମାତ୍ର ଈଶ୍ୱର ମନୁଷ୍ୟ ଖୋଜୁଅଛନ୍ତି। ଏଦିନ ଉଦ୍ୟାନରେ ମନୁଷ୍ୟ ସର୍ବପ୍ରଥମ ଯେତେବେଳେ ପତିତ ହେଲା, ତାହା ମନୁଷ୍ୟର ମନବ୍ୟଥାକୁ ଦର୍ଶାଇଥିଲା। ମଣିଷ ଲୁଚିଥିଲା, ମାତ୍ର ଈଶ୍ୱର ମଣିଷକୁ ଖୋଜିଥିଲେ। ଯୀଶୁ ଏପରି କହିଥିଲେ, ଈଶ୍ୱର ଆକର୍ଷଣ ନ କଲେ କେହି ମୋ ନିକଟକୁ ଆସିପାରେ ନାହିଁ। ପ୍ରଥମେ ଈଶ୍ୱରଙ୍କଠାରୁ ଆକର୍ଷିତ ହେବାକୁ ହିଁ ଅଛି। ତତ୍ପରେ ଏକ ଦର୍ଶନକୁ ଦେଖୁଥିବା ଯୋଗୁଁ ମୁଁ ଆପଣମାନଙ୍କୁ କିଛିଟା ବିଶେଷ ଧର୍ମ ବିଷୟକୁ ବ୍ୟାଖ୍ୟା କରିବାକୁ ଚାହେଁ। ଏଠାରେ ଉପସ୍ଥିତ ଥିବା କେତେକ ବ୍ୟକ୍ତି ହୋଇପାରେ ସ୍ୱପ୍ନ ଦେଖିଥିବେ, ଆମେମାନେ ଆପଣମାନଙ୍କର ହସ୍ତଗୁଡ଼ାକୁ ଦେଖିବା। ମୋହର ଧାରଣା, ଆପଣମାନଙ୍କ ମଧ୍ୟରୁ 2/3 ବ୍ୟକ୍ତି ସେପରି ଦେଖିଛନ୍ତି। ଏହା ସତ୍ୟ ଯେ ଅଧିକାଂଶ ବ୍ୟକ୍ତି ଆଦୌ ସ୍ୱପ୍ନ ଦେଖନ୍ତି ନାହିଁ। ଆମେ ଯେପରି ଶିକ୍ଷିତ ହୋଇଅଛୁ, ତଦନୁସାରେ ତାହା ଆପଣମାନଙ୍କର ଅଚେତନା ବୋଧଶକ୍ତି ଅଟେ। ଆପଣମାନଙ୍କର ସଚେତକ ବୋଧଶକ୍ତି ଏଠାରେ ଅବସ୍ଥିତ। ଏହି ସ୍ଥାନରେ ଆପଣମାନଙ୍କର ଅଚେତନ ବୋଧଶକ୍ତି ରହିଛି। କାର୍ଯ୍ୟ କରିବାକୁ ପବିତ୍ର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏହି ସଚେତନା ଶକ୍ତିର ବିଷୟକୁ ପରିଚିତ କରାଇବାକୁ ମୁଁ ଚେଷ୍ଟା କରୁଅଛି। ଏହି ସର୍ବପ୍ରଥମ ଚେତନା ଜ୍ଞାନଟି ଏଠାରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତିଙ୍କୁ କିମ୍ବା ଏହି ସ୍ଥାନର ନିକଟବର୍ତ୍ତୀ ଯେକୌଣସି ବ୍ୟକ୍ତିଙ୍କୁ, କେଇ ଜଣ ବ୍ୟକ୍ତିଙ୍କୁ ମୁଁ ଏପରି ପଚାରି ପାରନ୍ତି, ଆପଣଙ୍କର ବିଶ୍ୱାସ କରନ୍ତି? ଆରେ ବା ମହାଶୟ, ହଁ, ଆପଣମାନେ ଏହିଠାରେ ତାହାକୁ ବିଶ୍ୱାସ କରନ୍ତି। ଏହି ଅନ୍ୟ ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କର ବିଷୟରେ କିପରି? ଯେଉଁ ବ୍ୟକ୍ତି ଜଣକ ଚାଳକଙ୍କ ପ୍ରକୋଷ୍ଠ ମଧ୍ୟରେ ଅବସ୍ଥିତ ଥାନ୍ତି ସେ ନୁହନ୍ତି, ଆରେ ଏହି ଜଣକ ଜାହାଜକୁ ଚଳାନ୍ତି। ଇଞ୍ଜିନର ପ୍ରକୋଷ୍ଠ ମଧ୍ୟରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ହିଁ ତାହା କରିଥାନ୍ତି। ସମୟ ସମୟରେ ଆପଣ ଶୋଇବାକୁ ଯେତେବେଳେ ଯାଆନ୍ତି, ଆପଣଙ୍କ ଅଚେତନ ପରିସରକୁ ଓହ୍ଲାଇ ଯାଆନ୍ତି, ପୁଣି ଆପଣ ସ୍ୱପ୍ନ ଦେଖନ୍ତି। ପୁଣି ଏହି ସ୍ଥାନରେ ଥିବା ଅବସ୍ଥାରେ ଆପଣ ଯାହା କିଛି କାର୍ଯ୍ୟ କରିଥିଲେ ତାହାରି ବିଷୟକୁ ସ୍ୱପ୍ନ ଦେଖନ୍ତି। ତତ୍ପରେ ଆପଣ ଜାଗିଲା ଉତ୍ତାରେ ଦେଖିଥିବା ସ୍ୱପ୍ନକୁ ମନେ ପକାନ୍ତି। ଆପଣମାନେ ଉପସ୍ଥିତ ଥିବା ଜନତା ସ୍ୱପ୍ନ ଗୁଡାକୁ ଦେଖିଥିଲେ, ବହୁ ବର୍ଷ ପୂର୍ବେ ଆପଣମାନେ ସେଗୁଡାକୁ ସ୍ୱପ୍ନ ଦେଖିଥିଲେ, ଆପଣମାନେ ଅଦ୍ୟାବଧି ତାହାକୁ ସ୍ମରଣ ରଖିଥାନ୍ତି। ଭଲ କଥା, କୌଣସି ଅନ୍ୟ ସ୍ଥାନରେ ଆପଣଙ୍କ ଅଂଶର କିଛିଟା ବିଷୟ ଉପସ୍ଥିତ ଥିଲା, ତାହା ସତ୍ୟ କଥା ଅଟେ ନା? ଅନ୍ୟଥା ବହୁ ବର୍ଷ ପୂର୍ବେ ଦେଖିଥିବା ସ୍ୱପ୍ନକୁ ଆପଣମାନେ ଆଦୌ ମନେ ପକାଇ ନ ପାରନ୍ତେ, ଯାହା ସବୁ ଆପଣମାନେ ସେତେବେଳେ ଦେଖିଥିଲେ। କେହି ଜଣେ ବ୍ୟକ୍ତି ଯିଏକି ନିଶ୍ଚଳ ନିଦ୍ରାରେ ଶୟନ କରନ୍ତି, ତାଙ୍କ ଜାଗ୍ରତ ଚେତନାଟି ବହୁ ଦୂରରେ ରହିଥାଏ, ଏହା ତାଙ୍କ ନିକଟବର୍ତ୍ତୀ ଆଦୌ ହୁଏ ନାହିଁ। କିନ୍ତୁ ଜଣେ ଦର୍ଶକ ତାଙ୍କ ସୁପ୍ତ ଚେତନାଟି ସେପରି ଅବସ୍ଥାରେ ନଥାଏ ନାହିଁ, ତାହା ସେହି କ୍ଷେତ୍ରରେ ଥାଏ, ତାହା ଏହି ସ୍ଥାନରେ ଅବସ୍ଥିତ ଥାଏ। ସେ ଆଦୌ ଶୋଇପଡ଼ନ୍ତି ନାହିଁ, ସେ ତାଙ୍କର ଚକ୍ଷୁକୁ ଉନ୍ମୁକ୍ତ କରି ରଖନ୍ତି, ଆଉ ସେ ତଥାପି ଦେଖନ୍ତି, କେବଳ ଦେଖନ୍ତି। ପୁଣି ତାହା ଏପରି ପରମେଶ୍ୱର ସେ ବ୍ୟକ୍ତିଙ୍କୁ ଏପରି ସ୍ଥାନଟିଏ ଦିଅନ୍ତି ଯେଉଁ ସ୍ଥାନରେ ସେ ସ୍ୱପ୍ନ ନ ଦେଖି ସୁଖ ନିଦ୍ରାରେ ଶୋଇପାରନ୍ତି। ସ୍ୱପ୍ନ ଗୁଡାକୁ ଦେଖିବାକୁ ଈଶ୍ୱର ମନୁଷ୍ୟକୁ ପନ୍ଥାଟିଏ ପ୍ରଦାନ କରିଥିଲେ। ମୋତେ ସ୍ୱପ୍ନଟିଏ ଦେଖିବାକୁ ଦିଅନ୍ତୁ, ମୁଁ ସେପରି କହିପାରନ୍ତି, ମାତ୍ର ତାହା ଆପଣ କରି ନ ପାରନ୍ତି। ଆଚ୍ଛା, ତେବେ ଈଶ୍ୱର ମଣ୍ଡଳୀ ମଧ୍ୟରେ କେତେକଙ୍କୁ ପ୍ରେରିତ ଅନ୍ୟ କାହାରିକୁ ଭାବବାଦି ପୁଣି ସୁସ୍ଥତା ପ୍ରଦାନକାରୀ ବରଦାନ ଗୁଡ଼ିକରେ ଭରପୁର କରନ୍ତି, ତା ପ୍ରକୃତ ବିଷୟ ନା? ଏହିସବୁ ମଣ୍ଡଳୀର ସିଦ୍ଧତା ପ୍ରାପ୍ତି ନିମନ୍ତେ ଦତ୍ତ ହୋଇଥାଏ। ପାଉଲ କହିଥିଲେ, କେହି ଜଣେ ଯଦି ଆସେ, ତୁମମାନେ ସମସ୍ତେ ଯଦି ପରଭାଷାରେ କଥା କୁହ, ପୁଣି କେହି ଜଣେ ଅପାଠୁଆ ବ୍ୟକ୍ତି ଯଦି ପଶି ଆସେ, ସେ କଣ ତୁମମାନଙ୍କୁ ପାଗଳ ବୋଲି କହିବ ନାହିଁ? ମାତ୍ର କେହି ଜଣେ ବ୍ୟକ୍ତି ଯଦି ଭାବାଣୀ କହନ୍ତି, ପୁଣି ହୃଦୟର ଗଭୀର ବିଷୟ ଗୁଡାକ ପ୍ରଘଟ କରନ୍ତି, ତେବେ ସେମାନେ ମୁହଁ ମାଡ଼ି ପଡ଼ିଯାଇ ଈଶ୍ୱର ଯେ ପ୍ରକୃତରେ ତୁମମାନଙ୍କ ମଧ୍ୟରେ ଅଛନ୍ତି ସେପରି କହିବେ ନାହିଁ କି? ତାହା କଣ ସତ୍ୟ କଥା ନୁହେଁ? ତାହା କଣ ସମାଚାର ନୁହେଁ କି? ତାହା କଣ ସୁସମାଚାର ନୁହେଁ କି? ତାହା କଣ ଗତକାଳର ଯୀଶୁଖ୍ରୀଷ୍ଟଙ୍କ ପରିଚୟ ଦିଏ ନାହିଁ କି? ସେ କଣ ଆଜିର ଖ୍ରୀଷ୍ଟ ନୁହନ୍ତି କି? ପରଭାଷାରେ କହିବା ଦ୍ୱାରା ଆପଣମାନେ ତାଙ୍କୁ ବିଶ୍ୱାସ କରିପାରନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଆପଣମାନେ ବିଶ୍ୱାସ କରିପାରନ୍ତି। ମାତ୍ର ସେ ଯେ ସେହି ସମାନ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି, ସେପରି ସମ୍ପୂର୍ଣ୍ଣତାର ସହିତ ମୁଁ ତାଙ୍କୁ ବିଶ୍ୱାସ କରେ। ସେ ମୃତ ନୁହନ୍ତି, ସେ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଆଉ ଆଜି ରାତିରେ ଏହି ମଞ୍ଚରେ ସେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, ତେଣୁ ସେ ଆଶୀର୍ବାଦ ପୁଣି ସାହାଯ୍ୟ କରିପାରନ୍ତି। ଏହି ଅଞ୍ଚଳକୁ ମୁଁ ଏଥିପୂର୍ବେ କଦାପି ଆସି ନାହିଁ, ତେଣୁ ଯେତେ ଅଧିକ ରୂପେ ମୋତେ ଜଣା, ଏଠାରେ ସେପରି କେହି ଜୀବିତ ପ୍ରାଣୀ ନାହାନ୍ତି ଯାହାଙ୍କୁ ମୁଁ ଏଥିପୂର୍ବେ କଦାପି ଚିହ୍ନିଥିଲି ବା କଦାପି ଦେଖିଥିଲି। ମଞ୍ଚ ଉପରେ ଉପସ୍ଥିତ ଥିବା ଅଳ୍ପ ସଂଖ୍ୟା ବ୍ୟକ୍ତି କେବଳ ପରିଚିତ ଅଟନ୍ତି, ଆଉ ଭାଇ ବୋଜ ମୁଁ ତାଙ୍କୁ ମନେ ପକାଏ। ତାଙ୍କର ଠିକ ପାଖରେ ବସିଥିବା ସଜ୍ଜନ ବ୍ୟକ୍ତିଙ୍କୁ ମୁଁ ଚିହ୍ନେ, ତାଙ୍କ ନାମକୁ ମୁଁ ଏତେବେଳେ ମନେ ପକାଇ ପାରୁନାହିଁ। ତତ୍ପରେ ମୁଁ ଭାଇ ଲିଣ୍ଡସେଙ୍କୁ ଚିହ୍ନେ। ଏହି ଭବନ ମଧ୍ୟରେ ବସିଥିବା କେବଳ ତିନି ଚାରି ଜଣ ସେବକଙ୍କୁ ସମ୍ଭବତଃ ମୁଁ ଚିହ୍ନେ, ଯେଉଁମାନଙ୍କୁ ମୁଁ ଭଲ ଭାବେ ଜାଣେ। ତଥାପି ଈଶ୍ୱର ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଚିହ୍ନନ୍ତି, ତାହା ସତ୍ୟ କଥା ଅଟେ ନା? ସେ ଆପଣମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କୁ ଚିହ୍ନନ୍ତି। ପୁଣି ଏଠାରେ ଠିଆ ହୋଇଥିବା ନାରୀଟି, ମୋର ଅବଗତ ଅନୁସାରେ ଆପଣ ପୂର୍ବ ଜୀବନ କାଳରେ ମୁଁ ଯେ ତାଙ୍କୁ ଆଦୌ ଦେଖିନାହିଁ, ସେ କଥାକୁ ସ୍ୱର୍ଗବାସୀ ପରମେଶ୍ୱର ଜାଣନ୍ତି। ହେ ଭଉଣୀ, ଆମମାନେ ପରସ୍ପର ସହିତ ଅପରିଚିତ ଅଟୁ ନା? ଆମମାନେ ସମ୍ପୂର୍ଣ୍ଣ ରୂପେ ପରସ୍ପରର ଅପରିଚିତ, ତଥାପି ଈଶ୍ୱର ତୁମକୁ ଚିହ୍ନନ୍ତି, ଏହା ସତ୍ତ୍ୱେ ସେ ତାଙ୍କୁ ଜାଣନ୍ତି। ସୁତରାଂ ଯୀଶୁ ଯଦି କାଲି ଆଜି ଆଉ ଚିରଦିନ ସମାନ ଅଟନ୍ତି, ତେବେ ଆସନ୍ତୁ ପରିସ୍ଥିତିକୁ ଏତେବେଳେ ପରିବର୍ତ୍ତନ କରି ପକାଇବା। ସେ ଗତକାଲି କିପରି ଥିଲେ, ଜଣେ ନାରୀଙ୍କ ବିଷୟ କିଛି ବୁଝିବା ନିମନ୍ତେ ସେ ଯେତେବେଳେ ତତ୍ପର ହେଉଥିଲେ, ସେ କହିଥିଲେ ମୋତେ ପିଇବାକୁ ଦିଅ। ସେ କହିଥିଲା ସମରୀୟମାନଙ୍କ ସହିତ ଯେହେତୁମାନେ ଯେତେବେଳେ କୌଣସି ବ୍ୟବହାର ନାହିଁ, ସେତେବେଳେ ଏହାକୁ ସମ୍ପନ୍ନ କରିବା କୌଣସି ନୀତିଗତ ବିଷୟ ଆଦୌ ନାହିଁ। ତଥାପି କିଛି ସମୟ ପାଇଁ ଯୀଶୁ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ, ପୁଣି ତାଙ୍କଠାରେ ସମସ୍ୟାରେ କେଉଁ ସ୍ଥାନ ଅଛି ତା ବିଷୟରେ ଅବଗତ ହୋଇଥିଲେ, ଏହା ସତ୍ୟ କଥା ଅଟେ ନା? ତେବେ ବର୍ତ୍ତମାନ ଯୀଶୁ ମୃତ୍ୟୁରୁ ଜୀବିତ ହୋଇଛନ୍ତି, ପୁଣି ଆମମାନଙ୍କ ଅନ୍ତରରେ ଏତେବେଳେ ବାସ କରୁଛନ୍ତି। ଅଳ୍ପ ସମୟ ଉତ୍ତାରେ ଜଗତ ମୋତେ ଆଉ ଦେଖିବ ନାହିଁ, ତଥାପି ତୁମମାନେ ମୋତେ ଦେଖିବ, ଯେହେତୁ ମୁଁ ଏହା ବ୍ୟକ୍ତିଗତ ସର୍ବନାମ ଅଟେ। ମୁଁ ତୁମମାନଙ୍କ ସହିତ ରହିବି, ଏପରିକି ଜଗତର ଶେଷ ପର୍ଯ୍ୟନ୍ତ ତୁମମାନଙ୍କଠାରେ ରହିବି, ଆଉ ସୁସମାଚାର ସତ୍ୟତା ତାହା ହିଁ ଅଟେ। ହୋଇପାରେ ସେ ପ୍ରକାର ଭାବକୁ ପୋଷଣ କରି ଆପଣମାନେ ଏହାକୁ ପାଠ କରି ଥାଇ ନପାରନ୍ତି, କିମ୍ବା ସେପରି ଧରଣର ସହିତ ପାଠ କରି ଥାଇ ନପାରନ୍ତି, ତଥାପି ବାଇବଲରେ ସେପରି ଧରଣର ହୋଇ ଏହା ଲିଖିତ ହୋଇଅଛି। ଏପରି ମଧ୍ୟ ହୋଇଥାଇପାରେ ଯେ ଆପଣମାନଙ୍କ ଈଶ୍ୱରତତ୍ତ୍ୱ ଜ୍ଞାନଟି କୌଣସି ସ୍ଥାନରେ ଏହାକୁ ଅତିକ୍ରମ କରି ଆସିଛି, ତଥାପି ବାଇବଲରେ ଏହିପରି ଭାବରେ ଲିଖିତ ଅଛି, ଅର୍ଥାତ୍ ମୁଁ ତୁମମାନଙ୍କ ସହିତ ଥିବି, ଏପରିକି ଜଗତ ଶେଷ ପର୍ଯ୍ୟନ୍ତ ତୁମମାନଙ୍କ ସହିତରେ ଅଛି। ପୁଣି କୌଣସି ବିଶେଷ ପ୍ରକାର ବିଷୟ ଅପେକ୍ଷାରେ ଅଛି ତାହା ଆପଣଙ୍କ ଜଣା, ତାହା ହିଁ ସତ୍ୟ କଥା। ସେହି ଜଣଙ୍କ ଈଶ୍ୱରଙ୍କ ଦୂତ ଅଟନ୍ତି, ତାହା ସତ୍ୟ କଥା। ମୁଁ ହୋଇପାରିଲା ନାୟ ଅତିଶୟ ଅସହାୟ ଅଟେ, ଆପଣମାନଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତିଙ୍କ ପରି ମୁଁ ଅସହାୟ ଅଟେ। ପୁଣି ଏହି ସ୍ଥାନରେ ଉପସ୍ଥିତ ଥିବା ସମାଲୋଚକମାନଙ୍କ ସହିତ ସମ୍ଭବତଃ ମୁଁ ଏଠାରେ ଉପସ୍ଥିତ ଅଛି। ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ତାଙ୍କର ଆଲୋକଚିତ୍ରକୁ ଦେଖିଛନ୍ତି, ମୋର ଉପାସନା ଗୁଡାକ ବିଷୟରେ ଅବଗତ ଥିଲେ, ପୁଣି ବୈଜ୍ଞାନିକ ପଦ୍ଧତିରେ ଯେଉଁ ସ୍ଥାନରେ ତାଙ୍କର ଆଲୋକଚିତ୍ରଟିକୁ ଉଠାଯାଇଥିଲା ତାହାକୁ ଦେଖିଥିଲେ, ସେ ପ୍ରଖ୍ୟାତ ଆଲୋକଟି ଯାହାକି ଭିତରକୁ ପ୍ରବେଶ କରିଥିଲା, ଯାହାକୁ ଆପଣମାନେ ଦେଖିପାରିଥାନ୍ତେ। ହଁ, ଆପଣମାନଙ୍କ ମଧ୍ୟରୁ ଅନେକ ସେପରି ଅଟନ୍ତି। ହଁ, ଏହାର ହଜାର ହଜାର ସଂଖ୍ୟା କପି ବିକ୍ରି ହୋଇସାରିଛି, ପୁଣି ସେପରି ଅନ୍ୟାନ୍ୟ ବିଷୟ ମଧ୍ୟ। ହୋଷ୍ଟନ୍ ଟେକ୍ସାସର ଡଗ୍ଲସ୍ ଷ୍ଟୁଡିଓ ତାହାକୁ ରଖିଛି, ଯାହାକି ଆମେରିକାର ସବୁଠାରୁ ଜଣାଶୁଣା ପରୀକ୍ଷଣ କେନ୍ଦ୍ରମାନ ମଧ୍ୟରୁ ଅନ୍ୟତମ ଗବେଷଣା କେନ୍ଦ୍ରର ପରୀକ୍ଷକ ଜର୍ଜ ଜେ ଲେସି ଉଠାଇଥିଲେ, ପୁଣି ତାହାକୁ ପରୀକ୍ଷା କରି ଦେଖିଥିଲେ, ତାହାକୁ ବୁଝିବା ପାଇଁ ଯେ ଏହା ଦୋହରା ଭାବେ ପରିଷ୍କାର କରାଯାଇଅଛି ବା ଅନ୍ୟ କିଛି। ପୁଣି ଯୀଶୁଖ୍ରୀଷ୍ଟ ସ୍ୱୟଂକୁ କାଲି ଆଜି ପୁଣି ଚିରଦିନ ସମାନ ଥିବାର ସତ୍ୟତାକୁ ତଦ୍ୱାରା ପ୍ରଘଟ କରିଥିଲେ। ପୁଣି ପ୍ରକୃତରେ ଅବଶ୍ୟ ନିଶ୍ଚିତ ରୂପେ ମୁଁ ତାଙ୍କ ପାଇଁ ଅପେକ୍ଷା କରେ। ଆଜି ରାତିରେ ସେ ମୋତେ ସାହାଯ୍ୟ କରିବେ କି ନାହିଁ ତାହା ମୁଁ ଜାଣେ ନାହିଁ, ତେଣୁ ଗର୍ବିତ ହୋଇ କୌଣସି ବାକ୍ୟ ମୁଁ ଯଦି କହିଥାଏ, ପୁଣି ଯେକୌଣସି ଅନ୍ୟ ବିଷୟ ଯାହା ମୁଁ କହିଥିଲି ତାହା ଯଦି ଅସତ୍ୟ ହୋଇଥାଏ, ସେ ପରମେଶ୍ୱର ସେଥିପାଇଁ ମୋତେ କ୍ଷମା କରି ଦିଅନ୍ତୁ। ଏହାକୁ ସେପରି କରିବା ପାଇଁ ମୁଁ ଅର୍ଥ କରି ପ୍ରକାଶ କରିନଥିଲି, ମୁଁ ତ କେବଳ ହୃଦୟ ନମ୍ରତା ସହିତ ଯୀଶୁଖ୍ରୀଷ୍ଟ ଯିଏକି ମୋତେ ଏତେବେଳେ ଶ୍ରବଣ କରୁଛନ୍ତି ତାହାଙ୍କୁ ପ୍ରତିନିଧିତ୍ୱ କରିବା ଉଦ୍ଦେଶ୍ୟରେ ମୁଁ ସେପରି ଅର୍ଥ ପ୍ରକାଶ କରି କହିଥାଏ, ଆଉ ତାଙ୍କର ଅନୁକମ୍ପା ଆଜି ରାତିରେ ଏହି ସ୍ଥାନରେ ପ୍ରକାଶିତ ହେଉ। ଏହିସବୁ ବିଷୟକୁ ମୁଁ କହିସାରିଥିବାରୁ ପୁଣି ମୁଁ ତାଙ୍କ ବଚନ ମଧ୍ୟରେ ସୁସ୍ଥିର ଥିବାରୁ ସେ ଆସନ୍ତୁ, ପୁଣି ଆମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ, ଏହା ହିଁ ମୋର ପ୍ରାର୍ଥନା। ପୁଣି ଆର୍ଗାନ୍ ବାଦ୍ୟକାରିଣୀ ଏଠାରେ ଉପସ୍ଥିତ ଅଛନ୍ତି କି? ତେବେ ସେ ଧୀମା ଶବ୍ଦରେ ଆସ୍ତେ ଆସ୍ତେ ଅତି ମନ୍ଥର ଗତିରେ କେବଳ ବିଶ୍ୱାସ କର ସେଇ ଗୀତଟିକୁ ବଜାଇବେ କି? ପୁଣି ସମସ୍ତେ ପ୍ରାର୍ଥନା ଭାବନା ସହିତ ଦୟାପୂର୍ବକ ପ୍ରାର୍ଥନା ରହନ୍ତୁ, ଯଦି ଆପଣମାନେ ସେପରି କରିପାରିବେ। ଆପଣମାନଙ୍କୁ ନ କୁହାଯିବା ପର୍ଯ୍ୟନ୍ତ ଆପଣମାନେ ମସ୍ତକ ଅବନତ କରିବେ ନାହିଁ, ତେଣୁ ପ୍ରାର୍ଥନା ଧାଡ଼ିରେ ଆପଣମାନେ ଯେଉଁମାନେ ଆସୁଅଛନ୍ତି କିପରି ହୁଅନ୍ତା ଯେ ଆପଣମାନେ ଯଦି ଭର୍ସନା କରନ୍ତେ ଆପଣ ନିଶ୍ଚିତ ରୂପେ ଯଦି ଏହା ତାହା ଅଟେ ତାହା ସତ୍ୟ କଥା ହିଁ ହେବ। ତାହା ଯଦି ସେପରି ହେବ ତେବେ ଏହାକୁ ସହିବା ନିମନ୍ତେ ଆପଣମାନେ ନିଶ୍ଚିତ ରୂପେ ସକ୍ଷମ ହେବେ। ସଭାସ୍ଥଳୀର ଯେକୌଣସି ସ୍ଥାନରେ ତାହା ଯେ ମୋ ଆଡୁ ନୁହେଁ ସେ କଥା ଆପଣମାନେ ନିଶ୍ଚିତ ରୂପେ ଜାଣନ୍ତୁ। ଯଦି ସେ ପ୍ରକାର କଥାକୁ ସେ କହନ୍ତି ତେବେ ସେ ଜଣଙ୍କ ଈଶ୍ୱର ହିଁ ଅଟନ୍ତି। ସୁତରାଂ ଫେରି ଯାଆନ୍ତୁ, ପୁଣି ଆପଣଙ୍କୁ ସୁଧାରି ପକାନ୍ତୁ। ତତ୍ପରେ ସର୍ବପ୍ରଥମ କାର୍ଯ୍ୟଟି ଯାହାକୁ ଆପଣମାନେ କରିପାରନ୍ତି, ଆପଣମାନେ ସୁସ୍ଥତାକୁ ଲାଭ କରିବା ପୂର୍ବେ, ଆପଣମାନେ ଆରୋଗ୍ୟତାକୁ ଲାଭ କରିପାରିବା ପୂର୍ବେ ତାର କାରଣଟା ଯେ କଣ ଥିଲା ସେ କଥାକୁ ଆପଣମାନଙ୍କୁ ସନ୍ଧାନ କରି ବୁଝିବାକୁ ଅଛି। ଜଣେ ରୋଗୀ ଦୁଃଖୀ ହୋଇ ଜଣେ ଚିକିତ୍ସା ନିକଟକୁ ଯଦି ଯାଆନ୍ତି, ଯଦି ଆପଣମାନେ ଯାଇଥାନ୍ତି, ପୁଣି ସେ ଆପଣଙ୍କୁ ଆସ୍ପ୍ରିନ୍ର ବଟିକାଟିଏ ଦିଅନ୍ତି, ତେବେ ସେ ଜଣେ ନିପୁଣ ଚିକିତ୍ସକ ଆଦୌ ନୁହନ୍ତି। ଯଦି ସେ ଜଣେ ନିପୁଣ ଚିକିତ୍ସକ ହୋଇଥାନ୍ତି, ତେବେ ରୋଗକୁ ବୁଝିବା ପର୍ଯ୍ୟନ୍ତ ସେ ପ୍ରଥମେ ତାହାକୁ ନିରୂପଣ କରି ଦେଖିବେ, ପୁଣି ସେହି ସ୍ଥାନରୁ ସେ ପ୍ରତିକାର ବ୍ୟବସ୍ଥାକୁ ଆରମ୍ଭ କରିବେ। ସେହି ସମାନ ଧରଣର କାର୍ଯ୍ୟଟିକୁ ଆମମାନଙ୍କୁ ନିହାତି ପକ୍ଷେ ଏଠାରେ କରିବାକୁ ଅଛି। ଏକ ମନ୍ଦ ଆତ୍ମା ଯଦି ଏକ ଅନୁତାପବିହୀନ ପାପ ଯଦି ତହିଁରେ ଥାଏ, କିମ୍ବା ଅନ୍ୟ କିଛି ବିଷୟ ଯଦି ଥାଏ, କିମ୍ବା ପରମେଶ୍ୱର ଇଚ୍ଛାବିହୀନ କୌଣସି ବିଷୟ ଯଦି ଥାଏ, ତେବେ ସମ୍ପୂର୍ଣ୍ଣ ରାତ୍ରିଟି ଆପଣମାନେ ତାହାକୁ ବଳିଦାନ କରି ପକାନ୍ତୁ, କାନ୍ଦନ୍ତୁ, ଚିତ୍କାର କରନ୍ତୁ। ପୁଣି ଆପଣମାନେ ଇଚ୍ଛା କଲା ଭଳି ଅନ୍ୟ ସବୁ ଉଦ୍ୟମ କରିପାରନ୍ତି, ଯେପରିକି ଶୟତାନ ସେଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଏ। ତାହା ହିଁ ଯଥାର୍ଥ ବିଷୟ, ଯେପରି ଅଧିକାର ତାହାର ଅଛି, କିନ୍ତୁ ତାହା ହିଁ ଯାହାକି ଆପଣମାନଙ୍କୁ ନିରୀକ୍ଷଣ କରି ଦେଖିବାକୁ ଅଛି। କୌଣସି ବିଶେଷ ଧରଣର ଉଦ୍ଦେଶ୍ୟ ପାଇଁ ପରମେଶ୍ୱରଙ୍କ କେହି ଜଣେ ବ୍ୟକ୍ତିଙ୍କ ମଧ୍ୟରେ କିଛିଟା ବିଶେଷ ଧରଣର କାର୍ଯ୍ୟକୁ ସ୍ଥାପନ କରିଥିଲେ, ତତ୍ପରେ ଆପଣ ଚାଲି ଆସନ୍ତି, ପୁଣି ତାହାକୁ ଅପସାରି ନିଅନ୍ତି, ପୁଣି ମଶାଙ୍କ ପରି ଆପଣ ସମସ୍ୟାରେ ପଡିଯାନ୍ତି। ତାହା ସତ୍ୟ କଥା। ପବିତ୍ର ଆତ୍ମା ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି। ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ପରମେଶ୍ୱର ମହିମା ନିମନ୍ତେ ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଜଣଙ୍କୁ ମୁଁ ନିଜର ଅଧିକାର ମଧ୍ୟକୁ ସଞ୍ଚାଳିତ କରି ଆଣେ। ହେ ଭଉଣୀ, କ୍ଷଣଭର ପାଇଁ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହେଁ। ଅବଶ୍ୟ କିଛି ବିଶେଷ ଧରଣର ଅବସ୍ଥାରେ କାର୍ଯ୍ୟକାରୀ ହେଉଛି, ସେ ବିଷୟରେ ଆପଣ ସଚେତ ଅଟନ୍ତି। ଦେଖନ୍ତୁ, ହଁ ଦେଖନ୍ତୁ, ଏହା ଠିକ ଏହି ସମୟ ଘଟିଥିଲା। ପୁଣି ତାହା ଯଦି ସତ୍ୟ କଥା ଅଟେ, ଜନତାଙ୍କୁ ତାହା ଦେଖିବାକୁ ଦିଅନ୍ତୁ, ନିଜର ହାତକୁ ଉର୍ଦ୍ଧକୁ ଉଠାଇ ଦେଖାନ୍ତୁ, ତାହା ସତ୍ୟ କଥା। ବୁଝନ୍ତି କି? ଏହା ତ ତାହା ହିଁ ଅଟେ, ଏହା ତାହାଙ୍କର ଉପସ୍ଥିତି ଥିଲା, ଏହା ହିଁ ସତ୍ୟ କଥା। ବୁଝନ୍ତି ତ, ମୁଁ ଆପଣଙ୍କ ପାଇଁ ଜଣେ ଅପରିଚିତ ବ୍ୟକ୍ତି, ପୂର୍ବେ ମୁଁ ଆପଣଙ୍କୁ ଆଦୌ ଦେଖିନାହିଁ। ତେଣୁ ଯେଉଁ ପବିତ୍ରତ୍ମ ବିଷୟରେ ମୁଁ କହିସାରିଛି, ଯେଉଁ ପ୍ରଭୁ ଶ୍ରୀଖ୍ରୀଷ୍ଟ କାଲି ଆଜି ପୁଣି ଚିରଦିନ ସମାନ ଅଟନ୍ତି, ଏପରି ମୁଁ କହିସାରିଛି, ଯଦି ତାଙ୍କ ବିଷୟରେ ଉପସ୍ଥିତ ଜନତାକୁ ମୁଁ ସତ୍ୟ ରୂପେ ଯଦି ସାକ୍ଷ୍ୟ ଦେଇଥାଏ, ପୁଣି ଏହାକୁ ସତ୍ୟ କଥା କହି ଯଦି ଘୋଷଣା କରିଥାଏ, ସେ ଯେ ସମାନ ଅଟନ୍ତି ସେପରି ପରିଚିତ କରାଇଥାଏ, ତେବେ କିଛି ବିଶେଷ ପ୍ରକାରର ବିଷୟକୁ ସେ ଯେ ପ୍ରଘଟ କରିବେ, ତାହାଙ୍କୁ ବିଶ୍ୱାସ କରିବାକୁ ସେ ଆପଣଙ୍କଠାରେ ତାହାକୁ ପ୍ରକାଶ କରିବାରେ ସାହାଯ୍ୟ କରିବେ। ଆପଣମାନେ ଏହି ସ୍ଥାନରେ ଯଦି ଉପସ୍ଥିତ, ଆପଣମାନଙ୍କ ଯେ କଣ ଆବଶ୍ୟକ ସେ କଥାକୁ ମୁଁ ଆଦୌ ଜାଣେ ନାହିଁ, ତାହା ସେପରି ଅଟେ କି? ମାତ୍ର ସେ ତାହା ଜାଣନ୍ତି। ପୁଣି ପରମେଶ୍ୱର ତାହାକୁ ଯଦି ଆଜ୍ଞା ପ୍ରଦାନ କରିବେ, ତେବେ ଆପଣ ନିଜ ସୁସ୍ଥତାକୁ ସ୍ୱୀକାର କରିବେ କି? ପୁଣି ଅଥବା ତାହା ଯାହା କିଛି ବିଷୟ ହୋଇଥାଏ ନା କାହିଁକି, ଅର୍ଥ ବ୍ୟବସ୍ଥା କିମ୍ବା ତାହା ଅନ୍ୟ ଯେକୌଣସି ବିଷୟ ହୋଇଥାଉ ନା କାହିଁକି, ଯାହାର ଆକାଂକ୍ଷାକୁ ଆପଣ ପୋଷଣ କରି ତାଙ୍କୁ ଅନ୍ୱେଷଣ କରୁଥିବା ଦ୍ୱାରା ଆପଣମାନେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି, କିମ୍ବା ଯାତ୍ରା କରିବା ପାଇଁ ମନସ୍ଥ କରିଥାନ୍ତି, କିମ୍ବା ଘରର ସମସ୍ୟା ଗୁଡାକ ଅଥବା ଅନ୍ୟ ଯାହା କିଛି ସମସ୍ୟା ଥାଏ ନା କାହିଁକି, ଯାହା କିଛି ବିଷୟ ଅଟେ ନା କାହିଁକି, ସେ ସବୁକୁ ସେ ଜାଣିବେ। ପୁଣି ମୋତେ ସେସବୁ ଜଣାଇଦେବାକୁ ସକ୍ଷମ ହେବେ, ତା ସତ୍ୟ କଥା ଅଟେ ନା? ଆଉ ତାହା ତାଙ୍କୁ ସମାନ ଈଶ୍ୱର ବୋଲି ପ୍ରମାଣିତ କରିବ, ଯେପରି କୃପନିକଟିସ୍ଥ ନାରୀଙ୍କ ସହିତ ଆଳାପ କରୁଥିବା ସମୟରେ ସେ କରିଥିଲେ। ସେ ଯେପରି କଥାବାର୍ତ୍ତା କରିଥିଲେ, ମୁଁ ଏଥିରେ ଠିକ୍ ସେହିପରି ଭାବରେ କେବଳ କଥାବାର୍ତ୍ତା କରୁଛି, ଆପଣଙ୍କ ଆତ୍ମା ସହିତ ସମ୍ପର୍କ ସ୍ଥାପନ କରିବାକୁ ସେପରି କରୁଛି। ମୋ ଠାରୁ ଆପଣଙ୍କୁ ଅପସରି ଯାଉଥିବା ଦୃଶ୍ୟକୁ ମୁଁ ଦର୍ଶନ କରୁଛି। ଆପଣ ଅଟନ୍ତି, ହଁ ଆପଣ, ଆପଣ ଲାଭ କରିଥିଲେ କୌଣସି ଏକ ବିଶ୍ଳେଷଣର ବଡ଼ କ୍ଷତଦାଗକୁ ମୁଁ ଦେଖୁଛି, ତାହା ଦୁର୍ଘଟଣା ଜନିତ ଏକ କ୍ଷତଦାଗ ଅଟେ। ହଁ ହଁ ସେପରି ଅଟେ। ପୁଣି ଆପଣ, ତାହା ମୋଟରଯାନ ଜନିତ ଦୁର୍ଘଟଣା। ହଁ, ପୁଣି ସେହିପରି ଅବସ୍ଥାରେ ଆପଣ ଶୂନ୍ୟରେ ଉଛୁଡ଼ି ଉଠି ପଡ଼ିଥିଲେ। ପୁଣି ଆପଣଙ୍କ ଗଳାର କୌଣସି ସ୍ଥାନରେ ତାହା ଏକ ଗୁରୁତର ଚାପ ପକାଇଥିଲା, ପୁଣି ତାହା ଆପଣଙ୍କ ଗଳାରେ କର୍କଟ ରୋଗର ବ୍ୟାଧିକୁ ଆକ୍ରମଣ କରାଇବାର କାରଣ ହୋଇଥିଲା। ପୁଣି ଆପଣ ଧର୍ମଶାସ୍ତ୍ର କୌଣସି ଏକ ଅଧ୍ୟାୟର ଶିକ୍ଷା ଲାଭ କରିଥିଲେ। ସୁତରାଂ ଯୀଶୁଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥ କରିଦେବେ ସେ କଥାକୁ ଆପଣ ବିଶ୍ୱାସ କରନ୍ତି କି? ପିତା ଈଶ୍ୱର, ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ପରମେଶ୍ୱରଙ୍କ ବାକ୍ୟର କ୍ଷମତା ସହିତ ଜଣେ ମୃତ୍ୟୁଯୋଗ୍ୟ ନାରୀଙ୍କ ପାଖରେ ଉପସ୍ଥିତ ଥାଇ এই মন্দ আত্মাকে তাঁর দূরেই যাওয়া যাতনা করে। রে শয়তান, তু প্রকাশিত হয়ে সারিছু। পুনি যীশুখ্রীষ্ট নামে জীবিত ঈশ্বরক মন্ডলী যেত তোতে ছাড়ি পড়াই আদেশ দিয়ে সেতু তু তাঠার বাহারি যা। আমেন। পুনি হে ভৌণী, কেবল ক্ষণভর পাই আপনার কিছু কহিয়া চাহে। অবশ্য তাহা যে আপনার দূরেই যাই সে কথা আপনার বুঝতে মু সেইপরি ভাবে স্থির হয়ে রহবি। ল্যাবে আপনার গলা দেখন্তু, পুনি ঈশ্বর মহিমা করন্তু, তাহা তাঁক মধ্যে আরোগ্য লাভ করে সারিছি। আপনার স্থানক এতবে ফেরি যাতু, পুনি ধন্যবাদ হয়ে রহন্তু, তৎপরে আনন্দিত ও উৎফুল্লিত থাকতু। ঈশ্বর আপনার বহুল ভাবে আশীর্বাদ করন্তু, তাঁকটায় আপনার সবুলে কৃতজ্ঞ হয়ে রহন্তু, পুনি আনন্দর সহিত উৎফুল্ল হয়ে ফেরি যাতু। আও যীশুখ্রীষ্ট কেবল বিশ্বাস রাখন্তু, তাঁকু আপনার করে পকাতু। পুনি এই বিষয় গুলা উপরে যেতবে বিচার করতে যীশুখ্রীষ্ট নিজ চিন্তাধারা মধ্যে ঠিক এই স্থানের কেন্দ্রীভূত করে রাখন্তু। এই সব বিষয় উপরে সেমানে যেতবে বিচার বিমর্শ করুলে সেমানে সমস্তে সমভাবাপন্ন এবং একমনা থিলে। মনে রাখন্তু যীশুখ্রীষ্ট কালি আজি ও চিরদিন সমান অটন্তি, সে আজি মধ্যে অপরিবর্তিত অটন্তি। এতবে বিশ্বাস রাখন্তু, এ আড়কু অনান্তু, আহে মন্ডলী এ আড়কু লক্ষ্য করে রহন্তু, পুনি আপনার সর্বান্তকরণে বিশ্বাস করন্তু, পুনি মো আড়ে নিজের স্থিরচিত্তকু প্রদান করন্তু, প্রার্থনারে লাগি রহন্তু, ঈশ্বরঠারে বিশ্বাস লগাই রাখন্তু। পুনি এই জনক যে সেই নারী অটন্তি এপরি মু বিশ্বাস করে, সেই রোগীটি এ অটন্তি কি ভাল কথা। ভৌণী এই স্থান নিকটক চালি আসন্তু, অবশ্য তা আপনার আউ কৌশি প্রকার পীড়াগ্রস্ত করবে না, তাহা অটে বুঝন্তু, তাহা তাঁকর উপস্থিতি হি কেবল অটে, তাহা আপনার চেতনা জ্ঞান অবস্থা। পুনি মু হ্যাঁ উপস্থিত মন্ডলী, আপনার জন ভাই, হ্যাঁ তো মনোবিজ্ঞান নুহে, তাহা যে মন্ডলী মধ্যে আসি সেপরি মু অনুভব কলি, মাত্র এহা সেপরি আদৌ নুহে, তাহা তো সর্বশক্তিমান ঈশ্বর অটন্তি, বুঝন্তি তো, বুঝুছন্তি তো, এহা তো মনোবিজ্ঞানের বিষয় আদৌ নুহে, তেণু সেপরি আদৌ চিন্তা করন্তু নাহি। যীশুখ্রীষ্টঙ্ক সভাপরি হেবার বিষয়কু কেবল চিন্তা করন্তু, সমভাবনের বিষয়কু লক্ষ্য করন্তু। বর্তমান হে ভৌণী, কিছু সময় পাই মু আপনার সহ কেবল কথাবার্তা করা চাহে। মু ধারণা করে যে আমমানে পরস্পর অপরিচিত, মাত্র যীশুখ্রীষ্ট আমার মধ্যে উভয় চিহ্নতি, এই পৃথিবী পৃষ্ঠে এ আমার সর্বপ্রথম সাক্ষাৎ, তথাপি সে আপনার চিহ্নতি, পুনি আপনার সমস্ত জীবন সে আপনার তত্ত্ব নেই, সে মতে মধ্যে চিহ্নতি, পুনি মু যদি আপনার ভাই আউ তাঁকরি অনুগ্রহ দ্বারা এক অলৌকিক বরদান সহিত রয়েছি, আগত হেউ বিষয় সহ কিছু করা মোঠারে কৌশি শক্তি নথিলা। জনে শিশু হয়ে মু যেতে জন্মিছিলি, সর্বপ্রথম ঘটনা যা মনে পকাই পারে তাহা এক দর্শন লা। পুনি কিছু সময় পাই আপনার যে এ আড়ক অনান্তু, তাহা মু ইচ্ছা করে, হ্যাঁ অবশ্য সে অসুস্থ অটন্তি, পুনি আপন এপরি এক সাংঘাতিক রোগর প্রাদুর্ভাবে পীড়িত অটন্তি, যাকে কলা রঙের এক আত্মা আপনার ঘেরি রয়েছে ব্যাধি অটে, আউ তাহা মৃত্যু, পুনি তাহা কর্কট রোগর এক আকার অবস্থা, আউ সেই কর্কট রোগটি আপনার ছাতিরে দেখা যাইছে। পুনি আপনার অটন্তি জনে সুস্থ সবল ব্যক্তি দ্বারা আপনার পরীক্ষিত হয়ে বিষয়ক মু দেখে, আউ এহা তো অটে, আপনার এক প্রকার মারাত্মক অবস্থায় পতিত হয়েছে, আউ সেই ফাটি যাই অংশটি আপনার অন্তঃবুজুড়ি মধ্যে লা, আপনার পেটর গন্ডগোল জনিত ব্যাধি মধ্যে রয়েছে, হৃদরোগ মারাত্মক কষ্ট সুদ্ধা রয়েছে, যাকে আপনার অচেত করে পকায়। এখানে এই কিছু দিন পূর্বে আপনার খটর এক পার্শ্ববর্তী স্থানের বসি, তৎপরে গোটিয়ে ঝড়কারক চাহি রয়েছে অবস্থায় প্রায় চেতাশূন্য হয়ে পড়ে, এই সব কথা কোন সত্য নুহে কি? সেই সব ঘটনা প্রকৃতরে সত্য অটে, ভাল কথা সেই সব ঘটনা যা কিছু হয়ে থাকে না কাহিকি এহা মো ঠারু বাহারি সারিছে। তথাপি আপন কোন বিচার করন্তি যে সেই জনক সে থিলে যে আপনার জীবন বিষয়ে জানন্তি, সেই জনক যীশুখ্রীষ্ট থিলে, এহা কোন আপন বিচার করন্তি কি? সেই জনক যে যীশুখ্রীষ্ট থিলে এপরি কথা কো আপন স্বীকার করন্তি কি? আপনার অশেষ ধন্যবাদ। কোনসি অলৌকিক শক্তি যে এই স্থানে উপস্থিত তা আপন জানন্তি এবং বিশ্বাস করন্তি কি? পুনি সেই জনক যে প্রভু যীশুখ্রীষ্ট অটন্তি, এহাকু আপন যে বিশ্বাস করন্তি, যেপরিকি মু তাঁক বাক্যরু প্রচার করে কইথিলি তদনুসারে বিশ্বাস করন্তি, ସେଇ ଜଣଙ୍କ ଶ୍ରୀଖ୍ରୀଷ୍ଟ ଅଟନ୍ତି ଏ ଆପଣ ପ୍ରକୃତିରେ ବିଶ୍ୱାସ କରନ୍ତି କି? ସେହି ସ୍ଥାନରେ କୌଣସି କଳ ରଙ୍ଗର ଏକ ଆତ୍ମାକୁ ଥିବାର ବିଷୟ ମୁଁ ଜାଣେ, ତା ଆପଣଙ୍କ ଉପରେ ଛାଇ ରହିଥିବାର ମୁଁ ଅଧ୍ୟାପ ଦେଖେ, ତାହା ଅତି ସାଂଘାତିକ ଧରଣର ବିଷୟ ଅଟେ। ଆପଣ କହନ୍ତି ମୁଁ ଆପଣଙ୍କୁ ଦେଖିପାରୁଛି, ଆପଣଙ୍କର ନାମ ଇଭା ଅଟେ ନା? ଆପଣଙ୍କର ସାଙ୍ଗିଆ ୟର୍କ, ଆପଣ ଏହି ସହରରେ ବାସ କରନ୍ତି, ପୁଣି ଷଷ୍ଠ ଗଳିରେ ଆପଣଙ୍କ ଘରର ନମ୍ବର 613 ଅଟେ, ତାହା ସତ୍ୟ କଥା ଅଟେ ନା? ଆପଣ ସମ୍ପୂର୍ଣ୍ଣ ରୂପେ ସୁସ୍ଥତା ଲାଭ କରି ଆପଣ ଘରକୁ ଫେରୁଛନ୍ତି, ଯୀଶୁ ଖ୍ରୀଷ୍ଟ ନାମରେ ସେ ଫେରି ଯାଇପାରନ୍ତି, ପୁଣି ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରୁଥିବା ଯୋଗୁଁ ଆନନ୍ଦରେ ପୁଣି ଉଲ୍ଲାସ କରୁଥିବା ଦ୍ୱାରା ଫେରି ଯାଆନ୍ତୁ। ଆଦୌ ସନ୍ଦେହ କରନ୍ତୁ ନାହିଁ, କେବଳ ବିଶ୍ୱାସ ରଖିଥାନ୍ତୁ। ଧର୍ମଶାସ୍ତ୍ର ଏପରି କହିଥାଏ, ଫେରିଯାଅ ଆଉ ପାପ ନ କର, ଯେପରି ଅଧିକ ଦୁର୍ଦ୍ଦଶା ତୁମ୍ଭ ଉପରେ ନ ପଡ଼େ। ପାପ ତାହା ତ ଅବିଶ୍ୱାସ ଅଟେ। ମଦ୍ୟପାନ କରିବା, ଧୂମ୍ରପାନ କରିବା, ଜୁଆ ଖେଳିବା, ସେଗୁଡ଼ାକ ପାପ ନୁହନ୍ତି, ସେଗୁଡ଼ାକ ପାପର ସକଳ ଗୁଣ ଅଟେ। ଆପଣ ସେଗୁଡ଼ାକୁ ଯେହେତୁ କରନ୍ତି, ଯେହେତୁ ଆପଣ ବିଶ୍ୱାସ କରିନଥାନ୍ତି। ଯୀଶୁ କହିଥିଲେ ଯାଅ ପୁଣି ଆଉ ପାପ ନ କର କିମ୍ବା ଅବିଶ୍ୱାସ ନ କର, ନହେଲେ ଏଥିରୁ ଅଧିକ ଦୁର୍ଦ୍ଦଶା ତୁମ୍ଭ ଉପରକୁ ଆସିବ। ଈଶ୍ୱରଙ୍କଠାରେ କେବଳ ବିଶ୍ୱାସ ରଖିଥାଅ, ଆପଣଙ୍କର ସର୍ବାନ୍ତକର ସହ ତାଙ୍କଠାରେ ବିଶ୍ୱାସ କର। ସେଇ ଆଲୋକର ପ୍ରଭାଟି ଅଦ୍ୟାବଧି ଉକ୍ତ ନାରୀଙ୍କୁ ଅନୁସରଣ କରୁଅଛି, ତାହା ମୁଁ ଦେଖେ। ତାହା ତ କେବଳ ତାହା ଯଦି ତାଙ୍କର ତାହା ଦୂରୀଭୂତ ହୋଇଛି, ଏହି ଏହା ସେଠାରେ ଉପସ୍ଥିତ ଥିବା ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ପରେ ଓହଳି ରହିଛି। ହଁ, ସେଠାରେ ଗଳଗଣ୍ଠରେ ପୁଣି ଅନ୍ତଃବୁଜୁଳିର ବ୍ୟାଧିରେ ଆକ୍ରାନ୍ତ ଥିବା ସେହି ନାରୀଙ୍କ ଉପରେ ରହିଛି। ସେଠାରେ ବସିଥିବା ନାରୀ ଜଣଙ୍କ ଗଳର ଚାରିପାଖକୁ ଖଣ୍ଡେ ଧଳା ବସ୍ତ୍ରରେ ଗୁଡ଼ାଇ ରଖିଥିବା ମହିଳା, ଯୀଶୁଖ୍ରୀଷ୍ଟ ଯେ ଆପଣଙ୍କୁ ସୁସ୍ଥ କରନ୍ତି, ତାହା ଆପଣ ବିଶ୍ୱାସ କରନ୍ତି କି? ନିଜର ସର୍ବାନ୍ତକରଣ ସହିତ ତାଙ୍କୁ ଏହାକୁ ବିଶ୍ୱାସ ଯଦି କରୁଥାନ୍ତି, ଆପଣ ଠିଆ ହୋଇପାରନ୍ତି, ପୁଣି ନିଜର ସୁସ୍ଥତାକୁ ଦାବି କରିପାରନ୍ତି, ପୁଣି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆପଣ ସୁସ୍ଥ ହୋଇପାରନ୍ତି। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖନ୍ତୁ। ଆପଣ ବିଶ୍ୱାସ କରନ୍ତି କି? ଆପଣଙ୍କ ଠାରେ ଭାଙ୍ଗି ଯାଇଥିବା କଷ୍ଟ ରହିଛି, ସେଠାରେ ବସି ରହିଥିବା ବ୍ୟକ୍ତି ମହାଶୟ ଆପଣ ସେପରି ନୁହନ୍ତି କି? ତା ସତ୍ୟ କଥା ଅଟେ ନା? ଆପଣ ସେହି ସ୍ଥାନ ବସିଥିଲେ ଆଉ ପ୍ରାର୍ଥନା କରୁଥିଲେ ଯେ ହେ ପ୍ରଭୁ, ସେ ବ୍ୟକ୍ତିଙ୍କୁ ମୋ ପାଇଁ ମୋ ସହିତ କଥାବାର୍ତ୍ତା କହିବାକୁ ଦିଅନ୍ତୁ, ତାହା ସତ୍ୟ କଥା ଅଟେ ନା? ତାହା ଯଦି ସତ ହୋଇଥାଏ, ତେବେ ନିଜ ହାତକୁ ଉପରକୁ ଉଠାନ୍ତୁ, ନିଜ ଚରଣରେ ଠିଆ ହୋଇ ପଡ଼ନ୍ତୁ। ହେ ଭାଇ, ଆପଣଙ୍କ ବିଶ୍ୱାସ ଆପଣଙ୍କୁ ସୁସ୍ଥ କରିଛି, ଘରକୁ ଫେରି ଯାଆନ୍ତୁ। ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆରୋଗ୍ୟ କରନ୍ତି, ସେ ତ ସେହି ସମାନ ପ୍ରଭୁ ଯୀଶୁ ଅଟନ୍ତି। ଆପଣଙ୍କୁ ଏହି ସ୍ଥାନ ଆଡ଼କୁ ଆସିବାର ଆବଶ୍ୟକ ନାହିଁ, ଆପଣଙ୍କ ବିଶ୍ୱାସ ଆବଶ୍ୟକ ରହିଛି। ଆପଣଙ୍କର ସର୍ବାନ୍ତକର ସହିତ ଈଶ୍ୱରଙ୍କଠାରେ କେବଳ ବିଶ୍ୱାସ କରନ୍ତୁ, ତେବେ ଆପଣ ଯାହା ପାଇଁ ପ୍ରାର୍ଥନା କରନ୍ତି ତାହା ଆପଣ ପାଇଯିବେ। ତେଣୁ ଆପଣ ଯଦି କେବଳ ବିଶ୍ୱାସ କରନ୍ତି, ତେବେ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ତାହା ପ୍ରଦାନ କରିବେ। ତଥାପି ଆପଣଙ୍କୁ ନିଶ୍ଚିତ ରୂପେ ବିଶ୍ୱାସ ରଖିବାକୁ ହିଁ ଅଛି। ଆପଣଙ୍କ ସର୍ବାନ୍ତକର ସହିତ ଆପଣଙ୍କୁ ତାଙ୍କଠାରେ ଅବଶ୍ୟ ବିଶ୍ୱାସ କରିବାକୁ ଅଛି, ପୁଣି ଈଶ୍ୱର ତାହା ଆପଣଙ୍କ ପାଇଁ ସଫଳ କରିବେ। ସେହି ରୋଗୀଟି ମହାଶୟ ମୋତେ କ୍ଷମା କରନ୍ତୁ, ମହାଶୟ ମୋତେ କ୍ଷମା ଦିଅନ୍ତୁ। ଆପଣ ନିଜର ସର୍ବାନ୍ତକର ସହିତ ବିଶ୍ୱାସ କରନ୍ତି କି? ଆପଣ କରନ୍ତି। ଏହି ସ୍ଥାନରେ ତାଙ୍କର ଉପସ୍ଥିତିର ଆଭା ଯୋଗୁଁ ଆପଣ ଅଳ୍ପ ପରିମାଣରେ ଉତ୍ତେଜିତ ଅଟନ୍ତି, ପୁଣି ଆପଣ ଯେ ସହରର ବାହାରୁ ଆସିଅଛନ୍ତି ଏପରି ମୁଁ ବିଶ୍ୱାସ କରେ। ଆପଣ ଏକ ରାଜଧାନୀ ସହରରୁ, ହଁ, ରିଚମଣ୍ଡରୁ ଆସିଛନ୍ତି, ଭର୍ଜିନିଆରୁ ଆସିଛନ୍ତି। ଆପଣ କର୍କଟ ରୋଗରେ ଆକ୍ରାନ୍ତ, ତା ଆପଣଙ୍କ ମଧ୍ୟରେ ଆପଣଙ୍କ ମୁଖ ଭିତରେ ମାଢି ଉପରେ ରହିଛି, ଏହା ସତ୍ୟ କଥା ଅଟେ ନା? ଆପଣ ସୁସ୍ଥ ହୋଇ ଘରକୁ ଫେରିଯିବା ପାଇଁ ଇଚ୍ଛା କରନ୍ତି କି? ଯୀଶୁଙ୍କୁ ନିଜର ଆରୋଗ୍ୟଦାତା ରୂପେ ସ୍ୱୀକାର କରନ୍ତୁ। ଯୀଶୁଖ୍ରୀଷ୍ଟ ନାମରେ ଏହା ଏହି ବ୍ୟକ୍ତିଠାରୁ ଦୂରେଇ ଯାଉ, ତାହାଠାରୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ଦ୍ୱାରା ଦୂରେଇ ଯାଉ, ଆମେନ୍। ମହାଶୟ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବିଶ୍ୱାସ କରୁଥିବା ଅବସ୍ଥାରେ ଫେରି ଯାଆନ୍ତୁ, ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରନ୍ତୁ। ଆପଣ କଣ କହନ୍ତି? ବର୍ତ୍ତମାନ ମୁଁ ବୁଝେ, ଅର୍ଥାତ୍ ତୁମେ ଦେଖିଥିବା ଯୋଗୁଁ ମୁଁ ଜାଣେ ଯେ ତୁମେ ଯୁବତୀ ରୂପେ ପରିଚିତ ହେବାକୁ ପ୍ରଗତି କରୁଅଛ। ମୋ ସମ୍ମୁଖରେ ଉପସ୍ଥିତ ଥିବା ଅବସ୍ଥାରେ ଅଧିକ ଯୁବତୀ ରୂପେ ପ୍ରତୀୟମାନ ହେବାକୁ ଯାଉଅଛ। ତୁମ୍ଭେ ମୁଣ୍ଡବିନ୍ଧା ପରି ଏକ ପ୍ରକାର ବ୍ୟାଧିରେ ସଂକ୍ରମିତ ଅଟ। ଏହା ବହୁ ବର୍ଷ ପୂର୍ବର ସଂକ୍ରମିତ ବ୍ୟାଧି ପ୍ରାୟ 25 ବର୍ଷ ପୂର୍ବରୁ ତୁମର ମୁଣ୍ଡବିନ୍ଧାର ଗୋଟିଏ ଆରମ୍ଭ ହୋଇଥିଲା। ସେହିଦିନରୁ ଏହା ତୁମକୁ ଅତିଶୟ ଭାରାକ୍ରାନ୍ତ ଏବଂ ବ୍ୟଥିତ କରୁଅଛି। ତୁମ୍ଭେ ଜଣେ ମହାନ ବିଶ୍ୱାସିନୀ ହୋଇପାରିଅଛ, ତତ୍ପରେ ତୁମେ ଲାଭ କରିଅଛ। ଯେଉଁ ସମୟରେ ତୁମେ ଯେତେବେଳେ ଏହି ସ୍ଥାନରେ ଠିଆ ହୋଇଅଛ, ସେହି ସମୟ ନିମନ୍ତେ ତୁମେ ପ୍ରାର୍ଥନା କରି ଆସୁଅଛ। ପ୍ରାର୍ଥନାରେ ଈଶ୍ୱରଙ୍କଠାରେ ତୁମେ ନିବେଦନ କରିଅଛ, ତୁମେ ମୋ ନିକଟରେ ଯେପରି ଆସି ଉପସ୍ଥିତ ହୋଇପାରନ୍ତ, ଯେପରିକି ମୁଁ ଯଦି ପ୍ରାର୍ଥନା କରିବି ତେବେ ତୁମର ମୁଣ୍ଡବିନ୍ଧା ଦୂରେଇଯିବ, ଭଲ ହୋଇଯିବ। ଏହି ସବୁ କଥା ସତ୍ୟ କି? ତାହା ସତ୍ୟ କଥା ଅଟେ। ସେ ଯେ କଣ କହିଥିଲେ ତାହା ତୁମେ ଶୁଣିଲ କି? ସେଇ ଜଣଙ୍କ ମୁଁ ନଥିଲି, ତାହା କେବଳ ମୋର ରବ ଥିଲା। ସେହି ସବୁ ପ୍ରକୃତିରେ ଯାହା କିଛି ବିଷୟ ଥିଲା ନା କାହିଁକି, ତାହା କୌଣସି ଏକ ବିଷୟ ଥିଲା। ମୁଁ କୌଣସି ଜଣେ ଯୁବକ ବ୍ୟକ୍ତିଙ୍କୁ କିମ୍ବା କୌଣସି ବିଷୟକୁ ଦେଖୁଥିବାର ସେଠାରେ ସେପରି କଥିତ ହୋଇଥିଲା, ଏପରି ଠିକ ସେହିପରି ଧରଣର ଥିଲା। ଏହାକୁ ଯେପରି ଯେପରି କଥା ଯାଇଥିଲା ଠିକ ସେହିପରି ଭାବରେ ପରମେଶ୍ୱର ଏହାକୁ କହିଥିଲେ, ତୁମେ ସେପରି ବିଶ୍ୱାସ କର କି? ତୁମେ ଈଶ୍ୱରଠାରେ ବିଶ୍ୱାସ କର କି? ତୁମେ ଈଶ୍ୱରଙ୍କୁ ବିଶ୍ୱାସ କର କି? ପୁଣି ଈଶ୍ୱର ଯେ ଏହି ସ୍ଥାନ ଉପସ୍ଥିତ ଅଛନ୍ତି ସେ କଥାକୁ ତୁମେ ଏତେବେଳେ ବିଶ୍ୱାସ କର। କେବଳ କିଛି କ୍ଷଣ ପାଇଁ ମୁଁ କୌଣସି ଅନ୍ୟ ଧରଣର ଦୃଶ୍ୟର ବିଷୟକୁ ଦେଖେ। କେହି ଜଣେ ଅନ୍ୟ ଯୁବତୀ ଆପଣଙ୍କ ନିକଟରେ ଠିଆ ହୋଇଥିବା ଅବସ୍ଥାଟିର ବିଷୟରେ ଧାରଣା ହୁଏ, ସେ ଜଣଙ୍କ ତୁମର କନ୍ୟା। ପୁଣି ହଁ, କୌଣସି ଅନ୍ୟ ସ୍ଥାନକୁ ଯାତ୍ରାରେ ଯିବା ପାଇଁ ତୁମେ ଯୋଜନା କରୁଥିଲ, ତୁମେ ତାହାକୁ ଦେଖିବା ପାଇଁ ଯାଉଥିଲ। ସେ ଇଣ୍ଡିଆନାରୁ ଅଟେ, ଇଣ୍ଡିଆନାର ସେ ରିଚମଣ୍ଡ ସ୍ଥାନ ଯେଉଁଠାରେ ସେ ବାସ କରେ। ପୁଣି ତାଙ୍କ ପତି ସେ ଜଣେ ସେବକ ଅଟନ୍ତି। ପୁଣି ସେ ଆପଣଙ୍କୁ ଚିଠି ଖଣ୍ଡେ ଲେଖି ଏଠାକୁ ନ ଆସିବା ପାଇଁ ସେପରି କିଛି ବିଷୟ ଲେଖିଥିଲେ, ଯେହେତୁ ମୁଁ ଏଠାକୁ ଆସୁଥିଲି। ତାହା ସତ୍ୟ କଥା ଅଟେ ନା? ଆପଣ ସୁସ୍ଥ ହୋଇସାରିଛନ୍ତି। ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଆପଣା ଘରକୁ ଫେରି ଯାଇପାର। ଭଉଣୀ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। କେବଳ ବିଶ୍ୱାସ କର, ଈଶ୍ୱରଙ୍କ ଠାରେ କେବଳ ବିଶ୍ୱାସ ରଖ। ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରଦିନ ସମାନ ଅଟନ୍ତି। ତେଣୁ କେବଳ ବିଶ୍ୱାସ ରଖ ଆଉ ଭରସା କରିଥାଅ। କୃଷ୍ଣକା ବ୍ୟକ୍ତି ସେଠାରେ ଚିତ୍କାର କରୁଛନ୍ତି, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ସେ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ, ଦରକାରୀ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି। କେବଳ ବିଶ୍ୱାସ କରନ୍ତୁ, କେବଳ କ୍ଷଣଭର ପାଇଁ ରହିଯାଆନ୍ତୁ। ସେହି ନାରୀ ଜଣକ ପବିତ୍ରାତ୍ମାଙ୍କୁ ଏକ କୋଣରେ ଅବସ୍ଥାନ କରୁଥିବାର ମୁଁ ଦେଖୁଛି। ସେ ଜଣେ କୃଷ୍ଣକାୟା ନାରୀଙ୍କ ପରେ ଅବସ୍ଥାନ କରି ରହିଛନ୍ତି। ସେ ଏହି ସ୍ଥାନଟି ଆଡ଼କୁ ଦେଖୁଛନ୍ତି, ସେ ସେପରି କରୁଛନ୍ତି, ପୁଣି ସେ ପ୍ରାର୍ଥନା କରୁଛନ୍ତି। ତାଙ୍କ ମଧ୍ୟରେ ସୁଜନର ଏକ ପ୍ରକାର ପୀଡ଼ା ରହିଛି, ପୁଣି ତାହା ତାଙ୍କର ଗଳାରେ ରହିଛି। ସେ ଆପଣଙ୍କ ହାତକୁ ଉପରକୁ ଉଠାଇ ଅଛନ୍ତି। ହେ ଭଦ୍ର ମହିଳା, ଆପଣ ନିଜର ଆରୋଗ୍ୟତାକୁ ସ୍ୱୀକାର କରନ୍ତି କି? ସେହି ନାରୀ ଜଣକ ତାଙ୍କର ଠିକ ପଛରେ ସେହି ସ୍ଥାନରେ ବସିଛନ୍ତି। ତାଙ୍କଠାରେ ଏକ ପ୍ରକାର ଫୁଲା ରୋଗ ରହିଛି, ପୁଣି ତାହା ତାଙ୍କ କାନ୍ଧରେ ରହିଛି। ଆହେ ସୁଶ୍ରୀ, ତାହା ସତ ଅଟେ ନା? ଠିକ ଏହି ସମୟରେ ଆପଣମାନେ ଉଭୟେ କେବଳ ଠିଆ ହୋଇପାରନ୍ତୁ। ସେହି ଦୁଇଜଣ ନାରୀଙ୍କ ଶରୀରରେ ଫୁଲା ରୋଗଟି ରହିଛି, ଦୁଇଜଣ ଯାକ କୃଷ୍ଣକାୟ ନାରୀ ଅଟନ୍ତି। ଯୀଶୁଖ୍ରୀଷ୍ଟ ଆପଣମାନଙ୍କ ମଧ୍ୟରୁ ଉଭୟକୁ ସୁସ୍ଥ କରନ୍ତି, ଆପଣମାନେ ସ୍ୱଗୃହକୁ ଫେରି ଯାଇପାରନ୍ତି। ପୁଣି ଈଶ୍ୱରଙ୍କ ମହିମା ନିମିତ୍ତ ଆପଣମାନେ ସୁସ୍ଥ ହୋଇସାରିଛନ୍ତି, ତୁମମାନଙ୍କ ବିଶ୍ୱାସ ତୁମମାନଙ୍କୁ ସୁସ୍ଥ କରିଅଛି। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ତାହା ସୁସ୍ଥ ହୋଇସାରିଛି। ଈଶ୍ୱରଙ୍କଠାରେ ବିଶ୍ୱାସ ରଖିଥାନ୍ତୁ, ଆଦୌ ଅବିଶ୍ୱାସ କରନ୍ତୁ ନାହିଁ। କାରଣ ଯେଉଁମାନେ ବିଶ୍ୱାସ କରନ୍ତି ସବୁ କିଛି ବିଷୟ ସେମାନଙ୍କ ପାଇଁ ସମ୍ଭବ ହୋଇଥାଏ, ତାହା ବିଶ୍ୱାସ କରନ୍ତୁ। ଆମେନ୍। ବିସ୍ମୟଜନକ ବିଷୟ, ଭବନ ମଧ୍ୟରେ ବିଶ୍ୱାସର କିପରି ବୃହତ ଭଣ୍ଡାର ରହିଛି ଏହାକୁ ଲକ୍ଷ୍ୟ କରାଯାଇଥାଏ। ପ୍ରକୃତରେ ଅସ୍ପଷ୍ଟ ହୋଇ ଏହି ଭବନ ମଧ୍ୟରେ ତାହା ଦେଖିବାକୁ ମିଳେ। ଏତେବେଳେ ଆପଣମାନେ ବାସ୍ତବରେ ଈଶ୍ୱରଙ୍କ ଆତ୍ମାରେ ଅଧିଷ୍ଠିତ ଅଟନ୍ତି, ଯେକୌଣସି ବିଷୟ ଏତେବେଳେ ଘଟିଯାଇପାରେ। ଆହେ ନାରୀ, ଆପଣ କିପରି ଅଛନ୍ତି? ମୋତେ ଈଶ୍ୱରଙ୍କ ଜଣେ ଭାବବାଦୀ ବୋଲି ଆପଣ ବିଶ୍ୱାସ କରନ୍ତି କି? ତାଙ୍କର ମୁହଁର କହିବାର ଅର୍ଥ ପ୍ରକୃତରେ ଜଣେ ଭାବବାଦୀ ଏକ ପ୍ରଚାରକ ଅଟନ୍ତି। ମୋତେ ଶତ୍ରୁପକ୍ଷ ଲୋକ ବୋଲି ଆପଣ କଦାପି ଆଶା କରନ୍ତି ନାହିଁ, ଆପଣ ମୋତେ ଈଶ୍ୱରଙ୍କ ପକ୍ଷବାଦୀ ବୋଲି ବିଶ୍ୱାସ କରନ୍ତି। ଏହାକୁ ସ୍ୱୀକାର କରିବା ପାଇଁ ତାହା କଣ ସେହି ପନ୍ଥା କି? ତେବେ ତ ଭଲ କଥା, ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ। ଯେହେତୁ ସେ ମୋତେ ଏପରି କହିଥିଲେ, ମୋତେ ବିଶ୍ୱାସ କରିବା ନିମନ୍ତେ ଯଦି ମୁଁ ନିଜକୁ ପ୍ରସ୍ତୁତ କରିବି ଆଉ ପ୍ରାର୍ଥନା କରିଥିବା ସମୟରେ ମୁଁ ଯଦି ବିଶ୍ୱସ୍ତ ରହିପାରିବି, ତେବେ ପ୍ରାର୍ଥନା କାଳରେ କୌଣସି ବିଷୟ ଅସମ୍ଭବ ହେବ ନାହିଁ। ଆଉ ଏତେବେଳେ ସାହାଯ୍ୟ କରିବା ବ୍ୟକ୍ତି ଜଣକ ମୁଁ ନୁହେଁ, ତାହା ଈଶ୍ୱର ଯିଏକି ସୁସ୍ଥ କରନ୍ତି। ମୁଁ ତ ପ୍ରଶ୍ନପତ୍ର ଯାଇଥିଲି, ମୁଁ କହିଥିଲି ସେମାନେ ମୋଠାରେ ବିଶ୍ୱାସ କରିବେ ନାହିଁ। ସେ ମୋତେ ଏପରି କହିଥିଲେ, ତୁମକୁ ଦୁଇଟି ଚିହ୍ନ ଦତ୍ତ ହେବ, ଯେପରି ଭାବବାଦୀ ବୋଷାଙ୍କୁ ମଧ୍ୟ ଦତ୍ତ ହୋଇଥିଲା, ତଦ୍ୱାରା ଏହି ଚିହ୍ନ ଗୁଡ଼ାକ ଯୋଗୁଁ ଲୋକମାନେ ତୁମଠାରେ ବିଶ୍ୱାସ କରିବେ। ସେଇ ଦୁଇଟି ମଧ୍ୟରୁ ଗୋଟିଏ ଲୋକମାନଙ୍କ ହୃଦୟର ଗୁପ୍ତ ଭାବନାକୁ ସେମାନଙ୍କ ପ୍ରତି ପ୍ରଘଟ କରିବାର ଚିହ୍ନ ଥିଲା। ତୁମ୍ଭେ ସ୍ୱୟଂରୁ ଏହି ସ୍ଥାନରେ ଉପସ୍ଥିତ ନୁହଁ, ଯଦ୍ୟପି ତୁମ୍ଭେ ଧୈର୍ଯ୍ୟହୀନ ଅଟ, ପୁଣି ଦୁର୍ବଳ ହୋଇ ପଡ଼ିଅଛ, କିନ୍ତୁ ଏହି ଶିଶୁର ରୋଗ ବ୍ୟାଧି ଯୋଗୁଁ ତାହା ତୁମକୁ ଆକ୍ରାନ୍ତ କରିଛି। ଏଠାରେ ଥିବା ଶିଶୁଟି ପୀଡିତ, ମୃତ୍ୟୁବରଣ ପାଇଁ ଏହି ଶିଶୁଟି ଚିକିତ୍ସକମାନଙ୍କ ଦ୍ୱାରା ଫେରାଇ ଦିଆଯାଇଛି। ଏହା ଏହି ଶିଶୁଟି ଲିକୁମିଆରେ ଆକ୍ରାନ୍ତ ଅଟେ, ତାହା ସତ୍ୟ କଥା ଅଟେ ନା? ସହରର ବାହାରୁ ଆପଣ ଶିଶୁଟିକୁ ଏଠାକୁ ଆଣିଛନ୍ତି, ଆପଣ ପଶ୍ଚିମରୁ ଯାତ୍ରା କରି ପୂର୍ବକୁ ଆସି ସେଠାରୁ ଯାତ୍ରା କରି ଏଠାକୁ ଆସିଛନ୍ତି। ଆପଣ ପଶ୍ଚିମ ଦିଗରୁ ଯାତ୍ରା ଆରମ୍ଭ କରି ପୂର୍ବ ଦିଗକୁ ଆସିଛନ୍ତି, ପୁଣି ସେଠାରୁ ଏଠାକୁ ଆସିଛନ୍ତି। ଆପଣ ଏପରି ସ୍ଥାନ ଆସିଛନ୍ତି ଯାହାକି ପର୍ବତ ପାହାଡରେ ବହୁଳ ଭାବେ ଘେରା ସ୍ଥାନ ଅଟେ, ଆଉ ତାହା ପେନ୍ସିଲଭେନିଆ ଅଟେ। ପୁଣି ଆପଣଙ୍କ ସହର ନାମ ଯେ ଚାମ୍ବର୍ସବର୍ଗ ଅଟେ, ଏପରି ମୁଁ ବିଶ୍ୱାସ କରେ, ତାହା କଣ ସତ୍ୟ କଥା ନୁହେଁ କି? ଶିଶୁଟିକୁ ମୋ ପାଖକୁ ଆଣନ୍ତୁ। ହେ ସାନ ଭଉଣୀ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ ଉପସ୍ଥିତ ଥିଲେ, ସେ ତୁମ୍ଭ ଉପରେ ନିଜ ହସ୍ତକୁ ଥୋଇବେ, ଆଉ ମୃତ୍ୟୁ ତୁମକୁ ଛାଡି ପଳାଇବ, ତତ୍ପରେ ତୁମେ ବଞ୍ଚିଯିବ। ମୁଁ ଯେ ତାଙ୍କର ସେବକ ତାହା ତୁମେ ବିଶ୍ୱାସ କର କି? ତେବେ ତ ତାଙ୍କରି ପରିବର୍ତ୍ତେ ମୁଁ ଏହି ଶିଶୁ ଉପରେ ନିଜ ହସ୍ତକୁ ରଖେ, ପୁଣି ଏହାକୁ ଆଶୀର୍ବାଦ କରେ, ପୁଣି ଶୟତାନ ଏହି ଶିଶୁକୁ ଛାଡି ଯାଉ, ସେପରି ପ୍ରାର୍ଥନା କରେ, ତତ୍ପରେ ସେହି ଜୀବନ ଶିଶୁ ମଧ୍ୟ ଫେରି ଆସୁ, ପୁଣି ଏହା ବଞ୍ଚି ପୁଣି ସୁସ୍ଥ ହୋଇଯାଉ। ରେ ଶୈତାନ, ଶିଶୁଟିର ମଧ୍ୟରୁ ବାହାରି ଆସ। ପରମେଶ୍ୱର ବଚନର ଅଧିକାର ସହିତ ଜଣେ ସ୍ୱର୍ଗଦୂତଙ୍କ ଦ୍ୱାରା ଅଲୌକିକ ବରଦାନର ସେବକ ପଦର ଭାରକୁ ପାଇଥିବା ସହିତ ଶିଶୁ ଛାଡିବା ନିମନ୍ତେ ମୁଁ ତୋତେ ଦୃଢ଼ ଆଦେଶ ଦିଏ, ତାଠାରୁ ବାହାରି ଆସ, ଆମେନ୍। ତୁମେ ଯେତେବେଳେ ସୁସ୍ଥ ହେବାକୁ ଯାଉଅଛ ବୋଲି ବିଶ୍ୱାସ କର କି? ତୁମେ ସେପରି କର ନାହିଁ କି? ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ପଛକୁ ବୁଲି ପଡ, ପୁଣି ମଣ୍ଡଳୀକୁ ନିଜର ହସ୍ତ ହଲାଇ ଏବେ ଅଭିବାଦନ କର, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ। ସେହି ଶିଶୁ ବାଳିକାଟି ଦୃଢ଼ ବିଶ୍ୱାସ ସହିତ ସୁସ୍ଥ ହେଉଛି। ହେ ସୁଶ୍ରୀ, ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ, ଫେରିଯାଅ, ପୁଣି ତୁମେ ମୋତେ ଖଣ୍ଡେ ଚିଠି ଲେଖି ଜଣାଅ। ତାଙ୍କର ଭାଓବାଦୀ ପୁଣି ତାଙ୍କର ଜଣେ ସେବକ ବୋଲି ତୁମେ ମୋତେ ବିଶ୍ୱାସ କର କି? ପରମେଶ୍ୱର ଯେ ନିକଟବର୍ତ୍ତୀ, ପୁଣି ତାଙ୍କ ଆତ୍ମା ମଧ୍ୟ ଯେ ନିକଟବର୍ତ୍ତୀ ଅଟନ୍ତି, ସେ ବିଷୟକୁ ତୁମେ ବିଶ୍ୱାସ କର କି? ପୁଣି ବର୍ତ୍ତମାନ ଯାହା କିଛି ସାଧିତ ହେଉଛି ତାହା ଯେ ପ୍ରଭୁ ଯୀଶୁଙ୍କ ଆଡୁ ଅଟେ, ଏପରି ବିଶ୍ୱାସ କର କି? ମୁଁ ନୁହେଁ, ମୁଁ ଜଣେ ମନୁଷ୍ୟ ମାତ୍ରକ, ହଁ ସେପରି ମାତ୍ର ଆପଣ ମଧ୍ୟରେ ଯେ କଣ ସମସ୍ୟା ଅଛି ସେ ବିଷୟ ପ୍ରଭୁ ମୋତେ ଯଦି ଜଣାନ୍ତି, ଅର୍ଥାତ୍ ତାଙ୍କର ଭାବବାଦୀ ହୋଇ ମୁଁ ଯେ ଏଠାରେ ଦଣ୍ଡାୟମାନ, ସେ ବିଷୟକୁ ପ୍ରଘଟ କରନ୍ତି, ଯେପରିକି ମୁଁ ସତ୍ୟତାକୁ ପ୍ରଘଟ କରୁଛି, ଯେପରିକି ସେ ସେହି ସ୍ତ୍ରୀକୁ କହିଥିଲେ, ଯାଅ ନିଜ ପତିଙ୍କୁ ଡାକି ଏଠାକୁ ଆସ। ସେ କହିଥିଲେ, ମୋର କେହି ସ୍ୱାମୀ ନାହିଁ। ସେ କହିଥିଲେ, ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ। ସ୍ତ୍ରୀ ଲୋକଟି କହିଥିଲେ, ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ତାହା ମୁଁ ଜାଣୁଛି, ବୁଝନ୍ତି ତ, ଆପଣ ଯେ ଜଣେ ଭାବବାଦୀ ଅଟନ୍ତି ଏପରି ମୁଁ ଧାରଣା କରୁଛି। ପୁଣି ସେହି ସମାନ ଆତ୍ମା ଯିଏକି ଈଶ୍ୱରଙ୍କ ପୁତ୍ର ଉପରେ ଅଧିଷ୍ଠିତ ଥିଲେ, ସେ ପବିତ୍ର ଆତ୍ମାଙ୍କ ରୂପେ ତାଙ୍କୁ ପୁନଶ୍ଚ ପ୍ରେରଣ କରିବାକୁ ପ୍ରତିଜ୍ଞା କରିଥିଲେ, ସେ ଜଗତ ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସହିତ ପୁଣି ଆମମାନ ମଧ୍ୟରେ ବାସ କରି ରହିବେ। ତୁମ୍ଭେ ଏହାକୁ ବିଶ୍ୱାସ କର କି? ସେ ଯେତେବେଳେ ଆପଣଙ୍କର ସକଳ କଷ୍ଟକୁ ଜାଣିବେ, ସେ ସେପରି କରିବେ ନାହିଁ କି? ଆପଣଙ୍କ ମଧ୍ୟରେ ହୃଦରୋଗର ବ୍ୟାଧି ରହିଛି, ତାହା ସତ୍ୟ କଥା ଅଟେ ନା? ହୃଦରୋଗର ବ୍ୟାଧିରେ ଆକ୍ରାନ୍ତ ଥିବା ପ୍ରତ୍ୟେକ ବ୍ୟକ୍ତି ଆପଣମାନେ ଠିଆ ହୋଇପଡ଼ନ୍ତୁ। ତାହା ଯାହା କିଛି କଷ୍ଟ ହୋଇଥାଉ ନା କାହିଁକି, ହୃଦରୋଗଟିଏ ହୋଇଥାଉ ନା କାହିଁକି, ଆପଣମାନେ ଏହି ସମୟରେ ସୁସ୍ଥ ହୋଇଯାଇପାରନ୍ତି। ହେ ପ୍ରଭୁ ଈଶ୍ୱର, ଆପଣ ଆମର ସକଳ ଦୁର୍ବଳତାକୁ ଜାଣନ୍ତି, ପୁଣି ଆମମାନେ କେତେ ଦୁର୍ବଳ ଅଟୁ, ପୁଣି ଅସହାୟ ଅଟୁ, ସେ କଥାକୁ ମଧ୍ୟ ବୁଝନ୍ତି। ତଥାପି ହେ ପ୍ରଭୁ, ଆପଣ ଯେ କେତେ ଅଧିକ ଶକ୍ତିଶାଳୀ ଅଟନ୍ତି ସେ କଥାକୁ ଆମମାନେ ଜାଣୁ। ପୁଣି ହୃଦରୋଗ ତାହା ତ ଏପରି ଏକ କଷ୍ଟ ଏବଂ ସମସ୍ୟା ଯାହା ପାଇଁ ଆମମାନଙ୍କ ଚିକିତ୍ସକଗଣ କିଛି ସାହାଯ୍ୟ କରିବାକୁ ଅକ୍ଷମ। ତଥାପି ହେ ପ୍ରଭୁ, ହୃଦୟକୁ କିଏ ସୃଷ୍ଟି କରିଛନ୍ତି? ଆପଣ କରିଥିଲେ। ପୁଣି ଶୟତାନର ପ୍ରେତାତ୍ମାର ସେହି ଶକ୍ତିଟି ଯାହାକି ଏହି ଲୋକମାନଙ୍କୁ ହୃଦରୋଗର ସମସ୍ୟାରେ ବାନ୍ଧି ରଖିଛି, ତାହାକୁ ମୁଁ ଧମକ ଦିଏ, ଯୀଶୁଖ୍ରୀଷ୍ଟ ନାମରେ ସେ ଏମାନଙ୍କ ମଧ୍ୟରେ ଯେପରି ବାହାରି ଆସିପାରେ, ଆମେନ୍। ଭଉଣୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ କିଛିଟା ବିଶେଷ କଥା ଆପଣଙ୍କୁ କହିବାକୁ ଚାହେଁ। ବହୁଦିନ ପୂର୍ବେ ଆପଣ ଯେପରି ଅନୁଭବ କରୁଥିଲେ, ବର୍ତ୍ତମାନ ଭିନ୍ନ ଧରଣର ଅନୁଭବକୁ କରୁଛନ୍ତି, ଆପଣ ସେପରି କରୁଛନ୍ତି ନା? ସୁତରାଂ ଲୋକମାନେ ତଦ୍ୱାରା ଜାଣିବେ ଯେ ଏକ କଳା ରଙ୍ଗ ଆତ୍ମା ଅବସ୍ଥିତ ରହିଛି। ଆପଣଙ୍କ କଷ୍ଟ ଅତି ଭୀଷଣ ଧରଣ ଥିଲା, ପୁଣି ତାହାକୁ ନିସ୍ତେଜ କରି ପକାନ୍ତୁ, ଆଉ ତାହା ଆପଣଙ୍କ ଠାରୁ ଏତେବେଳେ ଅପସରି ଯାଇଛି, ଆପଣ ସୁସ୍ଥ ହୋଇସାରିଛନ୍ତି। ଆପଣ କେବଳ ଯାଆନ୍ତୁ। ହଁ, ଆପଣମାନେ ସମସ୍ତେ ସୁସ୍ଥ ଅଟନ୍ତି। ପ୍ରଭୁଙ୍କ ଧନ୍ୟବାଦ ହେଉ। ଦୟାପୂର୍ବକ ଈଶ୍ୱରଠାରେ ବିଶ୍ୱାସ ରଖନ୍ତୁ। ପ୍ରତ୍ୟେକ ଜନ ଏକମନା ହୋଇ କେବଳ ବିଶ୍ୱାସ ରଖନ୍ତୁ। ମହାଶୟ, ଆପଣ କିପରି ଅଛନ୍ତି? ଭଲ କଥା, ଆମମାନେ ପରସ୍ପର ଅପରିଚିତ ଅଟୁ, ମାତ୍ର ପ୍ରଭୁ ଯୀଶୁ ଆମମାନଙ୍କ ମଧ୍ୟରୁ ଉଭୟକୁ ଚିହ୍ନନ୍ତି। ତା ସତ୍ୟ କଥା ଅଟେ ନା? ସ୍ୱର୍ଗବାସୀ ପିତା, ଯିଏକି ସମସ୍ତ ସ୍ୱର୍ଗକୁ ଆଉ ପୃଥିବୀକୁ ସୃଷ୍ଟି କଲେ, ଯୀଶୁଖ୍ରୀଷ୍ଟଠାରେ ବାସ କରନ୍ତି, ଆମମାନଙ୍କ ମଧ୍ୟକୁ ପୁନଃ ଆସିବାକୁ ପ୍ରତିଜ୍ଞା କରିଥିଲେ, ପୁଣି ସେ ଯାହା କରିଅଛନ୍ତି ଆମେ ମଧ୍ୟ ସେପରି କରିବୁ। ତାଙ୍କର ଭାବବାଦୀ ବୋଲି ଆପଣ ମୋତେ ବିଶ୍ୱାସ କରନ୍ତି କି? ଏହାକୁ ପ୍ରକାଶ କରି କହିବାର କାରଣ ଏହି ଯେ ପରମେଶ୍ୱର ଦୂତ ମୋତେ କହିଥିଲେ, ଲୋକମାନଙ୍କୁ ତୁମଠାରେ ବିଶ୍ୱାସ କରିବାକୁ ପ୍ରସ୍ତୁତ କର, ଆଉ ସେମାନେ ଯଦି ତୁମକୁ ବିଶ୍ୱାସ କରି ନ ପାରନ୍ତି, ତେବେ ତୁମେ ସମସ୍ତଙ୍କ ହୃଦୟର ଗୁପ୍ତ ଭାବନାକୁ ବୁଝିବ, ତତ୍ପର ଯାଇ ସେମାନେ ତୁମକୁ ବିଶ୍ୱାସ କରିପାରିବେ। ଏହା ସତ୍ତ୍ୱେ ତୁମେ ମୋତେ ବିଶ୍ୱାସ କର, ପୁଣି ଏହା ବ୍ୟତୀତ ମୋତେ ବିଶ୍ୱାସ କରିଥାଅ। ଏହାର କାରଣ ଏପରି, ତୁମେ ସ୍ୱୟଂରୁ ସୁସମାଚାରର ଜଣେ ପ୍ରଚାରକ ଅଟ। ତୁମ୍ଭେ ଏକ ଉତ୍ତମ କାରଣ ନିମନ୍ତେ ଏଠାରେ ଉପସ୍ଥିତ ଅଟ, କାରଣ ତୁମ୍ଭେ ପୀଡିତ ନୁହଁ, ତୁମ୍ଭର ଏକ ବିରାଟ ଆବଶ୍ୟକ ରହିଛି, ଆଉ ତୁମ୍ଭ ସମାଜରେ ପୁରାତନ କାଳିଆ ଉଦ୍ଦୀପନା ଯେ ହେଉ, ତାହା ତୁମେ ଆବଶ୍ୟକ କରିଛ। ତୁମେ ପ୍ରାର୍ଥନା କରୁଥିବା କାରଣଟି ତାହା ହିଁ ଅଟେ। ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ତାହାକୁ ବିଶ୍ୱାସ କରନ୍ତି ଏବଂ ଆବଶ୍ୟକ କରନ୍ତି। ପୁରାତନ କାଳର ଏକ ଉଦ୍ଦୀପନା ନିମିତ୍ତ ଆସୁ ଆମେ ସମସ୍ତେ ସମବେତ ହୋଇ ଠିଆ ହୋଇପଡ଼ିବା। ସର୍ବଶକ୍ତିମାନ ପରମେଶ୍ୱର, ଯିଏ ସକଳ ସ୍ୱର୍ଗକୁ ଭୂମି ଭୂମଣ୍ଡଳକୁ ନିର୍ମାଣ କଲେ, ମୁଁ ନିବେଦନ କରେ ଯେ ଏହି ଭବନ ମଧ୍ୟରେ ଥିବା ପ୍ରେତାତ୍ମାର ସକଳ ଶକ୍ତି ଯେପରି ଦୁର୍ବଳ ହୋଇ ପଡ଼ିବ, ଯୀଶୁଖ୍ରୀଷ୍ଟଙ୍କ ଶକ୍ତି ତତ୍ପରେ ପ୍ରଘଟ ହେବ। ହେ ପ୍ରଭୁ, ଦୁର୍ବଳ ନିଶ୍ଚୟ, ମାତ୍ର ଆମମାନେ ଆଦୌ ପରାସ୍ତ ହୋଇନାହୁଁ। ହେ ଶୈତାନ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତତେ ମୁଁ ଆଦେଶ ଦିଏ, ଲୋକମାନଙ୍କ ମଧ୍ୟରୁ ବାହାରି ଆସ। ଚକଯୁକ୍ତ ଗାଡ଼ି ଗୁଡାକ ଉପରେ ଥିବା ଅପଙ୍ଗ ବ୍ୟକ୍ତିଙ୍କର ଠିଆ ହୋଇ ପଡ଼ନ୍ତୁ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାହାଙ୍କୁ ମହିମା ପ୍ରଦାନ କରନ୍ତୁ।